किंतु ये भागवत जो 18,000 श्लोक रही श्लोक को रचना कर आनंदित प्रसन्न प्रसन्न हेले तेणु ये श्लोक महानता विषय गत भाव श्लोक आरंभ होती भगवान चली तीस वर्ष पर सुखदेव गोस्वामी परीक्षित महाराज को हरिद्वार गंगा नदी तट से भागवत कही तार 200 वर्ष पर नैमिषारण्य 88,000 श्रीमानकर मुख्य स्वर्ण घोषी से पाखे सुत गोस्वामी भागवत करते तेणु यह भाव मंगलाचरण इत्यादि रही कहकर द्वितीय स्कंद पर्यंत संकल्प कहते तृतीय स्कंद कथा कहते बर्तमान विदुर और उद्धव उद्धव हूं भगवान अत्यंत प्रिय एवं विदुर होती जन जमराज महाजन से अभिशप्त होद्र ध्वनि प्राप्त होते से भाव दुई जन महान आचार्य कथा श्रवण करते गत काम कही कि भाव भगवान आसते शांति दूत हिसाब से महाभारत युद्ध आरंभ हो पूर्व कथा पांडव मान 12 वर्ष वनवास कलापर गोटे वर्ष अज्ञातवास कर सारी भगवान पठाऊ शांति दूत हिसाब से युद्ध करने भगवान से भाव सब कहले मतलब पांच खंड ग्राम देदे से पांडव मैंने सन्तुष्ट होती दरकार नहीं समग्र पृथ्वी सम्राट सी मागिले भगवान मागिले पांच खंड ग्राम कि दुर्योधन बिना बिना युद्ध सुचक्र मेदी देवाप मना कर भगवान युद्ध घोषणा कर चली आसे धृतराष्ट्र महाराज बर्तमान विदुर को डाकुंतु विदुर गत कथा विश्राम देते विदुर बर्तमान कहे विदुर प्रसिद्ध नीति विदुर नीति जेकि देवता मान गुरु बृहस्पति नीति शास्त्र शिक्षा करते प्रसिद्ध विदुर नीति रही तेणु आज विदुर आसिक भाव कौन 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 तीर्थ स्कंद प्रथम अध्याय शोक एगार गत दर्शन शोक तेणु से कहते अजात शत्रु प्रतिदायति क्षतो दुर्विशंतभाग सहानुजोद्रभुदनायी जे अजात शत्रु युधिष्ठिर महाराज गोटे नाम हूँ अजात शत्रु समस्त साधु मान को अजात शत्रु साधु मान लक्षण होदियों अनेक शत्रु रही किंतु से शत्रु बोली ग्रहण करते ना से अजात शत्रु शत्रु जात ही ना तेणु से अजात शत्रु युधिष्ठिर महाराज प्रत्यक्ष दाय न्याय दावी रही प्रदान करो दुर्विशंत भाग तेणु आप ବହୁତ ପ୍ରକାର ଅପରାଧ କରିଛନ୍ତି, ଦୁର୍ବିସହ ତାହାକୁ ସହି ହେବ ନାହିଁ, ସେଭଳି ସବୁ ଆପଣ ଅଭାବ କହିଲେ ଅପରାଧ କରିଛନ୍ତି। ମୁଁ ଗତକାଲି କହିଥିଲି କିଭଳି ଭାବରେ ପିଲାଦିନରୁ ଭୀମଙ୍କୁ ସେ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ବିଷଲକୁ ଦେଇଥିଲେ, ପିଲାଦିନଠୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ, ଯୁବକ ଅବସ୍ଥାରେ ବାରଣାବର୍ତ୍ତୀକୁ ପ୍ରେରଣ ପ୍ରେରଣ କରିକିରି ସେ ଲକ୍ଷାଗୃହ ନିର୍ମାଣ କରିଥିଲେ ଏବଂ ତାକୁ ଜାଳି ଦେଇଥିଲେ, ଏଟା ଗତକାଲି କହିଥିଲେ। ଏଭଳି ଭାବରେ ସବୁ ଅପରାଧ କରିଛନ୍ତି ଯାହାକୁ ସେମାନେ ସହ୍ୟ କରିପାରିବ ନାହିଁ, କିନ୍ତୁ ତଥାପି ସେ ସହ୍ୟ କରେ। ଦୁର୍ବିସହ ଚିକିତ୍ସିତ ଦୁର୍ବିସହନ୍ତ ଆଗ ଆପଣଙ୍କର ଯେଉଁ ଅପରାଧ ସବୁ ରହିଛି ସବୁ କିଛି ସହ୍ୟ କରିଛନ୍ତି, ଦୁର୍ବିସହ ଯଦିଓ ସହ୍ୟ କରିବା କଥା ନୁହଁ, ତଥାପି ସେ ସହ୍ୟ କରିଛନ୍ତି। ତେଣୁ ଯଦି ସେ କହିବେ ଆଜି ପର୍ଯ୍ୟନ୍ତ ସହିଦ ଅସୁବିଧା କଣ ଅଛି, ନା ଅସୁବିଧା ଅଛି କଣ, ସାହା ନିଜତ୍ର ଭୂପୋଦରା ଖାଲି ଯୁଧିଷ୍ଠିର ମହାରାଜାଙ୍କ କଥା ନାହିଁ, ତାଙ୍କର ଭାଇମାନେ ଅଛନ୍ତି, ଅନୁଜମାନେ ରହିଛନ୍ତି, ତାଙ୍କ ଭିତରେ ଭୂପୋଦର ଭୀମ ରହିଛନ୍ତି, ଅରି ଜଗର ଭଳି ସର୍ପ ଭଳି ଖାଲି ବହୁତ ଦୀର୍ଘ ଶ୍ୱାସ ନେଉଛନ୍ତି। ଶ୍ୱଶନୃଷାର ତମର ମୃଗେଇଛି, ସେ ଏଭଳି ଭାବରେ ଦୀର୍ଘ ଶ୍ୱାସ ନେଉଛନ୍ତି, ଦୀର୍ଘ ନିଶ୍ୱାସ ନେଉଛନ୍ତି ପ୍ରତିଶୋଧ ପାଇଁ, ଦୀର୍ଘ ଶ୍ୱାସ ନେଉଛନ୍ତି ଏବଂ ଯାହାକୁ ତମେ ଶ୍ୱଶନୃଷା ତାଙ୍କର କ୍ରୋଧକୁ ତାଙ୍କର ଯେଉଁ କ୍ରୋଧ ଶ୍ୱାସ ରହିଛି ତମରମ ବିଭେଷି, ତମେ ବହୁତ ଭୟ କରୁଛ, ବିଭେଷି ତିନୋଟି ଶ୍ଳୋକରେ କହିବେ ତାଙ୍କର ନୀତି ପ୍ରଦାନ କରିବେ, ବିଦୁର ନୀତି, ପ୍ରସିଦ୍ଧ ବିଦୁର ନୀତି ତିନୋଟି ଶ୍ଳୋକରେ କହିବେ। ତେଣୁ ଏ ଶ୍ଳୋକ ଭାଷାରେ
आस्ते स्वपुज्ञान जगदेव देव स्वपुज्ञान कहले जो रहे यहाँ का पुरी जो रहे द्वार का पुरी से रहे आस्ते पुरी से रहे एवं जगदेव देव 56 कोटी जदुमान अच्छा प्रसिद्ध यादव मैंने बहुत योद्धा खाना सब रही 56 कोटी तांकर देवता हो सकती है भगवान जगदेव देव एवं विनिर्जिता शेषवान उदेव देव दादा माने भगवान मैंने सब विनिर्जिता पांडव माने मध्य बहुत शत्रु मां को जय कर विनिर्जिता शेष अशेष नृदेव देव मनुष्य मां को देवता हो सकती राजा माने अनेक राजा को से सब जयलाल पर संतन राजा को से परास्त पर संदी बहुत हत्या पर संदी अब जहां आप लोग उसे वर्णन कर रही थी मथुरा गया रहे पिलर वाले भगवान पगुर धरे मथुरा को जरा संध अपनी कंसर ससुर मावध नागर राजमान में मावध अपनी बढ़ने में बिहार प्रतिवर्ष 23 अक्टूबर शनिवार को से आसुति लाग दियो करिया गई पांडव पृथ्वी को यादव सेने कर दिया नहीं ये प्रतिज्ञा ने कि से आसुति लाग 23 अक्टूबर शनिवार को कहते गुटे अक्टूबर शनिवार को संख्या होती 2,18,700 आपको 23 रे गुणे ले जति गाव सति संख्या को सैन्य माने आसुति ले पहला अधिक अक्षर बजा रही एवं चारि प्रकार चतुरंग सैन्य नेता रोही बजा रोही पदा दिव अश्वा रोही एक प्रकार से पूरा मिली सैन्य पाखापि 50,30,000 सैन्य सभा समग्र पृथ्वी समग्र पृथ्वी राजा माने जरा संग्रह प्रसिद्ध श्रृंगार करते एवं प्रति वर्ष भगवान अल्प कि यादव सैन्य सहित कृष्ण बलराम से सब हत्या करते 50,30,000 एवं केवल जरासंध को छाड़ दे जरासंध को छाड़ दे प्रथम थर जो भागवत वर्णा दर्शन संघरे 41-42 वर्णा कर वर्णा कर भाव जो जरासंध आसते प्रथम थर पाई आक्रमण करने से समय वर्णा कर मृत्युवरण कले तेणु जरासंध आ राज्य को फेरिया चाहूंगे तपस्या करने चाहते कि राजा मैंने खबर पाई आसे आपण भाई राजा गोटे थर हारे कौन अच्छी पुणी युद्ध करवा आम सब अच्छा आप पाखे आपण कहीं तपस्या करेंगे ये ब्राह्मण मान करेंगे तेनाली उकेले से पुणी युद्ध करेंगे प्रति वर्ष 23 अक्टोबर से आने आस 50,30,000 ଏଇ ପ୍ରଥମ ଥରକ ଯୋଉ ଯୁଦ୍ଧ ହେଇଥିଲା ମା ଭାଗବତରେ ମଥୁରା ଲୀଳାରେ ବିସ୍ତାର ଘଟଣା କରାଯାଇଛି ନଦୀ ରକ୍ତରେ ନଦୀ ବୋହି ଯାଉଥିଲା ଏବଂ ସୈନ୍ୟମାନଙ୍କର ଯୋଉ ମସ୍ତକ ହାତ ଏସବୁ ଛେଦନ ହେଇଯାଉଥିଲା ସେସବୁ ନଦୀରେ କୁମ୍ଭୀର ବା କୋଉଠି ପର୍ବତ ମଣି ପର୍ବତ ଏସବୁ ବିଭିନ୍ନ ପ୍ରକାର ଦେଖା ଯାଉଥିଲା ବହୁତ ସୁନ୍ଦର ଭାବରେ ଘଟଣା ଶେଷ କରିବାକୁ ଶଙ୍କରଙ୍କ ମହାରାଜ ଏଭଳି ଭାବେ ସମଗ୍ର ପୃଥିବୀର ରାଜା ମାନେ ସମସ୍ତେ ପଠେଇଥିଲେ ସୈନ୍ୟମାନ 50,30,000 ଗୋଟିଏ ବେଶୀ ନାହିଁ କି ଗୋଟିଏ କମ୍ ନାହିଁ ଆଚାର୍ଯ୍ୟ କହନ୍ତି ଏତିକି 18-17 ପର୍ଯ୍ୟନ୍ତ ଭଗବାନ ସେମାନଙ୍କୁ ସମସ୍ତଙ୍କୁ ହତ୍ୟା କରିଥିଲେ ତାପରେ ଜଣେ ରାଜା ସୁରେଶ ରାଜା ଜଗନ ରାଜା 3 କୋଟି ସୈନ୍ୟ ଆଣିଥିଲେ ଆସିଥିଲେ ଜଗନ ରାଜା ଏତେ ଶକ୍ତି ଥିଲା ସେ ଯାହା ସହିତ ସେ ଯୁଦ୍ଧ କରିବ ତାର ଅଧା ବରଷ ପ୍ରାପ୍ତ ହେବ ତେଣୁ ତାକୁ କେହି ପରାସ୍ତ କରିପାରିନଥିଲେ ତେଣୁ ସେ ନାରଦ ମୁନିଙ୍କୁ ପଚାରିଥିଲେ ମୋର କିଏ ଉପଯୁକ୍ତ ଯୋଦ୍ଧା ନା ମଥୁରାରେ ରହିଛନ୍ତି ଇଏ ହେଉଛନ୍ତି ଇଏ ନା ନାରାୟଣ କୃଷ୍ଣ ନାରାୟଣ ସେ ତମର ଉପଯୁକ୍ତ ଯୋଦ୍ଧା ତେଣୁ 3 କୋଟି ସୈନ୍ୟ ଆଣିଲେ ସେ ଆସିଥିଲା ଯୁଦ୍ଧ କରିବା ପାଇଁ କିନ୍ତୁ ଯେହେତୁ ସେ ଏଭଳି ଭାବରେ ସବୁ ଘର ପାଇଥିଲା ଭଗବାନ ତା ସହିତ ଯୁଦ୍ଧ କଲେ ନାହିଁ ଭଗବାନ ଚାହିଁଲେ ସବୁକିଛି କରିପାରିଥାନ୍ତି ଭଗବାନ ସବୁକିଛି କରିପାରିବେ ସେ କିନ୍ତୁ ଅନ୍ୟମାନଙ୍କର ତାଙ୍କର ଭକ୍ତମାନଙ୍କର କଥାକୁ ରକ୍ଷା କରନ୍ତି ସିଏ, ତେଣୁ ସେ ଭଗବାନ ପାଖରେ ଧାଇଁକି ପଳେଇବେ। ମଥୁରାରୁ 40 ମାଇଲ ଦୂରକୁ ପଳେଇଗଲେ ଏବଂ ତାଙ୍କ ପଛେ ପଛେ ଏଇ ଜଗନ ସୈନ୍ୟ ଯୋଉ ରହିଛି ରାଜା ଜଗନ ରାଜା ସେ ଧାଉଛନ୍ତି କାଳ ଜଗନ ନା ହଉଛି କାଳ ଜଗନ ଧାଉଛନ୍ତି। ତାଙ୍କୁ ଲାଗୁଛି ଯେ ମୁଁ ଆଉ ଟିକେ ଦୂରରେ ଯାଇଲେ କରିଦେବି ଏଭଳି ଲାଗୁଛି। 40 ମାଇଲ ଚାଲିଯାଇଗଲେ ଭଗବାନ ଚାଲି ଚାଲି ଦୌଡ଼ି ଦୌଡ଼ି ଭଗବାନ ଚାଲିଛନ୍ତି ଧୀରେ ସୁସ୍ଥ କିନ୍ତୁ ଧାଉଛନ୍ତି ଜୋରସୋରରେ ଚିନ୍ତା ନାହିଁ ଭଗବାନ ଏଭଳି ପାଦ ତାଙ୍କ ପାଦ ନାହିଁ କିନ୍ତୁ ସେ ବହୁତ ଦ୍ରୁତ ଗତିରେ ଧାବମାନ କରିପାରନ୍ତି। ପାଣି ପାଦ ଜଗନ ରହିତା ଉପନିଷଦରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ସେଠି ଶୟନ କରିଥିଲେ ସେ ଗୁମ୍ଫାରେ ଧବଳ ଗୁମ୍ଫା ସେଠି ଶୟନ କରିଥିଲେ ଏଇ ମୁଚୁକୁନ୍ଦ ମାଧବଙ୍କ ପୁତ୍ର ଯାହାଙ୍କ 50 କନ୍ୟାଙ୍କୁ ବିବାହ କରିଥିଲେ ସୌଭରୀ ଖୁସି ସେ ଭାଗବତଙ୍କୁ ସବୁ ବର୍ଣ୍ଣନା କରାଯାଇଛି ନବମ ସଂଦେହ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ସେଠି ଯାଇକରି ତାଙ୍କର ଉତ୍ତରୀକୁ ମୃତ୍ୟୁକୁନ୍ଦ ଦେହରେ ଲଗେଇ ପକେଇ ଦେଇକରି ସେ ଦୃଶ୍ୟ ହେଇଗଲେ ଭଗବାନ ସମସ୍ତଙ୍କ ଆଗରେ ପ୍ରକାଶ ହୁଅନ୍ତି ନାହିଁ ଗାଁଙ୍କ ସାମ୍ନାରେ ଚାହିଁବେ ପ୍ରକାଶ ହେବା ପାଇଁ ସେ ପ୍ରକାଶ ହେବେ ନହେଲେ ସେ ନା କଣ ନା ପ୍ରକାଶ ସର୍ବସ୍ୱ ଯୋଗମାୟା ସମାଭୂତ ଭଗବାନ ତାଙ୍କ ଯୋଗମାୟାରେ ଆବୃତ ହେଇକି ଥାନ୍ତି। ତେଣୁ ଇଏ କାଳ ଜଗନ ଚାହିଁ ଯାଇକି ଆସିଲା ତାଙ୍କ କ୍ରୋଧ ପଡ଼ିଯାଇଛି ଭାବିଲେ ଆରେ ଏ ଲୋକଟା ଏଭଳି ଆସିଲା ଏବେ ଶୋଇପଡ଼ିଛି କହିକିରି କାରଣ ତାଙ୍କ ଉତ୍ତରକୁ ପକେଇ ଦେଇଛନ୍ତି କିନ୍ତୁ ସେ କ୍ରୋଧରେ କ୍ରୋଧ ଆମର ବୁଦ୍ଧି ବି ନଷ୍ଟ ହେଇଯାଏ କ୍ରୋଧରେ ଜାଣିପାରିଲା ନାହିଁ ଯେ ଚତୁର୍ଭୁଜ ନୁହଁ ହେଉଛନ୍ତି ଦୁଇଭୁଜ ଭଗବାନ ଚତୁର୍ଭୁଜ ଉପରେ ଧାଉଁଥିଲେ ତାଙ୍କ ସାମ୍ନାରେ କିନ୍ତୁ ଇଏ ଦୁଇଭୁଜ କିନ୍ତୁ ସେ ଦେଖିପାରିଲେ ନାହିଁ କ୍ରୋଧ କ୍ରୋଧ ଭରି ସମୟ ରହିଛି ବୁଦ୍ଧି ନଷ୍ଟ ହେଇଯିବ ତେଣୁ ତାଙ୍କୁ ପଦାଘାତ କଲା ସେ ଭାବିଲା ଏଇ ନାରାୟଣ ଏଭଳି ରହିଛନ୍ତି କହି ପଦାଘାତ କରିଥିଲା କିନ୍ତୁ ସିଏ ହେଉଛନ୍ତି ମୃତ୍ୟୁକୁଣ୍ଡ ଯେ ବର ପ୍ରାପ୍ତ ହୋଇଥିଲେ ଦେବତା ମହାନଙ୍କଠାରୁ ସେ 27 ଦିବ୍ୟ ଯୁଗ ଧରି ଶୟନ କରିଥିଲେ ଭାଗବତରେ ସେ ବର୍ଣ୍ଣନା କରାଯାଏ ଦିବ୍ୟ ଯୁଗ କେତେ ଆଚ୍ଛା 27 ଦିବ୍ୟ ଯୁଗ ଧରି କହିଲେ କେତେଜଣ ମନେ ଅଛି ଆଉ କଳିଯୁଗର କଣ ଆମର ସ୍ମରଣ ଶକ୍ତି କମି ଯାଉଛି ଆଜି କହିଥିଲେ କାଲି ମନେ ରହିବନି ଏଭଳି ଅବସ୍ଥା 27 ଦିବ୍ୟ ଯୁଗ ଧରି ସାଧାରଣ କହିଥିଲେ ଗୋଟିଏ ଦିବ୍ୟ ଯୁଗ ହେଉଛି ସତ୍ୟ ପ୍ରତ୍ୟା ଦ୍ୱାପର କଳି ମିଶିଲେ ଗୋଟିଏ ଦିବ୍ୟ ଯୁଗ 43,20,000 ବର୍ଷ ତାକୁ 27 ଗୁଣରେ ଯେତିକି ହେବ ସେଠି ଲକ୍ଷ ଲକ୍ଷ ବର୍ଷ କୋଟି କୋଟି ବର୍ଷ ସାହାଣ କରିଥିଲେ ଆମେ ଚିନ୍ତା କରିପାରିବା ନାହିଁ ଦେବତା ମାନଙ୍କର ବରଷ ପ୍ରାପ୍ତ ହୋଇଥିଲେ। ତେଣୁ ଯେତେବେଳେ ସେ ଚକି ଖୋଲିଦେଲେ ଜଳିଗଲେ କାଳ ଜଗନ ଜଳିଗଲେ ଏସବୁ କଥା ରହିଛି କିନ୍ତୁ ଯେତେବେଳେ ଭଗବାନ ଫେରିଲେ ମୌଚୁମନ୍ଦ ତାଙ୍କୁ ସ୍ତୁତି କରିଛନ୍ତି ଦଶମ ସଂଘ 52 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ସତୀ ଦିବ୍ୟ ଯୁଗ ଧରିକି ସ୍ୱୟଂ କରିଥିଲେ ସେ ଭଗବାନ ପ୍ରାପ୍ତ ହେଲେ ଚିନ୍ତା କରନ୍ତୁ ଭଗବାନ ପାଇବା କେବେ ସହଜ ଆମର ଜଣେ ଆଚାର୍ଯ୍ୟ ଗାନ କରିଛନ୍ତି କଣ ସୁଖମ ସୟାମେ ମିଳେ ନିଜେତି ନାମାନି କୃଷ୍ଣାଶ ପ୍ରବଦନ୍ତି ମଧ୍ୟା ତେନେ ସ୍ଥିତମ ତନ୍ମୟତାମ ଜରାମି ଗୋବିନ୍ଦ ଦାମୋଦରମାଧବେତି ନିଜର ସୁଖ ସ୍ୱୟଂ ସ୍ୱୟଂ କରିଥିଲେ ସୁଖମ ସୟାମେ ନିଜେ ମିଳେ ନାମାନି କୃଷ୍ଣ ପ୍ରବଦନ୍ତି ମଧ୍ୟା କିନ୍ତୁ ଶୋଇପଡ଼ିଥିଲେ ଭଗବାନଙ୍କ ନାମ ବି ନଉନଥିଲେ କିନ୍ତୁ ତେ ନିଶ୍ଚିତ ମୟଦାନ ଜାଗାନ୍ତି ଭଗବାନଙ୍କ ନାମ ନେଲେ ମଧ୍ୟ ସେ ଭଗବାନଙ୍କ ତନ୍ମୟ ହେଇଥିଲେ ଗୋବିନ୍ଦ ଦାମୋଦର ମାଧବ ହେଇକି ସ୍ତୋତ୍ରଟି ରହିଛନ୍ତି ତେଣୁ ସେ ମୃତ୍ୟୁକୁନ୍ଦ ଭଗବାନ ସ୍ତୁତି କରିଛନ୍ତି ଦଶମ ସଂଘ 52 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଆମର କହିବାର ସୁବିଧା ଭଗବାନ ସବୁ ଫେରିକି ଆସିଲେ ମୃତ୍ୟୁକୁନ୍ଦ ଦେଖୁଛନ୍ତି ସେ ସତ୍ୟଯୁଗର ଲୋକ ଆ ଭିତରେ କେତେ ଯୁଗ ଚାଲିଗଲାଣି କଳିଯୁଗ ଆସିଲେ ଦ୍ୱାପର ଯୁଗର ଅନ୍ତିମ ସମୟ କଥା ସବୁ ଲୋକମାନେ ଆମର ସବୁ କମିଗଲାଣି ହାଇଟ୍ ସବୁ କମିଗଲାଣି ଦେଖିକି ଜାଣିପାରୁଛି କଳିଯୁଗ ଆସିଗଲାଣି ଭଗବାନ ଥିବା ସମୟରେ କଳି ପ୍ରବେଶ କରିଥିଲେ ତେଣୁ ସେ ଯାଇକରି ତପସ୍ୟା କରୁଛନ୍ତି କରିପାରିଲେ। ଭଗବାନଙ୍କୁ କହିଲେ ସେ ଏଇ କଳିଙ୍ଗରେ ସେ ଆସିଥିଲେ କଣ ନା ଗୁଜୁରାଟରେ ସେ ଆସିଥିଲେ ଯୋଉ ନରସିଂହପେଟା ବୈଷ୍ଣବ ଜାଣନ୍ତୁ ତିନି କହିଲେ ଯେ ପୀର କରାଏ ଜାଣେ ନରସିଂହପେଟା ଆଚାର କଣ କହନ୍ତି ଏ ବୁଝାଗ ତେଣୁ ଭଗବାନ କରିକି ଆସିଲେ ଦେବଳଗୁମ୍ଫାରୁ ସେତେବେଳେ ସେଇ ସମୟରେ ଇଏ ଆସିଲା ଜରାସନ୍ଧ ଆସିଲା ଭଗବାନ ତାର୍କାସନ କରିଥିଲେ ଭଗବାନ ସବୁ ଜାଣନ୍ତି ତା ପୂର୍ବ ରାତିରେ କଣ କରିଛନ୍ତି ଭଗବାନ ଜାଣିଛନ୍ତି ବର୍ତ୍ତମାନ ଆସିବେ ଜରାସନ୍ଧ ଗତ ବର୍ଷ ପୁରୀଗଲା ଆସିବେ ଅଠର ତେଇଶ ଅକ୍ଟୋବର ଆଣିକି ଆସିବେ ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ସ୍ମରଣ କଲେ ଏବଂ ରାତାରାତି ଆମର ଯୋଉ ରହିଛି ସମୁଦ୍ରରେ ଆରବ ସାଗରରେ ଏଇ ଯୋଉ ରହିଛି ଦ୍ୱାରକା ନଗର ନଗର ନିର୍ମାଣ ହେଲା ବାହାର ଯୋଜନର ସହର ନିର୍ମାଣ ହେଲା ଦ୍ୱାରକା ନଗର ନିର୍ମାଣ ହେଲା ବାହାର ଯୋଜନା ରାତାରାତି ଏବଂ ମଥୁରାବାସୀ ମାନଙ୍କୁ ମଧ୍ୟ ମଥୁରାବାସୀ ମାନେ ଶୋଇଥିଲେ ସକାଳୁ ଉଠିଲା ବେଳକୁ ତାଙ୍କର ମଥୁରା ନାହିଁ ଅଦ୍ଭୁତ ନଗରରେ ପ୍ରବେଶ କଲେ କଣ ନଗରୀ ଭଗବାନ ଏଭଳି ବିଳାସ ରହିଛି ଭଗବାନଙ୍କୁ ଶରଣରେ ଗଲେ ଏଇଭଳି ଭାବରେ ଅଦ୍ଭୁତ କାର୍ଯ୍ୟ ଆମେ ପ୍ରାପ୍ତ ହେଇପାରିବା ଅଦ୍ଭୁତ ଫଳ ପ୍ରାପ୍ତ ହେଇପାରିବା ତେଣୁ ଏଇଭଳି ଭାବରେ ବିଦ୍ରୋହ କହୁଛନ୍ତି ଉଦ୍ଧବ ବିଦ୍ରୋହ କହୁଛନ୍ତି କାହାକୁ ନା ଦୂତରାଷ୍ଟ୍ରଙ୍କୁ ଇନିଟି ତା ଶେଷ ହୃଦୟ ଦେବ ଅନେକ ଦେବତା ମାନଙ୍କୁ ରାଜା ମାନଙ୍କୁ ସେ ପରାସ୍ତ କରିଛନ୍ତି ତେଣୁ ତାଙ୍କ ସହିତ ଶତ୍ରୁତା କଲେ ତିଷ୍ଠି ପାରିବ ନାହିଁ ବିଦ୍ରୋହ ନୀତି ଏଇଟା ଏଇଭଳି ଭାବରେ କହୁଛନ୍ତି ତେଣୁ ଏ ଶ୍ଳୋକରେ କୁହାଯାଉଛି କହିକରି ତା ପର ଶ୍ଳୋକରେ କହୁଛନ୍ତି ତିନୋଟି ଶ୍ଳୋକରେ କହିଛନ୍ତି ପ୍ରଭୁପାଦ ମହାରାଜ ଶ୍ଳୋକରେ ଆସିକରି କହୁଛନ୍ତି ଯେ ପ୍ରଥମ କଥା ସେ କହିଲେ ଯେ ଭଗବାନ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କର ଆତ୍ମସୋଧନ ଅଟନ୍ତି ଭଗବାନ ଯଦି ଆମକୁ ନିଜର କରିନେବେ କଣ ଆମର ଜୀବନ ଧନ୍ୟ ହେଇଥିବ ପ୍ରଭୁପାଦ ମହାରାଜ ସଂସ୍କାର ଯେଉଁ ଯୋଗଦାନ କରିଛନ୍ତି ପ୍ରଭୁପାଦ ମହାରାଜ ତାଙ୍କୁ ନିଜର ବୋଲି କରିଦେଇଛନ୍ତି ଆପଣ ଦେଖିବେ ପ୍ରଭୁପାଦଙ୍କର କୋଟେସନରେ ଆପଣ ସବୁ ପାଠ ହେଉଛି ଆପଣ ମନେ ଥିବ ପ୍ରଭୁପାଦ ମହାରାଜ କୋଟେସନ ଗୋଟେ ରହିଛି ଇଭର ଅଲ୍ ପାର୍ଟସ୍ ଅଫ୍ ମାଇ ଲିଭ୍ ଇଭର ଅଲ୍ ଲିଭ୍ସ ଅଫ୍ ମାଇ ବଡି ତମେ ସମସ୍ତେ ମୋର ଶରୀରର ଅଙ୍ଗ ପ୍ରତ୍ୟେକ ଶ୍ଳୋକ ଥିଲା ତେଣୁ ଆମେ ଏଇଭଳି ଭଗବାନଙ୍କ ଏତେ ପ୍ରିୟ ପ୍ରଭୁପାଦ ମହାରାଜଙ୍କ ଏତେ ପ୍ରିୟ ତେଣୁ ପ୍ରଭୁପାଦ ମହାରାଜଙ୍କ ଯଦି ଆମେ ଏତେ ପ୍ରିୟ ଭଗବାନଙ୍କ ଏତେ ପ୍ରିୟ ନ ହୋଇଥିବା ଚିନ୍ତା କରନ୍ତୁ କେତେ ବଡ ଭାଗ୍ୟ ଆମକୁ ଦିଆଯାଇଛି କାରଣ ଆମେ ତାଙ୍କ ସେବାରେ ନିଯୁକ୍ତ ରହିଛି ସକାଳ ରାତି କରିଦିଅନ୍ତୁ ଆମେ ସେବାରେ କରୁଛେ ତେଣୁ ସେ ମଧ୍ୟ ଆମକୁ ନିଜର ବି ଭାବୁଛନ୍ତି ତେଣୁ ପ୍ରଭୁପାଦ ମହାରାଜ ସେଟା କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କର ଆତ୍ମଶୋଧନ ଅଟନ୍ତି ଯେହେତୁ ଭଗବାନ ଶ୍ରୀକୃଷ୍ଣ ପରମ ପୁରୁଷ ଭଗବାନ ଅଟନ୍ତି ତେଣୁ ସେ ସମସ୍ତ ବ୍ରାହ୍ମଣ ଓ ଦେବତାମାନଙ୍କର ପୂଜ୍ୟ ଅଟନ୍ତି ଦେବତାଗଣ ଜାଗତିକ ବ୍ୟାପାରର ନିୟନ୍ତ୍ରଣକାରୀ ଅଟନ୍ତି ଏତଦ୍ ବ୍ୟତୀତ ଭଗବାନ ଶ୍ରୀକୃଷ୍ଣ ଏବଂ ସବୁ ରାଜବଂଶର ସଦସ୍ୟବୃନ୍ଦ ପୃଥିବୀର ରାଜାଗଣଙ୍କୁ ଜୟ କରିଛନ୍ତି କହିଲେ କିଭଳି ସମସ୍ତ ପୃଥିବୀର ରାଜାମାନଙ୍କୁ ସବୁ ପରାସ୍ତ କରିବେ ଯାହାଫଳରେ ଯୁଧିଷ୍ଠିର ମହାରାଜ ସମ୍ରାଟ ହେବେ ବହୁତ ଥର ଯୁଦ୍ଧ କଲା ପରେ ଅଠର ଥର ଯେତେବେଳେ ଆସିଲେ ଭଗବାନ କୃଷ୍ଣ ଆସିଲେ ସେହି ସମୟରେ ଯେତେବେଳେ ସେ ସବୁ ତିନି କୋଟି ସୈନ୍ୟଙ୍କର ସମସ୍ତଙ୍କର ଖାଲି ହାତରେ ଯାଇନଥିଲେ ସବୁ ବିଭିନ୍ନ ଅଳଙ୍କାର ପରିଧାନ କରିଥିଲେ ମୁକୁଟ ଇତ୍ୟାଦି ସବୁ ପରିଧାନ କରିଥିଲେ ବହୁତ ଅଳଙ୍କାର ଥିଲା ତାଙ୍କର ତିନି କୋଟି ଲୋକଙ୍କର ଚିନ୍ତା କରନ୍ତି କେତେ ହବ ସବୁ ସେ ଯୋଗାଡ଼ କରୁଛନ୍ତି ନେଇକି ଯିବା ପାଇଁ ଏହି ସମୟରେ ଆସି ଗଲେ ଜରାସନ୍ଧ ତାଙ୍କ ତେଇଶ ଅକ୍ଟୋବର ସମୟ ଆସି ଆସିଗଲେ ତେଣୁ ଭଗବାନ ତାଙ୍କୁ ଦେଖିକିରି ଖାଙ୍କି ପଳେଇ ରଣଛୋଡ଼ କେତେ ତାଙ୍କ ନାଁ ରଣଛୋଡ଼ ତା ମଧ୍ୟ ଗୋଟେ କାରଣ ରହିଛି ତେଣୁ ଭଗବାନ ପଳେଇଗଲେ ଭୟ କରି ପଳେଇଗଲେ ଯୁଦ୍ଧ କଲେ ନାହିଁ ଏବଂ ଗୋଟେ ପର୍ବତ ଉପରେ ଚଢ଼ିଗଲେ କୃଷ୍ଣ ବଳରାମ ଆଉ ଅଟୋମେଟିକ ସ୍ୱାମୀଙ୍କ ସହିତ ଗଲେ ଆଉ ସମସ୍ତେ ପଳେଇ ଯାଇଛନ୍ତି ଦ୍ୱାରକା ଏବଂ ବିଶେଷ ଭାବରେ କୃଷ୍ଣ ବଳରାମ ଏଇ ଦୁଇ ଜଣ ଧାଉଁଛନ୍ତି ଏବଂ ତାଙ୍କ ପଛରେ ଜରାସନ୍ଧ ତାର ରଥରେ ଧାଉଁଛନ୍ତି କିନ୍ତୁ ଧରିପାରୁନାହାନ୍ତି ଏଭଳି ଭାବରେ ଅନେକ ଦିନ ଚାଲିଗଲା ପରେ ଗୋଟେ ପର୍ବତ ଆସିଲା ପ୍ରବର୍ଷଣ ପର୍ବତ
ଅତି ଉଚ୍ଚ ପର୍ବତ ରହିଛି, ଯେମିତି ଲାଗୁଛି ତା ଉପରେ ସବୁ ଖାଲି ବାଦଲ ସବୁ ରହିଛି ପ୍ରବର୍ଷଣ, ଆମେ ଯେମିତି ଚେରାପୁଞ୍ଜି ରହିଛି ସେବେ ବର୍ଷା ହେଉଛି। ତେଣୁ ଭଗବାନ ଉପରକୁ ଚଢ଼ିଗଲେ ଚେରା ସବୁ ଦେଖୁଛି, ତେଣୁ ସେ କଣ କହିବେ ତାଙ୍କ ସୈନ୍ୟମାନଙ୍କ ସହିତ ଚାରିପଟେ ସବୁ କାଠପାଠ ଲଗେଇକରି ନିଆଁ ଲଗେଇଦେଲେ। ତେଣୁ ଭାବିଲେ କୃଷ୍ଣ ଗୌଡ଼ର ମୃତ୍ୟୁବରଣ କରିଦେଲେ, ସେ ଚାହିଁଥିଲେ ମଥୁରା ହାରି ରହିପାରିଥାନ୍ତା, କିନ୍ତୁ ଦୁର୍ଭାଗ୍ୟ ସେ ସେଇ ଯାଇକି ରହିଲେ ବିହାରରେ ରହିଲେ, ମଥୁରାରେ ରହିଲେ ନାହିଁ। ମଥୁରା ହେଉଛି ଭଗବାନଙ୍କ ଧାମ, ମଥୁରା ମଥୁରା ବାସ ଭକ୍ତିର କୌ ଶକ୍ତି ଅଙ୍ଗ ରହିଛି, ତାର ମୁଖ୍ୟ ଅଙ୍ଗ ହେଉଛି ପାଞ୍ଚଟି, ତାର ଗୋଟିଏ ହେଉଛି ମଥୁରା ବାସ। ତେଣୁ ଏଇଭଳି ଭାବରେ ଭଗବାନ ସେ ପର୍ବତକୁ ଯୋଉ ଚଢ଼ିଗଲେ କୃଷ୍ଣ ବଳରାମ ଗୋଟିଏ ଡିଆଁ ମାରି ଆଜି ପହଞ୍ଚିବ ଦ୍ୱାରକା, ଫିଲ୍ମ ଷ୍ଟାଇଲରେ ଭଗବାନ ସବୁ ରହିଛି, ନାଟିକ ଭାବରେ ପ୍ରସ୍ତୁତ କରାଯାଇପାରିବ। ପ୍ରଭୁବାବୁଙ୍କର ଭାଗବତ ରଚନା କରିଛନ୍ତି, ପର୍ପଟ ଦେଇଛନ୍ତି, ତାଙ୍କୁ ତାଙ୍କ ଶିଷ୍ୟମାନେ ତାକୁ ଡ୍ରାମାଟିକାଲି ପ୍ରେଜେଣ୍ଟେସନ କରିଛନ୍ତି। ଡ୍ରାମାଟିକାଲି କେମିତି ସେ କଥା କହୁଛନ୍ତି, କେମିତି ଯାଉଛନ୍ତି, କେମିତି ଅସ ଧାଉଁଛି, ଏସବୁ କଥା ଡ୍ରାମାଟିକାଲି ପ୍ରେଜେଣ୍ଟେସନ କରିଛନ୍ତି। ସେ ରହିଛି ଆପଣ ଦେଖିପାରିବେ ଇସ୍କନ ଥିଏଟରରେ ଆସିଛନ୍ତି ସେଇଟା। ତେଣୁ ଏଭଳି ଭାବରେ ଭଗବାନ ସମସ୍ତ ପୃଥିବୀବାସୀମାନେ ପୃଥିବୀର ରାଜାମାନଙ୍କୁ ନିଜ ଅଧୀନରେ କରିଛନ୍ତି, ତେଣୁ ତମେ ତାଙ୍କ ସହିତ ଯୁଦ୍ଧ କରିପାରିବ ନାହିଁ, ତାଙ୍କ ସହିତ ତମେ ସମକକ୍ଷ ହେଇପାରିବ ନାହିଁ। ଏଇଭଳି ଭାବରେ କରିକିରି ତେଣୁ କହୁଛନ୍ତି ଦ୍ୱିତୀୟ ନମ୍ବର ଶ୍ଳୋକ କୁହନ୍ତି, ଏଷ ଦୋଷ ପୁରୁଷ କ୍ରୀଡ଼ାସ୍ତେ ଗୃହାନ୍ ପ୍ରବିଷ୍ଟୋ ଜମପତ୍ୟମତ୍ୟା କୃଷ୍ଣା ଶ୍ରୀକୃଷ୍ଣା ବିମୁଖ ଅବତ ଶ୍ରୀ ଦୁର୍ଯ୍ୟୋଧନକୁ ଲକ୍ଷ୍ୟ କରି କହୁଛନ୍ତି, ଇଏ ହେଉଛି କଣ ଦୋଷ, ପାପର ମୃତ୍ୟୁମତ ବିଗ୍ରହ ଇଏ, କାରଣ ପୁରୁଷ ପୀଡ଼ାସ୍ତେ, ପୁରୁଷ କହିଲେ ଭଗବାନ ତାଙ୍କ ପ୍ରତି ସେ ଦୋଷ କରୁଛନ୍ତି, ବା ତାଙ୍କୁ ସେ କଣ କରୁଛନ୍ତି ନା ଦ୍ୱେଷ କରୁଛନ୍ତି, ବିଡ଼ା ସ୍ତେଇଟି ଗୃହାନ ପ୍ରବିଷ୍ଟୋ ଜନପତ୍ୟମତ୍ୟା, ତେଣୁ ଭାଉଛ ତମର ଗୃହରେ ସେ ପ୍ରବେଶ କରିଛନ୍ତି ତମର ଅପତ୍ୟ, ତେଣୁ ଭାଉଛ ସେ ମୋର ପୁତ୍ର ନା କୃଷ୍ଣ କୃଷ୍ଣ ସେ କୃଷ୍ଣ ବିମୁଖ ଗତ ଶ୍ରୀ, ତମେ ସେଇଭଳି ପୁତ୍ରକୁ ପୋଷଣ କରୁଛ ଯିଏକି ବିମୁଖ ଭଗବାନ ପ୍ରତି ବିମୁକ୍ତ ହେଇଯାଇଛି। ଭଗବାନ ପ୍ରତି ଯଦି ବିମୁଖ ହବ ତାଙ୍କର ସବୁକିଛି ଧନ ସମ୍ପତ୍ତି ସବୁ ଚାଲିଥିବ, ଗତଶ୍ରୀ ଗତଶ୍ରୀ ତେଜାଶ୍ରୀ କୁଳକୁ କୌଶଳା, ତମେ ଆକୁ ଶୀଘ୍ର ଆସୁ, ଖୁବ୍ ଶୀଘ୍ର ଆକୁ ତ୍ୟାଗ କର। କହିଲେ କଣ କୁଳ କୌଶଳା, ତମେ ଯଦି କୁଳର ମଙ୍ଗଳ ଚାହୁଁଛ ତାହେଲେ ଖୁବ୍ ଶୀଘ୍ର ତାକୁ ତ୍ୟାଗ କର, କୁଳ କୌଶଳା ଏ ନୀତି ନୀତି ପ୍ରସିଦ୍ଧ ନୀତି। ଆମର ଗୋଟେ ନୀତି ରହିଛି ଚାଣକ୍ୟ ନୀତି, ଆମ ଭାରତ ବର୍ଷରେ ଏଭଳି ସବୁ ରହିଛନ୍ତି ନୀତିକାର ମାନେ ସବୁ ରହିଛି, ପ୍ରଭୁପାଦ ମହାରାଜ ଅଧିକାଂଶ ତାଙ୍କ ଲେକ୍ଚରରେ ଏଇ ଚାଣକ୍ୟ ନୀତିକୁ କୋଟ୍ କରିଛନ୍ତି, ଚାଣକ୍ୟ ନୀତି ନୀତିଶାସ୍ତ୍ର। ତେଣୁ ଏଠି କହୁଛନ୍ତି ସୁଦର୍ଶନ କହୁଛନ୍ତି ଯେ ଏ ନୀତି ହେଉଛି କଣ ନା ତ୍ୟଜେ ଏକମ କୁଳ କୁଳସ୍ୟାର୍ଥେ, ନିଜର କୁଳ ରକ୍ଷା କରିବା ପାଇଁ ଗୋଟିଏ ବ୍ୟକ୍ତିକୁ ତ୍ୟାଗ କରି କରାଯାଇପାରେ ଏ ନ୍ୟାୟ। ସେହିଭଳି ଭାବରେ ଗ୍ରାମ ସାଥେ କୁଳ ମଧ୍ୟ ଗ୍ରାମର ହିତ କରିବା ପାଇଁ ଆମ ନିଜ କୁଳକୁ ମଧ୍ୟ ତ୍ୟାଗ କରିପାରିବା, ସେହିଭଳି ଭାବରେ କଣ ଆତ୍ମା ଅର୍ଥେ ପୃଥିବୀ ମଧ୍ୟ ସମଗ୍ର ପୃଥିବୀକୁ ମଧ୍ୟ ଜଣେ ତ୍ୟାଗ କରିପାରିବ ଆତ୍ମା ପାଇଁ, ଭଗବାନଙ୍କ ଶରଣରେ ଯିବା ପାଇଁ ସର୍ବଧର୍ମ କରିଦେଇଛେ ତାକୁ କିଛି ତ୍ୟାଗ କରିପାରିବା। ଏଇଭଳି ଭାବରେ ଯେତେବେଳେ କହିଲେ ଦୁର୍ଯ୍ୟୋଧନକୁ ଚିନ୍ତା କରନ୍ତୁ, ଦୁର୍ଯ୍ୟୋଧନ ଏକଭଳି ବ୍ୟକ୍ତି କିଭଳି ଭାବରେ ତାଙ୍କର କ୍ରୋଧ ନ ହଉଥିବ, ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏକ ସୁପୁତ୍ରକୁ ଅପତ୍ୟ କୁହାଯାଏ ଯିଏକି ତାର ପିଲା ପିତାଙ୍କୁ ପତିତ ହେବାକୁ ଦିଏ ନାହିଁ, ପିତାଙ୍କ ମୃତ୍ୟୁ ପରେ ଭଗବାନ ବିଷ୍ଣୁକୁ ସନ୍ତୁଷ୍ଟ କରିବା ନିମିତ୍ତ ଯଜ୍ଞାର୍ପଣ କରି ପୁତ୍ର ପିତାଙ୍କର ଆତ୍ମାକୁ ରକ୍ଷା କରିପାରନ୍ତି, ଲୁପ୍ତ ପିଣ୍ଡ ଦୋକପ୍ରିୟା ଗୋଟେ ରହିଛି ଭଗବତ ଅର୍ଜୁନ କହିଲେ ପ୍ରଥମ ଅଧ୍ୟାୟ।
ଆଜିକାଲି ସେ ନଷ୍ଟ ହେଇଗଲାଣି, ପାଶ୍ଚାତ୍ୟ ଜଗତରେ ଆଉ ନାହିଁ, ଆଉ ଭାରତ ବର୍ଷରେ ଠିକ ସ୍ଥାନରେ ରହିଛି।
ତେଣୁ ଏଇଭଳି ଭାବରେ ସେ କହିଲେ, ଚିନ୍ତା କରନ୍ତୁ ଦୁର୍ଯ୍ୟୋଧନ ଅବସ୍ଥା କିଭଳି ଭାବେ ରହୁଥିବ। ତା ପୂର୍ବରୁ ଆମେ ଗତକାଲି କହିଥିଲେ କିଭଳି ଭାବରେ ସେ ଆଦେଶ ଦେଇଥିଲା ଦୁଶାସନକୁ, ଦ୍ରୌପଦୀଙ୍କୁ ଉଲଗ୍ନ କରିକି ଆଣ, ଏଠି ଉଲଗ୍ନ କର, ଏଇଭଳି ଭାବେ ସେ କଥା କହିଥିଲେ। ମହାଭାରତରେ ବିସ୍ତାର ଭାବରେ ରହିଛି, ଆମେ ଆମ କମ୍ ସମୟ ରହିଛି, ଆମେ ଏତେ ଆଲୋଚନା କରିପାରିବା ନାହିଁ। ତେଣୁ ତା ପର ଶ୍ଳୋକରେ କହୁଛନ୍ତି, 14 ନମ୍ବର ଶ୍ଳୋକରେ ଏଇଭଳି ଭାବରେ ତାପରେ କହୁଛନ୍ତି, ଏଇଭଳି ଭାବରେ ଇତି ଉଚିବାନ ତତ୍ର ଦୁର୍ଯ୍ୟୋଧନେ, ଏଇଭଳି ଭାବରେ ଯେତେ ଦୁର୍ଯ୍ୟୋଧନକୁ କହିଲେ ଦୁର୍ଯ୍ୟୋଧନଙ୍କର କିଭଳି କ୍ରୋଧ ହଉଥିବ ଚିନ୍ତା କରନ୍ତୁ। ପ୍ରକୃତ କୋପ ସ୍ମୃତାଧରେ, କ୍ରୋଧ ତାଙ୍କର ବଢ଼ିଗଲେ, ଏବଂ ସ୍ମୃତା ଅଧରେ ତାଙ୍କର ଅଧର କମ୍ପିବାକୁ ଲାଗିଲା, କଥା କହିପାରିଲେ ନା, ଏତେ କ୍ରୋଧ ଆସିଲା ତାଙ୍କର। ଏବଂ ଅସତ୍କୃତ ସତ୍ ଶ୍ରୋଣୀୟ ଶିଳା ବିଦୁର, ଏଭଳି ବ୍ୟକ୍ତି ଯିଏକି ସତ୍ ବ୍ୟକ୍ତିମାନଙ୍କର ଆଦରଣୀୟ ବ୍ୟକ୍ତି, କିନ୍ତୁ ଇଏ ତାଙ୍କୁ ଅସତ୍କୃତ, ତାଙ୍କୁ ଅସମ୍ମାନ କରି ବିଭିନ୍ନ ପ୍ରକାର କଥା କହିବେ, କେଉଁ ପ୍ରକାର ତିରସ୍କାର କରିବେ, କଣ ତିରସ୍କାର କରିବେ ମଧ୍ୟ ଆଗରେ କିଛି କିଛି ବର୍ଣ୍ଣନା କରାଯାଇଛି ସଂକ୍ଷେପରେ। ତେଣୁ କ୍ଷତା ସ୍ୱକର୍ଣ୍ଣା ନିଜ ସବୁବେଳେ ନା, କ୍ଷତା କହିଲେ ଏଇ ହେଉଛନ୍ତି ବିଦୁରଙ୍କୁ ଦାସପୁତ୍ର ହିସାବରେ କ୍ଷତା ବୋଲି କହିଯାଉଛି ତାଙ୍କୁ, ତାଙ୍କୁ ସ୍ୱକର୍ଣ୍ଣା ଅନୁଜ ସବୁବେଳେ ନା, ଦୁର୍ଯ୍ୟୋଧନଙ୍କର ଏମାନେ ସଙ୍ଗତରେ ଅସତ୍ସଙ୍ଗ, ଅସତ୍ସଙ୍ଗ ରଘୁବାର ମହାରାଜ କୁହନ୍ତି ଗୋଟେ ସ୍ଥାନରେ, ଇସ୍କନ ସେଣ୍ଟର ଖୋଲିବାର ଉଦ୍ଦେଶ୍ୟ ହେଉଛି ଏହି ସତ୍ସଙ୍ଗ ପ୍ରଦାନ କରିବା, ଏ ସତ୍ସଙ୍ଗ ମାଧ୍ୟମରେ ଆପଣ ଭଗବାନ କଥା ଶ୍ରବଣ କରୁଛନ୍ତି, ନହେଲେ ଅସତ୍ସଙ୍ଗ ଚାଲିଥାଏ, ସେଗୁଟି ଅସତ୍ସଙ୍ଗ। ଏ ସତ୍ସଙ୍ଗର ମହିମା ମହାଭାରତ ବେଳେ ଦୁଇ ସ୍ଥାନରେ ବର୍ଣ୍ଣନା କରାଯାଏ, ଗୋଟିଏ ଶ୍ଳୋକ ସତ୍ସଙ୍ଗ ସହିତ ସ୍ୱର୍ଗ ବା ମୁକ୍ତି ମଧ୍ୟ ସମାନ ହୋଇପାରିବ ନାହିଁ, ଭୌତିକ ଜଗତରେ ସତ୍ସଙ୍ଗର ମହିମା କହିହେବ ନାହିଁ, ଏତେ ରହିଛି ସତ୍ସଙ୍ଗର ମହିମା। ତେଣୁ ପ୍ରଭୁପାଦ ମହାରାଜ ଏହି ମାନବ ସମାଜ କଲ୍ୟାଣ ପାଇଁ ଏହି ଇସ୍କନ କେନ୍ଦ୍ର ପରିଶ୍ରମ କରିଛନ୍ତି, ଯେକି ସତ୍ସଙ୍ଗ ପ୍ରଦାନ କରାଯାଉଛି। ଆଜି ପୁରୁଷୋତ୍ତମ ମାସରେ ଆମର ଇସ୍କନ କଟକ କେନ୍ଦ୍ର ତରଫରୁ କିଛି ବ୍ୟବସ୍ଥା କରାଯାଇଛି, ଗୋଟିଏ ମାସ ଭଗବାନ କଥା ଶ୍ରବଣ କରିବେ, ସତ୍ସଙ୍ଗ ଭଗବାନ କଥା, ପୁରୁଷୋତ୍ତମ ମାସ ମାସ ହେଉଛି ଶ୍ରେଷ୍ଠ ପୁରୁଷୋତ୍ତମ ମାସ, ଏତେ ବଡ ସୌଭାଗ୍ୟ ଆମ ମଧ୍ୟ ସୌଭାଗ୍ୟ, ଆମକୁ ମଧ୍ୟ କଥା କହିବା ପାଇଁ ସୁଯୋଗ ଦିଆଗଲା, ଚିନ୍ତା କରୁଥିଲି ଆସିପାରିବି ନାହିଁ, ମୋ ସ୍ୱାସ୍ଥ୍ୟ ଭଲ ନାହିଁ, ଯାହା ଭଗବାନଙ୍କ ଜଗନ୍ନାଥଙ୍କ ଆଶ୍ରମ କୃପାରୁ ମୁଁ ଆସିପାରିଲା, ଭଗବାନଙ୍କ କୃପା ରହିଛି, ଭଗବାନ କୃପା ସବୁ ହେଉଛି। ତେଣୁ ଏଇଭଳି ଭାବରେ ଯେତେ କ୍ରୋଧ ପ୍ରକାଶ କରୁଛନ୍ତି, ସେତେବେଳେ କଣ ହଉଛି ନା, ସେ ସୁଦର୍ଶନ କହୁଛନ୍ତି ଯେ କିଭଳି ଭାବରେ ସେ ବିଦୁରଙ୍କୁ ତିରସ୍କାର କରିଛନ୍ତି, କଣ କହୁଛନ୍ତି, ଅସୁକ୍ଷତା କହିଲେ ବିଦୁର, ଯିଏକି କ୍ଷତା କହିଲେ ଦାସୀ ପୁତ୍ର ଶୂଦ୍ର ହେଲେ, ଯିଏକି ସତାନ ଶ୍ରୋଣୀୟ ଶ୍ରୀରାମ ଭକ୍ତମାନେ ବା ସଜ୍ଜନ ମାନଙ୍କର ସେ ହେଉଛନ୍ତି ଅତ୍ୟନ୍ତ ପ୍ରିୟ ଶ୍ରୋଣୀୟ ଶ୍ରୀ ଦେଶ, ସେ କର୍ଣ୍ଣ ଦୁଶାସନ ଶକୁନି ସହିତ ଦୁର୍ଯ୍ୟୋଧନ ଅସତ୍କୃତ ତିରସ୍କୃତ ବିଭିନ୍ନ ପ୍ରକାର ତିରସ୍କାର କରିଛନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏହା ହେଉଛି ଦୁର୍ଯ୍ୟୋଧନ ଅସତ୍ସଙ୍ଗର ଫଳ, ସେ ସର୍ବଦା ତାହାର ମାମୁଁ ଶକୁନି ଏବଂ ସଖା କର୍ଣ୍ଣଙ୍କ ସଙ୍ଗ କରୁଥାଏ, ଯେଉଁମାନେ ତାକୁ ସର୍ବଦା ଏହି ପ୍ରକାର ଅସତ୍କର୍ମ କରିବାକୁ ପ୍ରୋତ୍ସାହିତ କରୁଥାନ୍ତି। ଚାଣକ୍ୟ ନୀତିରେ କଥା କୁହାଯାଉଛି ସର୍ପ କ୍ରୁର ଖଳ ମଧ୍ୟ କ୍ରୁର, ସର୍ପ କ୍ରୁର ଖଳ କ୍ରୁର, କିନ୍ତୁ ମନ୍ତ୍ର ଔଷଧି ବସ ସର୍ପ, ସର୍ପକୁ ଏ ମନ୍ତ୍ର ଔଷଧ ମାଧ୍ୟମରେ ତାକୁ ବସ କରିବା ପାଇଁ, କିନ୍ତୁ ଖଳ ପିନା ପିନା ନିବାର୍ଯ୍ୟ ଖଳକୁ ମୁଁ ଆଉ ଗୋଟେ କୁହାଯାଇଛି, ଯଦି ଖଳକୁ ଆମେ ଉପଦେଶ ଦେବେ ସିଏ ତାର କୋପ ବଢିବ, ସେ ଶାନ୍ତ ହବ ନାହିଁ, ଏଭଳି ଆମର ଅବସ୍ଥା ହେଉଛି ବିବାହ, ତାଙ୍କୁ ଉପଦେଶ ଦେଲେ ତାଙ୍କର ପଡ଼ିଯିବ, ତାଙ୍କର କ୍ରୋଧ ପଡ଼ିଯିବ, ଶାନ୍ତ ହେବେ ନାହିଁ, ଗ୍ରହଣ କରିବେ ନାହିଁ ସେମାନେ ଖଳ, ମାନେ ସେ ଖଳ ବ୍ୟକ୍ତି ଦୁର୍ଯ୍ୟୋଧନ ସେଭଳି ଭାବରେ ଥିଲା ଖଳ। ତେଣୁ ତା ପରିଶ୍ରମ କହୁଛନ୍ତି ये जो तिरस्कार करिरस्कार करोपाव जन्म दास्यापुष्ट तस्मिन् प्रतिकार प्रकृति आस्ते निराश्रताम आशु पुराक्षसान
क्रोधप्रकाश कथा कहते गोटे थरुचे कथा कह ठीक भाव ये क्रोध रही थरी थरी कहते
क्रोध पंचम क्रोध पंचम स्तर में पहुंचाई सी कहते कत्रोप जुहाव जिन्म यह असत व्यक्ति को किए टी डाकिला जिम्म शब्द अर्थ से सुदर्शन कहते कौन जिम्म शब्द अर्थ हूँ कुटिल व्यक्ति कुटिल व्यक्ति किए टी आस भगवत गीता भगवान बुद्धि विषय कहते अठर अध्याय विभिन्न प्रकार बुद्धि रही है सर्वथा विपरीता बुद्धि से प्राप्त काम से तम बुद्धि हूँ कि भाव में सब विपरीत विपरीत से बुझे ठीक भाव बुझीपारे ना ये सब क्रोध काम आस क्रोध आस रजगुण समुद्भव ये सब रजगुण तम गुण प्रभाव में बुद्धि गोलटा कार्य गोलटा बुद्धि रही गोटे कथ रही मरण काल विपरीत बुद्धि कारण मरण काल तम गुण बुद्धि पा तेणु से बुद्धि परिवर्तित हो जाए विपरीत हो जाए किंतु जो मान भगवान भक्त से सब अवस्था गुण को पार तेणु से भगवान ध्यान कर तेणु मृत्यु समय विचलित हूँ ना भगवान स्मरण कर आनंद शरीर त्याग करते वस्त्र पुराणा होगा छिड़ीगला नुआ वस्तु दिखाई
के आनंद ग्रहण
करोत स्तर व्यक्ति धीर व्यक्ति ସେମାନେ ଶରୀରକୁ ଶରୀର ମୃତ୍ୟୁ ସମୟରେ ସେମିତି ଭାବରେ ସେମାନେ ବିଚଳିତ ହୁଅନ୍ତି ନାହିଁ ତେଣୁ ଭକ୍ତମାନଙ୍କର ମୃତ୍ୟୁ ସମୟରେ ତାଙ୍କର ଗୁଣ ପ୍ରଭାବ ଥାଏ ସେ ଗୁଣ ବାହାରି ଯାଆନ୍ତି ଲୋକପାଳ ମହାରାଜ ଉଦାହରଣ ଦେଇଛନ୍ତି ଆପଣମାନେ କହିବେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି ଆଉ ଭକ୍ତମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି କଣ ତଥାପି କଣ ମୃତ୍ୟୁବରଣ କରୁଛନ୍ତି ଇଏ ମୃତ୍ୟୁବରଣ କରୁଛନ୍ତି ତଥାପି କଣ ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି ତେଣୁ ଆନାଲୋଜି କୁହାଯାଉଛି ଇଂରାଜୀରେ ଆନାଲୋଜି କୁହାଯାଉଛି ବହୁତ ସୁନ୍ଦର ସୁନ୍ଦର ଉଦାହରଣ ସେ ଦେଇଛନ୍ତି ପ୍ରଭୁପାଦ ମହାରାଜ ଆଚାର୍ଯ୍ୟ ଆଚାର୍ଯ୍ୟ ହେଉଛନ୍ତି ସେ ଜଗତଗୁରୁ ଜଗତଗୁରୁ ସେ ପ୍ରଭୁପାଦ ମହାରାଜ କଣ ସେ ଦେଇଛନ୍ତି ଉଦାହରଣ ଯେ ବିଲେଇ ଆପଣ ଦେଖିଥିବେ ବିଲେଇ ତାର ମୂଷା ମୂଷା ଛୁଆକୁ ମଧ୍ୟ ତା ପାଟିରେ ଧରିକି ନେଉଛି ଏବଂ ତା ନିଜ ଛୁଆକୁ ମଧ୍ୟ ନେଉଛି କିନ୍ତୁ ତଫାତ କଣ ଦେଖାଯିବ ଏକା ବେଳେ ତଫାତ ହଉଛି କଣ ବିଲେଇ ଛୁଆ ମା ପାଟିରେ ଥିଲାବେଳେ ବହୁତ ଆନନ୍ଦରେ ସେ ରହୁଛି କିନ୍ତୁ ମୂଷା ଛୁଆ ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହଉଛି ଏ ତଫାତ ଆଉ ଭକ୍ତ ଏବଂ ଅଭକ୍ତଙ୍କର ଯେ ମୃତ୍ୟୁର ତଫାତ ହଉଛି ଏଇଟା ଭକ୍ତମାନେ ଭଗବାନଙ୍କର ସ୍ମରଣ କରିକି ଆନନ୍ଦରେ ସବୁ ତ୍ୟାଗ କରିଦିଅନ୍ତି ଧୀର ସ୍ପଷ୍ଟ ମୁହିଆ ଦିଅନ୍ତି ଧୀର ବ୍ୟକ୍ତି କେବେ ମୋହିତ ହୁଅନ୍ତି ନାହିଁ କିନ୍ତୁ ଅଧୀର ବ୍ୟକ୍ତି ମାନେ ସବୁବେଳେ ମୋହିତ ହେଇଯାଆନ୍ତି ଛଟପଟ ହୁଅନ୍ତି ସେମାନେ ମୃତ୍ୟୁ ସମୟରେ ତେଣୁ ଏଭଳି ଭାବରେ କ୍ରୋଧରେ ଜିମ କହିଲେ ପ୍ରଥମେ କହିଲେ ଅତ୍ର ଭାବ ଜିମ ଏ କୁଟିଳ ବ୍ୟକ୍ତିକୁ କିଏ ଡାକିଲା ଯେହେତୁ ତାଙ୍କ ପିତା ଡାକିଛନ୍ତି କିନ୍ତୁ ତାଙ୍କ ଦୂତରାଷ୍ଟ୍ର ପିତା କିଛି କହୁନାହାନ୍ତି ଏଭଳି ସେ ଅନ୍ଧ ହେଇଯାଇଥିଲେ କୁତ୍ର ସ୍ନେହରେ ଏଭଳି ଅନ୍ଧ ହେଇଯାଇଥିଲେ ସବୁ ଯାହା ପୁଅ କହୁଛି ଗ୍ରହଣ କରୁଥିଲେ ଅନ୍ୟାୟ ହେଲେ ମଧ୍ୟ ଗ୍ରହଣ କରୁଥିଲେ ଏବଂ ଦାସ୍ୟାସୁତମ ଯତ୍ ବଳିନୀ ଉପୁଷ୍ଟ ପୁଣି କଣ ତାଙ୍କୁ ଅପମାନ କଲେ ଦାସ୍ୟାସୁତ ଏ ଦାସୀ ପୁତ୍ର କିଏ ଡାକିଲା ଏଠିକି ଏ ଆମେ ସବୁ ଉନ୍ନତ ସବୁ ରହିଛି ସଭ୍ୟମାନେ ସବୁ ରହିଛନ୍ତି ଏ ଉନ୍ନତ ସଭାରେ ଏଭଳି ଅସତ ବ୍ୟକ୍ତିକୁ କିଏ ଡାକିଲା ଏଭଳି ଯତ୍ ବଳିନୀ ଉପୁଷ୍ଟ ସେ କଣ କରୁଛନ୍ତି ନା ଆମ ଦ୍ୱାରା ଆମେ ତାକୁ ଖାଇବା ପାଇଁ ଦେଉଛୁ ତାଙ୍କ ମେଣ୍ଟେନାନ୍ସ କରୁଛୁ କିନ୍ତୁ ସିଏ କଣ କରୁଛନ୍ତି
ପରର ଆମର ଶତ୍ରୁର ସେ ପୋଷଣ କରୁଛନ୍ତି, ହରିଣ୍ୟପୁଷ୍ଟ ପାଣ୍ଡବ ମାନଙ୍କୁ ସେ ପୋଷଣ କରୁଛନ୍ତି, ପାଣ୍ଡବମାନଙ୍କ ଶତ୍ରୁ ତସ୍ମିନ୍ ପ୍ରତିପହ ପରକୃତି ଆସ୍ତେ, ତେଣୁ ଆମର ବିରୁଦ୍ଧ ଆଚରଣ କରିକି ସେ ପାଣ୍ଡବ ମାନଙ୍କୁ ସପୋର୍ଟ କରୁଛନ୍ତି। ଏବଂ ନିର୍ବାସତା ମାସୁ ପୁରୋତ୍ସାନ ଖୁବ ଶୀଘ୍ର ନିବାରଣ କରନ୍ତୁ, ଏଠି ନିର୍ବାସତା ସୁଶାନ କେବଳ ଜୀବନ ଧାରଣ କରିଥିବେ, ଯେମିତି ନିଶ୍ୱାସ ନେଉଥିବେ, ତାର ଅର୍ଥ ହେଉଛି ଆଚାରୀମାନେ କହନ୍ତି ଏଭଳି ଭାବେ ତାଙ୍କ ପିଠ ପିଠି ପିଠ ଉଦ୍ଧାର କରିଥିଲେ, ଏଭଳି ପଦରେ କହୁଛନ୍ତି। କିନ୍ତୁ ଏ ଶ୍ଳୋକରେ ବାସରେ କୁହାଯାଉଛି ପନ୍ଦର ନମ୍ବର ଶ୍ଳୋକରେ ଯେ ଶ୍ମଶାନ କହିଲେ ସେ କହୁଛନ୍ତି ଇଏ ଶ୍ମଶାନ ଭଳି ଏସବୁ ଆମକୁ ଅମଙ୍ଗଳ ପ୍ରଦାନ କରିବ, ବିପରୀତ ବୁଦ୍ଧି ନା, ପ୍ରକୃତିରେ ସେ ଚାଲିଗଲେ ତାଙ୍କର ଯେଉଁ ଅମଙ୍ଗଳ ହେବ ସେ ଜାଣିପାରୁନାହାନ୍ତି, ସେ ଥିବାରୁ ତାଙ୍କର ମଙ୍ଗଳ ଚଳାଇଛି, ସେ ଚାଲିଗଲା ପରେ ତାଙ୍କର ଅମଙ୍ଗଳ ଆରମ୍ଭ ହେବ, ତା ପରେ ସବୁ ସେଟା କୁହାଯିବ। ରଘୁପାଦ ମହାରାଜ କହୁଛନ୍ତି ଦୁର୍ଯ୍ୟୋଧନ ଭଲ ଭାବରେ ଜାଣିଥିଲା ଯେ ବିଦୁର ଜଣେ ମଙ୍ଗଳାକାନ୍ତି ମହାତ୍ମା ଅଟନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ତାହାର ସରଳ ଦାଦାଙ୍କୁ ବର୍ଷଣ କରିବା ନିମିତ୍ତ କଟୁକଥା କହିଲା। ଦୁର୍ଯ୍ୟୋଧନ ଯେ କେବଳ ବିଦୁରଙ୍କୁ ଜନ୍ମକୁ ନିନ୍ଦା କଲା ତା ନୁହଁ, ସେ ମଧ୍ୟ ତାଙ୍କୁ ଏକ କୃତଜ୍ଞ କୁଟୀର ସ୍ୱଭାବ ସମ୍ପନ୍ନ ବୋଲି କହିଲା, କାରଣ ସେ ଯୁଧିଷ୍ଠିରଙ୍କୁ ସମର୍ଥନ କରୁଥିଲେ। ତେଣୁ ତାପରେ ସ୍ୱରୂପ ସ୍ୱୟଂ ଧନୁର୍ଦ୍ଧାରୀ ନିଧାୟ ମାୟା ଭ୍ରାତୁ ପୁରମର୍ମ ସୁତାଡ଼ିତ ସ୍ୱୟଂ ଅତି ଉଲ୍ବଣ କର୍ମ ବାଣୀ ଗତ ବୋଲୁଛନ୍ତି ସ୍ୱୟଂ ଧନୁର୍ଦ୍ଧାରୀ ନିଧାୟ ମାୟା, ଜାଣିଲେ ମାୟାର ଭଗବାନ ଭକ୍ତମାନେ ସେମାନେ ଯୋଗ ମାୟାରେ ଥାନ୍ତି, ଭଗବାନ ବହିରଙ୍ଗ ମାୟାରେ ସେମାନେ ନଥାନ୍ତି, ସେମାନେ ସେ ଦେଖିଲେ ବିଦୁର ଦେଖିଲେ କିଭଳି ଭାବେ ବହିରଙ୍ଗ ମାୟା କାର୍ଯ୍ୟ କରୁଛି, ଦୁର୍ଯ୍ୟୋଧନ ଏବଂ ଅନ୍ୟମାନଙ୍କୁ ଅସତ୍ ବ୍ୟକ୍ତିମାନଙ୍କୁ ଧରି କିଭଳି ବହିରଙ୍ଗ ମାୟା କାର୍ଯ୍ୟ କରୁଛି, ତେଣୁ ସେ କଣ କଲେ ନା ତାଙ୍କ ଧନୁକୁ ସେଇ ଦ୍ୱାରରେ ରଖିଦେଲେ ନିଧାୟ ମାୟା ଭ୍ରାତୁ ପୁର ମର୍ମସୁ ତାଡ଼ିତ କି, ଏଭଳି ଭାବେ ତାଙ୍କୁ କଟୁକଥା କହିଲେ, ଏଭଳି ଭାବେ କଟୁକଥା କହିଲେ ମର୍ମସୁ ତାଡ଼ିତ କି, ତାଙ୍କର ମର୍ମକୁ ସ୍ପର୍ଶ କରିବା ଭଳିଆ କଥା କହିଲେ, ଏତେ ନିଷ୍ଠୁର କଥା କହିଲେ, ନିଷ୍ଠୁର ବାକ୍ୟ ପରୁଷ ବାକ୍ୟ ବୋଲି କୁହାଯାଉଛି, ନିଷ୍ଠୁର ବାକ୍ୟ, କିନ୍ତୁ ସ୍ୱଇତମ ଅତି ଉର୍ବଣ କର୍ଣ୍ଣବାଣୀ ଏ ଉଗ୍ର କଥା ସବୁ କହିଲେ, କର୍ଣ୍ଣକୁ ସେ କର୍ଣ୍ଣ ତାଙ୍କର ଶବ୍ଦ ବାଣରେ ବିଦ୍ଧ କରୁଥିଲେ, ଶବ୍ଦ ବାଣରେ ବିଦ୍ଧ କରୁଥିଲେ କର୍ଣ୍ଣବାଣୀ, ତେଣୁ ଗତ ବ୍ୟଥ ଅୟାତ ଉର୍ମାନୟା, ତେଣୁ ସେ ଏ ମାୟାର ପ୍ରଭାବ ଜାଣିକରି ସେ ବ୍ୟତୀତ ହେଲେ ନାହିଁ, ବରଂ ମନେ ମନେ ଦୁର୍ଯ୍ୟୋଧନକୁ ଧନ୍ୟବାଦ ଦେଲେ, କାରଣ ଦୁର୍ଯ୍ୟୋଧନ ସେ ଛାଡ଼ିପାରୁନଥିଲେ, ମାୟା ଛାଡ଼ିପାରୁନଥିଲେ, ଭାଇର ମୋହରେ ରହିଥିଲେ ଧୃତରାଷ୍ଟ୍ର, ତା ପୂର୍ବରୁ ଭଗବାନ ଆସିଥିଲେ, ଦୁର୍ଯ୍ୟୋଧନ ତାଙ୍କୁ ବହୁତ ପ୍ରକାର ଅନ୍ୟାୟ ଆଚରଣ କରିଥିଲେ, କିନ୍ତୁ ତଥାପି ସେ ରହିଥିଲେ, ତେଣୁ ଆଜି ଯେତେବେଳେ ଏଇଭଳି ଭାବରେ ବାକ୍ୟ କହିଲେ, ନିଷ୍ଠ ବାକ୍ୟ ବାଣ ମାରିଲେ, ସେତେବେଳେ ସେ ଦୁର୍ଯ୍ୟୋଧନକୁ ଧନ୍ୟବାଦ ଦେଲେ। ପ୍ରକୃତରେ ସବୁ ଅବସ୍ଥାରେ ଆମେ ଦେଖିବା ଭଗବାନଙ୍କ କୃପା, ସବୁ ଅବସ୍ଥାରେ ଭକ୍ତମାନେ ଏଇଟା ଦେଖିବେ, ଅନ୍ୟମାନେ ଜାଣିପାରିବେ ନାହିଁ, ଭଗବାନ ତାଙ୍କ ଦଶମ ସମ ଚୌଦ୍ଧ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି, ଭକ୍ତିର ଚଉଷଠି ଅଙ୍ଗ ରହିଛି, ତାହେଲେ ଗୋଟିଏ ଅଙ୍ଗ ହେଉଛି କୃପା କ୍ଷଣ, ସବୁ ଅବସ୍ଥାରେ ଆମେ ଭଗବାନଙ୍କ କୃପାକୁ ଦେଖିବା, ତେଣୁ ଏହି ଅବସ୍ଥାରେ ମଧ୍ୟ ବିଦୁର ଭଗବାନଙ୍କ କୃପାକୁ ଲକ୍ଷ୍ୟ କଲେ, କିଭଳି ଭାବରେ ଦୁର୍ଯ୍ୟୋଧନଙ୍କ କୃପାରୁ ସେ ଆଜି ସେ ତ୍ୟାଗ କଲେ, ଛାଡ଼ିପାରୁନଥିଲେ, ଭାଇଙ୍କ ପ୍ରତି ଆସକ୍ତି ଥିବାରୁ ଛାଡ଼ିପାରୁନଥିଲେ, ବଡ ଭାଇ ବଡ ଭାଇଙ୍କର ଅସହାୟ ଅବସ୍ଥା ଜାଣୁଛନ୍ତି, ତେଣୁ ସେ ଚାହୁଁଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ, କିନ୍ତୁ ଏଭଳି ଅବସ୍ଥା ଆସିଗଲା ବିଦୁର ଛାଡ଼ିକି ଚାଲିଲେ, ଆଉ କୌଣସି ତାଙ୍କର ବନ୍ଧନ ରହିଲା ନାହିଁ। ତେଣୁ ଏଠି କହୁଛନ୍ତି ଯେ ଅତି ଉର୍ବଣୀ କର୍ଣ୍ଣୟୁର ବାଣୀ, କର୍ଣ୍ଣକୁ ବାଣୀରେ ବାଣରେ ବିଦ୍ଧ କଲା ଭଳି ଲାଗୁଥିଲା, ବାଣ ବସ୍ତ ପୁରୁଷ ବାକ୍ୟ ମର୍ମସୁ ତାଡ଼ିତ ବି ଗତବ୍ୟଥ, ତାଙ୍କର ବହୁତ ମର୍ମକୁ ଭେଦ କରୁଥିଲା, କଥା ଆଗରେ ସବୁ କହୁଥିଲେ, ସବୁ କଥା କୁହାଯାଏ ନାହିଁ, ଜଣେ କ୍ରୋଧରେ କଣ ଏଇଭଳିଆ ବୁଦ୍ଧି ବୁଦ୍ଧିର କଥା କହିବ, ବୁଦ୍ଧି ନାହିଁ ଚିନ୍ତା କରେ, ଏଇଭଳିଆ କଥା କହୁଥିଲେ ଆମେ ଚିନ୍ତା କରନ୍ତୁ। କିନ୍ତୁ ତଥାପି ବିଦୁର କୌଣସି କ୍ଷତିଗ୍ରସ୍ତ ହେଲେ ନାହିଁ, ବରଂ ସେ ଦୁର୍ଯ୍ୟୋଧନକୁ ମନେ ମନେ ଧନ୍ୟବାଦ କଲେ, କାରଣ ସେ ଯୋଉ କରିପାରୁନଥିଲେ ଭାଇଙ୍କୁ ତ୍ୟାଗ କରିପାରୁନଥିଲେ, ଆଜିର ଏଇଭଳି କହିବାରୁ ତ୍ୟାଗ କରି ଚାଲିଥିଲେ। 35 ବର୍ଷ କାଳ ଯିବେ ତୀର୍ଥ କରିବେ, ଗତକାଲି ମୋତେ କହିଥିଲେ ସଂକ୍ଷେପରେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଦୁର୍ଯ୍ୟୋଧନ ମର୍ମନ୍ତୁଦ ବାକ୍ୟ ବାଣରେ ଜର୍ଜତ ହୋଇ ସୁଦ୍ଧା ସେ ବ୍ୟତୀତ ହେଲେ ନାହିଁ, ବରଂ ସେ ଦେଖିପାରିଲେ ଯେ ଦୁର୍ଯ୍ୟୋଧନ ମାୟାମୋହିତ ହୋଇ ଧ୍ୱଂସ ଆଡ଼କୁ ତାହାର ବାଟ ଫୁଟାଉଛି। ତେଣୁ ସେ ମାୟାର ଏ କ୍ରିୟାକୁ ଅନ୍ତିମ ବୋଲି ଭାବିଲେ, ତା ସଙ୍ଗେ ସଙ୍ଗେ ସେ ଦେଖିପାରିଲେ ଯେ ଏ ପରିସ୍ଥିତିରେ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି କିପରି ସାହାଯ୍ୟ କରୁଛି। ଭକ୍ତମାନେ ସବୁବେଳେ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତିରେ ଥାଆନ୍ତି, ମହାତ୍ମା ପ୍ରକୃତି ମା ସୀତା, ସେମାନେ ବହୁତ ଜଗତର ତ୍ରିଗୁଣ ଭିତରେ ନଥାନ୍ତି ସେମାନେ ମହାତ୍ମା, ସେ ବିଦୁର ମହାତ୍ମା ଭଗବାନଙ୍କ ଗତକାଲି କହିଥିଲେ ଭଗବାନ ଲୀଳାରେ ସାମିଲ ହେବା ପାଇଁ ଚାହିଁଥିଲେ, ସେଠି ଭଗବାନ ବ୍ୟବସ୍ଥା କରିଥିଲେ, ସେ ଯୋଉ ରହିଛନ୍ତି ମାଣ୍ଡବ ମୁନି ତାଙ୍କୁ ଅଭିଶାପ ଦେଇଥିଲେ, ଗତକାଲି ଆମେ କହିଥିଲେ। ତେଣୁ ଆଜି ତାଙ୍କୁ ସୁଯୋଗ ମିଳିଲା ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ପ୍ରଭୁପାଦ ମହାରାଜ କହନ୍ତି ଏମାନେ ଯେଉଁମାନେ ଭଗବାନଙ୍କ ସାଙ୍ଗରେ ସାମିଲ ହୋଇଛନ୍ତି, ଯେଉଁଭଳିଆ କଥା କହୁଛନ୍ତି, ଯୋଉ ସବୁ ଲୀଳା ସବୁ ଚାଲିଛି, ଆମେ କେତେବେଳେ ଶୁଣିବା ମାତ୍ରେ ମଧ୍ୟ ସେ କଥା ଶୁଣିବା ମାତ୍ରେ ମଧ୍ୟ ଆମେ ସେ ଭଗବାନଙ୍କ ସାଙ୍ଗ କରୁଛେ ବା ସେ ଭକ୍ତମାନଙ୍କ ସାଙ୍ଗ କରୁଛେ, ମଧ୍ୟ ଜ୍ଞାନ ଏଭଳି ଭାବେ 5000 ବର୍ଷ ତଳର କଥା। କିନ୍ତୁ ଆମକୁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇଛି, ଆମେ ମଧ୍ୟ ସେଇ ଲୀଳାରେ ବର୍ତ୍ତମାନ ରହିଛେ। ଗତକାଲି କହିଥିଲି କିଭଳି ଭାବରେ ଭାଗବତ କଥା ଶୁଣୁଛନ୍ତି, ସେମାନେ କମ୍ ବର୍ଗରେ ନାହାନ୍ତି, ସେମାନେ ଅପବର୍ଗ ରାସ୍ତାରେ ଯାଉଛନ୍ତି, ବୈକୁଣ୍ଠ ରାସ୍ତାରେ ରହିଛନ୍ତି, ବୈକୁଣ୍ଠ ବାର୍ତ୍ତା ଶୁଣୁଛନ୍ତି, ଭଗବାନଙ୍କୁ ସଙ୍ଗଲାଭ କରୁଛନ୍ତି, ବୈକୁଣ୍ଠ ସ୍ତରର କଥା। ଆମେ ଭାବିବା ନାହିଁ ପୃଥିବୀ ପୃଥିବୀ ଉପରେ ରହିଛେ, ଭୌତିକ ସ୍ତରରେ ରହିଛେ କଥା ହେଉଛି ଏଗୁଡ଼ିକ। ତେଣୁ ତାପରେ ସବୁ କହୁଛନ୍ତି ସ୍ୱନିର୍ଗତ କୌରବ ପୁଣ୍ୟ ଲବ୍ଧ ସ୍ୱନିର୍ଗତ କୌରବ ପୁଣ୍ୟ ଲବ୍ଧ, ଏଣୁ କେମିତି ରାଜା ହେଉଛି ପୁଣ୍ୟ ଫଳ ଅନୁସାରେ ଜନ୍ମ ଐଶ୍ୱର୍ଯ୍ୟ ସୁଖ ଶ୍ରୀ ପୁଣ୍ୟକର୍ମ ଫଳ ଅନୁସାରେ ପ୍ରାପ୍ତ ହୁଅନ୍ତି, କିନ୍ତୁ ତାଙ୍କର ଯୋଉ ପୁଣ୍ୟକର୍ମ ଥିଲା ସ୍ୱନିର୍ଗତ ବିଦୁର ଯେତେବେଳେ ଚାଲିଗଲେ ପରବ ପୁଣ୍ୟ ଲବ୍ଧ, ପରବମାନଙ୍କର ସବୁଠାରୁ ବଡ଼ ପୁଣ୍ୟ ହେଲା ସେ ବିଦୁରଙ୍କ ଭଳି ମହାଜନଙ୍କର ସଙ୍ଗପ୍ରାପ୍ତ ହୋଇଥିଲେ, ଭୀଷ୍ମଦେବ ମଧ୍ୟ ସେ ଥିଲେ, ଏମାନେ ସେ ମହାଜନ। ଏ ରାଜା ହେବା ଏଟା ବଡ଼ କଥା ନୁହଁ, ବଡ଼ ପୁଣ୍ୟ କଥା ନୁହଁ, ବଡ଼ ପୁଣ୍ୟ ହେଉଛି ସାଧୁସଙ୍ଗ କରିବା, ସାଧୁସଙ୍ଗ ମାଧ୍ୟମରେ ଆମେ ଭୌତିକ ଜଗତକୁ ପାର ହୋଇଯାଇପାରିବା, ଏଭଳି ସୁଯୋଗ ମିଳିଥିଲା ତାଙ୍କୁ। କିନ୍ତୁ ଆମକୁ ମଧ୍ୟ ସେଇଭଳି ଭାବେ ସୁଯୋଗ ଦିଆଯାଏ, ପ୍ରଭୁପାଦ ମହାରାଜ ସେଇଭଳି ସୁଯୋଗ ଦେଇଛନ୍ତି, ବେଷ୍ଟ ଅପରଚ୍ୟୁନିଟି ଦେଇଛନ୍ତି ଏ ଭୌତିକ ଜଗତକୁ ପାର ହେବା ପାଇଁ। କିନ୍ତୁ ଯଦି ଆମେ ଏଟାକୁ ସଦୁପଯୋଗ ନ କରିବା ତାହେଲେ ଆମେ ରଖଦବା, ପ୍ରଭୁପାଦ ମହାରାଜ ଚାହାନ୍ତି ଆମେ ଏଇ ଜନ୍ମରେ ଭଗବଦ୍ଧାମକୁ ଯିବା, ସୁଯୋଗ ଦେଇଛନ୍ତି। ଦେଖନ୍ତୁ ଇସ୍କନ ମାଧ୍ୟମରେ କିଭଳି ଭାବେ ସବୁ ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି, ଭଗବାନ କଥା କୁହାଯାଉଛି, ଆପଣମାନେ ଶ୍ରବଣ କରୁଛନ୍ତି। ତେଣୁ ବଜା ଭୟା ତୀର୍ଥ ପଦ ପଦାଣି, ବଜା ଭୟା କହିଲେ ଏଇ ଯୋଉ ରହିଛନ୍ତି ହସ୍ତିନାପୁର, ହସ୍ତି କହିଲେ ଗଜ, ହସ୍ତି ବୋଲି ରାଜା ସେଇ ରାଜଧାନୀକୁ ସେଇ ସ୍ଥାନକୁ ନିର୍ମିତ କରିଥିଲେ, ସ୍ଥାପନ କରିଥିଲେ, ସେଥିପାଇଁ ତାଙ୍କୁ ହେଉଛି ହସ୍ତିନାପୁର, ହସ୍ତି କହିଲେ ଗଜ, ତାଙ୍କ ନାମ ଥିଲା ହସ୍ତି, ସେ ରାଜାଙ୍କ ନାମ ଥିଲା ହସ୍ତି, ତାଙ୍କ ନାମ ଅନୁସାରେ ସେ ସ୍ଥାନର ନାମ ହସ୍ତିନାପୁର। ସମଗ୍ର ପୃଥିବୀର କ୍ୟାପିଟାଲ ଥିଲା ସେଟା, ବର୍ତ୍ତମାନ ଯୋଉ ବିରାଟ ରହିଛି କ୍ୟାପିଟାଲ ଥିଲା, ଦୁଇଭଳି ଦେଖନ୍ତୁ ଚିନ୍ତା କରନ୍ତୁ। ସେ ଯେତେବେଳେ ଚାଲିଗଲେ ତୀର୍ଥ ପଦ ପଦାଣି, ତୀର୍ଥ ପଦ ପଦାଣି କହିଲେ ବିଭିନ୍ନ ଭାରତବର୍ଷ ବହୁତ ମହାନ, ଭଗବାନ ଅନେକ ଲୀଳା ରହିଛି, ବିଭିନ୍ନ ଯୁଗରେ ଯୋଉ ଭଗବାନ ଆସନ୍ତି ଏଇ ଭାରତବର୍ଷରେ ସେ ଆସନ୍ତି, ସତ୍ୟଯୁଗରେ, ତ୍ରେତା ଯୁଗରେ, ଦ୍ୱାପର ଯୁଗରେ, କଳି ଯୁଗରେ, ବିଭିନ୍ନ ଯୁଗରେ ସବୁ ଆସନ୍ତି। ଏହିଭଳି ଭାବେ ବ୍ରହ୍ମାଙ୍କର ଗୋଟିଏ ଦିନରେ କଣ ଗୋଟିଏ ଦିନରେ ହେଉଛି ହଜାର ଦିନର ଯୁଗ, ହଜାର ଦିନର ଯୁଗ କହିଲେ ହଜାର ସତ୍ୟ, ହଜାର ଚତ୍ୟା, ହଜାର ଦ୍ୱାପର, ହଜାର କଳି, ଏହିଭଳି ଭାବରେ ହଜାର ହଜାର ଭଗବାନଙ୍କର ଅବତାର ମାନେ ସବୁ ଆସିଛନ୍ତି ବିଭିନ୍ନ ସ୍ଥାନରେ। ଭାରତବର୍ଷକୁ ମହାନ ବର୍ଷ ବୋଲି କୁହାଯାଉଛି। ଭାରତବର୍ଷରେ ଆପଣମାନେ ଜନ୍ମମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ମାନେ ବହୁତ ବଡ ଭାଗ୍ୟ ଆପଣମାନଙ୍କର। ଆମେ ଏକଥା କହୁ ପ୍ରକୃତରେ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଦେବତାମାନେ ଭଗବାନ ପ୍ରାର୍ଥନା କରନ୍ତି, କଣ କହନ୍ତି ନା, ଓ ଅମିଷା କିମ କାରି ସୋହନମ ପ୍ରସନ୍ନ ମେଷା ସୁଦତୁ ସ୍ୱୟଂ ହରି ଜୟ ଜନ୍ମ ଲବ୍ଧରେ ମୁକୁନ୍ଦ ଶିବ ପୈକମ ସୁହାଇନ। ଯଦିଓ ସେମାନେ ସ୍ୱର୍ଗରେ ଦେବତା ରହିଛନ୍ତି, ବହୁତ ତାଙ୍କର ଉପଭୋଗ ସବୁ ରହିଛି, କିନ୍ତୁ ତଥାପି ସେମାନେ ପ୍ରାର୍ଥନା କରୁଛନ୍ତି ଏ ଭାରତବାସୀ ମାନଙ୍କର କେତେ ସୌଭାଗ୍ୟ, କିମ କାରି ସୋହନମ କଣ ଏମାନେ ସବୁ ଭାବେ କରିଥିଲେ ଭାରତବର୍ଷ ଜନ୍ମଗ୍ରହଣ କରିଛନ୍ତି। ପ୍ରଭୁ ଆମର ଯେତେବେଳେ ଏଠି ସରିଯିବ, ସ୍ୱର୍ଗ ଲୋକର ସମୟ ଚାଲିଯିବ, ଆମକୁ ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ଦିଅନ୍ତୁ। ତେଣୁ ସେଇଠି ମୁଁ ଏକଥା କୁହେ, ଆମେ ଯେଉଁମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଆମେ ପୂର୍ବ ଜନ୍ମରେ ଯେହେତୁ ଆମେ ଦେବତା ଖାଇପାରୁନୁ, ଆମେ ପ୍ରାର୍ଥନା କରିଥିବା ଭଗବାନ ପ୍ରାର୍ଥନା ସ୍ୱୀକାର କରିକି ଆମକୁ ଏ ଭାରତବର୍ଷରେ ମନୁଷ୍ୟ ଜନ୍ମ ଦେଇଛନ୍ତି। ତେଣୁ ମହାପ୍ରଭୁ ସେ କଥା କହିଲେ, ଭାରତ ଭୂମି ଯେ ମନୁଷ୍ୟ ଜନ୍ମ ହେଲ ଯାହା ଜନ୍ମ ସାର୍ଥକ କରିବାର ପରୋପକାର। ଏବଂ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି ସେମାନେ ବହୁତ ବଡ଼ ଭାଗ୍ୟବାନ। ଆପଣ ମା ନିଜ ଜନ୍ମକୁ ସାର୍ଥକ କରନ୍ତୁ, କିଭଳି ସାର୍ଥକ କରିବେ ନା ଗୁରୁଙ୍କର ଆଶ୍ରୟ ନେବେ, ଭଗବାନଙ୍କ ନାମର ଆଶ୍ରୟ ନେବେ, ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ, ଏବଂ ଆମ ନିଜର ଜୀବନକୁ ସାର୍ଥକ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଉପକାର କରିବା, ଜନ୍ମ ସାର୍ଥକ କରିବାର ପରୋପକାର। କିଭଳି ଭାବେ ପରୋପକାର କରିବା ନା, ଯାହାକୁ ଦେଖିବ ତାକୁ କହ ଭଗବାନ କଥା, ଆମର ଉପଦେଶ ଭଗବାନ କଥା। ଯଦି ଆମେ କହିବା ପ୍ରଭୁ ଆମର ତ ନାହିଁ ଶାସ୍ତ୍ର ଜ୍ଞାନ ନାହିଁ, ଆମର ତ ସମର୍ଥ ନାହିଁ, ଆମର ଆଜ୍ଞା, ମୁଁ ତମକୁ ଆଜ୍ଞା ଦେଉଛି, ତମେ ଗୁରୁ ଏ ଦେଶକୁ ତମେ ପରିତ୍ରାଣ କର, ତାର ଏଇ ଦୋଷ ତାର ଏଇ ଦେଶ, ଏଭଳି କହିବା। ତେଣୁ ତାପରେ ସବୁ କହୁଛନ୍ତି ଏ ଯୋଉ ଗଲେ ବିଭିନ୍ନ ତୀର୍ଥକୁ ଗଲେ ଭାରତବର୍ଷରେ, ସେଥିପାଇଁ ମୁଁ କହୁଥିଲି ଭାରତବର୍ଷ ବହୁତ ବଡ ଭାଗ୍ୟ, ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ରହିଛି ଭାରତବର୍ଷରେ। ଆମର କଟକ ମଧ୍ୟ ନିକଟରେ ତୀର୍ଥ ରହିଛି ମହାନଦୀ, ଭାଗବତରେ ଦୁଇ ସ୍ଥାନରେ ମହାନଦୀଙ୍କର ନାମ ଦିଆଯାଇଛି। ମହାନଦୀରେ ଜଳ ପାନ କଲେ ଜଣେ ଭଗବାନ ତନ୍ତ ହେଇଯିବ, ଏଭଳି କଳିଯୁଗରେ ଯେଉଁମାନେ ଭାଗବତ ବର୍ଣ୍ଣନା କରାଯାଇଛି ଅବଶ୍ୟ କଳୁ କଳୁ କରୁଛନ୍ତି ନାରାୟଣ ପରାୟଣ। କଳିଯୁଗରେ ବହୁତ ବଡ ଦୋଷ ଥିଲେ ମଧ୍ୟ ବହୁତ ବଡ ଗୁଣ ସବୁ ରହିଛି। କଳିଯୁଗରେ ବହୁତ ନାରାୟଣ ପରାୟଣ ବା ନାରାୟଣ ଭକ୍ତମାନେ ଆସନ୍ତି, କଳୁ କଳୁ କରୁଛନ୍ତି ନାରାୟଣ ପରାୟଣ। ତେଣୁ କୁହାଯାଉଛି ସତ୍ୟ ତୃତୀୟା ଦ୍ୱାପର ଏ ଯୁଗ ମାନଙ୍କରେ ଯଦିଓ ତାଙ୍କର ସବୁ ଭଲ ସବୁ ଥିଲା, ବହୁତ ପ୍ରକାର ତାଙ୍କର ଭଲ ଗୁଣ ସବୁ ଥିଲା, ଧର୍ମର ସବୁ ସୁନ୍ଦର ଭାବରେ ଧର୍ମ ସବୁ ହେଉଥିଲା ପାଳନ କରାଯାଉଥିଲା, କିନ୍ତୁ ସେମାନେ ଚାହାନ୍ତି କଳୁ କଳୁ ଭବିଷ୍ୟନ୍ତି, ସେମାନେ ଚାହାନ୍ତି କଳିଯୁଗରେ ଆମେ କେମିତି ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବା, ସେମାନେ ଭଗବାନ ପ୍ରାର୍ଥନା କରନ୍ତି। ସତ୍ୟ ତ୍ରତା ଦ୍ୱାପର ଏ ତିନି ଯୁଗରେ ଲୋକମାନେ ପ୍ରାର୍ଥନା କରନ୍ତି। ଭାଗବତ ଏକାଦଶରେ ବର୍ଣ୍ଣନା କରାଯାଇଛି ଯେ କାହିଁକି ନା କଳିଯୁଗରେ କଳୁ କଳୁ ଭବିଷ୍ୟନ୍ତି ନାରାୟଣ ପରାୟଣ, ଏବଂ କଳିଯୁଗରେ ବହୁତ ସହଜରେ ଜଣେ ଭଗବାନଙ୍କୁ ପ୍ରାପ୍ତ ହେବେ, ଭଗବାନ ନାମ ନାମ ହେଇକି ଜଣେ ଭଗବାନଙ୍କୁ ପ୍ରାପ୍ତ ହେଇଯିବ। ସତ୍ୟଯୁଗରେ ଭଗବାନଙ୍କୁ ଧ୍ୟାନ କରୁଥିଲେ ଲକ୍ଷ ଲକ୍ଷ ବର୍ଷ ଧ୍ୟାନ କରୁଥିଲେ, ତାଙ୍କ ଲକ୍ଷ ବର୍ଷ ଆୟୁଷ ଥିଲା, ହଜାର ହଜାର ବର୍ଷ ଧ୍ୟାନ କରୁଥିଲେ। ଆପଣମାନେ ଜାଣିଥିବେ ବିଶ୍ୱାମିତ୍ର ଋଷି ଷାଠିଏ ହଜାର ବର୍ଷ ତପସ୍ୟା କରୁଥିଲେ। ଦ୍ୱିତୀୟ ଜନିତ ପକ୍ଷୀ ଭଗବାନ ରାମଚନ୍ଦ୍ର ଯୋଉ ଆସିଥିଲେ ସେହି ସମୟରେ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା, ଦ୍ୱାପର ପରିଚର୍ଯ୍ୟ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଯୋଉ ଆସିଥିଲେ ଏ ମନ୍ଦିର ପୂଜାପୂଜି ସବୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କଳିରେ ବହୁତ ସହଜରେ ଜଣେ ଭଗବାନ ପ୍ରାପ୍ତ ହେଇପାରେ, କେବଳ ଭଗବାନ ଭାବରେ ତେଣୁ ଯେଉଁମାନେ ଅନ୍ୟ ଯୁଗର ଲୋକମାନେ ସେମାନେ ଭଗବାନ ପ୍ରାର୍ଥନା କରନ୍ତି, ହଉ ଆମକୁ ଗୋଟେ କଳି ଯୁଗରେ ଗୋଟେ ମନୁଷ୍ୟ ଜନ୍ମ ଦିଅନ୍ତୁ, ଏକାଦଶ ସମୟରେ ସ୍ୱୀକୃତି ଅଛନ୍ତି। ତେଣୁ ଭାରତବର୍ଷର ମହାନତା କଣ, ପ୍ରଭୁପାଦ ମହାରାଜ ମଥୁରାରେ ଆଦିକେଶବ ମୂର୍ତ୍ତି ରୂପରେ ବିଦ୍ୟମାନ ଅଛନ୍ତି, ମଥୁରାରେ ଓଡ଼ିଶାର ପୁରୀ ଧାମରେ ଭଗବାନ ଜଗନ୍ନାଥ, ଏଠି ଜଗନ୍ନାଥ ରହିଛନ୍ତି। ଜଗନ୍ନାଥ ପୁରୀ ଧାମ ହଉଛି ତାର ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ପୁରୀ ଧାମର ପରିମାଣ ହଉଛି କେତେ ନା ଦଶ ଯୋଜନ। ଦଶ ଯୋଜନ କହିଲେ 80 ମାଇଲ, 120 କିଲୋମିଟର। ତେଣୁ ଏଇ କଟକ ମଧ୍ୟ ପୁରୀ ଧାମର ଅନ୍ତର୍ଗତ 120 କିଲୋମିଟର ଏ ପୁରୀ ଧାମ। ଓଡ଼ିଶାର ପୁରୀ ଧାମରେ ଭଗବାନ ଜଗନ୍ନାଥ ବା ପୁରୁଷୋତ୍ତମ ନାମରେ ପରିଚିତ ଅଟନ୍ତି। ସେ ଆହ୍ଲାବାଦରେ ବିନ୍ଦୁ ମହାଦେବ ନାମରେ ବିଦ୍ୟମାନ ଅଛନ୍ତି। ମନ୍ଦର ପର୍ବତରେ ସେ ମଧୁସୂଦନ ନାମରେ ବିଦ୍ୟମାନ ଅଛନ୍ତି। ଆନନ୍ଦାରଣ୍ୟରେ ସେ ବାସୁଦେବ ପଦ୍ମନାଭ ଜନାର୍ଦ୍ଦନ ରୂପରେ ପରିଚିତ। ବିଷ୍ଣୁ କାଞ୍ଚରେ ସେ ବିଷ୍ଣୁ ନାମରେ ପରିଚିତ। ମାୟାପୁରରେ ସେ ହରି ନାମରେ ପରିଚିତ। ଏହିପରି ଭାବରେ ସମଗ୍ର ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଅର୍ଚ୍ଚା ବିଗ୍ରହ ଅଛନ୍ତି। ଶ୍ରୀ ଚୈତନ୍ୟ ଚରିତାମୃତ କୁହାଯାଇଛି ଅର୍ଚ୍ଚା ବିଗ୍ରହ, ଅର୍ଚ୍ଚା ବିଗ୍ରହକୁ ପ୍ରଭୁପାଦ ମହାରାଜ ସର୍ବତ୍ର ପ୍ରକାଶ ତାହାର ଭକ୍ତି ସୁଖ ଦିତେ ଜଗତର ଅଧର୍ମ ନାଶି ଧର୍ମ ସ୍ଥାପିତ। ସର୍ବତ୍ର ପ୍ରକାଶ ତାହାର ଭଗବାନଙ୍କ ସବୁଠାରେ ପ୍ରକାଶ ରହିଛି। କାହିଁକି ନା ଭକ୍ତକୁ ଆନନ୍ଦ ଦେବା ପାଇଁ। କେତେ କଣ ଆମର ସିଡିଏ ବାସିବାଙ୍କର କେତେ ବହୁତ ବଡ ଲାଗିଲା। ଜଗନ୍ନାଥ ଏଠି ପୂଜିତ ଅଛନ୍ତି, ଆପଣ ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ଜଗତର ଅଧର୍ମ ନାଶି ଧର୍ମ ସ୍ଥାପିତ, ଅଧର୍ମକୁ ନାଶ କରିକିରି ସେ ଧର୍ମ ସ୍ଥାପନ କରନ୍ତି। ଆଉ ଗୋଟେ ସ୍ଥାନରେ କହିଛନ୍ତି, ପରେ କହିବି କଣ, ଏ ଯୋଉ ହଉଛନ୍ତି ତା ପରଶ୍ଳୋକରେ କହୁଛନ୍ତି ସେଟା। ତେଣୁ ତା ପରଶ୍ଳୋକରେ କହୁଛନ୍ତି 8 ନମ୍ବର ଶ୍ଳୋକରେ ପୁରେଷୁ ପୁଣ୍ୟ ଭବନାଦି କୁଞ୍ଜେ ସ୍ୱତଙ୍ଗ ତୁଏଷୁ ସରେଶ୍ୱର ସୁ ଆନନ୍ଦ ଲିଙ୍ଗେଇ ସମଳଙ୍କୁ ଚଚାର ତୀର୍ଥା ଯତ୍ନେଷୁ ଅନନ୍ୟା। ଆପଣମାନେ ସବୁ ତୀର୍ଥ କରୁଥିଲେ, ମହାରାଜ ମଧ୍ୟ ଆପଣମାନେ ସବୁ ତୀର୍ଥକୁ ନେଉଛନ୍ତି, ବହୁତ ବଡ ଭାଗ୍ୟ ତୀର୍ଥ ଆପଣ ଯାଉଛନ୍ତି। କିନ୍ତୁ ତୀର୍ଥର ଅର୍ଥ ଆମେ ଜାଣିବାର ଅଛି। ଦଶମ ସମସ୍ତରେ କୁରୁକ୍ଷେତ୍ରରେ ଏଇ ସବୁ ମୁନି ଋଷିମାନେ ସବୁ ରହିଛନ୍ତି, ତାଙ୍କୁ ସେଇ ପ୍ରବଚନ ଦେଇଛନ୍ତି, ପ୍ରସିଦ୍ଧ ଶ୍ଳୋକ ରହିଛି ଦଶମ ସମସ୍ତରେ। ସାଧାରଣତଃ ଯେଉଁମାନେ ଯାଉଛନ୍ତି ତୀର୍ଥ କରିବା ହିଁ, ତୀର୍ଥର ପ୍ରକୃତ ଉଦ୍ଦେଶ୍ୟ ସେମାନେ ଜାଣନ୍ତି ନାହିଁ ଅଧିକାଂଶ। ଭଗବାନ କହୁଛନ୍ତି କଣ ନା, ଯଶାତ୍ମବୁଦ୍ଧି କୋଣକେ ପ୍ରିଧାତକେ। ସାଧାରଣତଃ ଲୋକମାନେ ନିଜକୁ ଆତ୍ମା ବୋଲି କାହାକୁ ଭାବନ୍ତି ନା ଏଇ ଶରୀରକୁ, ଯୋଉଟା 3ଟି ଧାତୁରେ ତିଆରି କୋଣପେ ପ୍ରିଧାତକେ ସ୍ୱଧି ତାଙ୍କର ବୁଦ୍ଧି ଏଇଭଳି ନା। ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତର ପାଇଛନ୍ତି ସେମାନେ କଳତ୍ରାଦଶୁ ତାଙ୍କର ସ୍ତ୍ରୀ ପିଲା ଛୁଆ ଏଭଳି ସେମାନେ ଭାବନ୍ତି ଆମର ତାଙ୍କ ପ୍ରତି ସ୍ୱାର୍ଥ ରହିଛି, ଆମେ ତାଙ୍କ ପ୍ରତି କର୍ତ୍ତବ୍ୟ ରହିଛି। ଏବଂ କଳତ୍ରାଦଶୁ ତୀର୍ଥ ବୁଦ୍ଧି ସେଥିରେ ଆସିବ, ଲାଷ୍ଟକୁ ଆସିବ ଏଇଟା ତୀର୍ଥ ବୁଦ୍ଧି ଶରୀର ନା କରିଛି। ଯଦି ତୀର୍ଥକୁ ଯାଉଛନ୍ତି କଣ, ଖାଲି ଜଳ ରହିଛି ଜଳରେ ସ୍ନାନ କରିଦେଲେ ତୀର୍ଥ ହେଇଗଲା ତା। ତୀର୍ଥର ପ୍ରକୃତ ଉଦ୍ଦେଶ୍ୟ ହଉଛି ତୀର୍ଥ କରିବନ୍ତି ତୀର୍ଥା, ତୀର୍ଥ କେମିତି ହଉଛି ନାହିଁ, ଭଗବାନଙ୍କ ଭକ୍ତମାନେ ସେ ସ୍ଥାନରେ ଆସିଥିବାରୁ ସେ ସ୍ଥାନକୁ ତୀର୍ଥରେ ପରିଣତ କରନ୍ତି। ଆଜି ଏହି ଶିବିର ଏହି ସ୍ଥାନଟି ତୀର୍ଥରେ ପରିଣତ ହେଇ ଏତେ ଭକ୍ତମାନେ ସବୁ ଆସୁଛନ୍ତି ତୀର୍ଥ, ଭକ୍ତମାନଙ୍କ ପାଦପଦ୍ମରେ ପାଦପଦ୍ମ ପଡ଼ୁଥିବାରୁ ଏ ସ୍ଥାନ ତୀର୍ଥରେ ପରିଣତ ହେଇଯାଉଛି। ତେଣୁ ଏଇଭଳି ଭାବରେ ଭାରତବର୍ଷରେ ବିଭିନ୍ନ ରହିଛି, ପୁରେଷୁ ପୁଣ୍ୟ ପବନାଦି କୁଞ୍ଜେ, ବହୁତ ପୁଣ୍ୟ ସ୍ଥାନ ସବୁ ରହିଛି ଭାରତବର୍ଷରେ। ମଥୁରା ଆଦି ପୁର ରହିଛି ଏବଂ ଅଦ୍ରୀ ପୁଣ୍ୟ ଉପବନେ ଅଦ୍ରୀ ପର୍ବତ ସବୁ ରହିଛି, ବିଭିନ୍ନ ଗୋବର୍ଦ୍ଧନ ପର୍ବତ ଇତ୍ୟାଦି ବହୁତ ପ୍ରକାର ରହିଛି। କୁଞ୍ଜେ ବିଭିନ୍ନ କୁଞ୍ଜ ରହିଛି, କୁଞ୍ଜ ବିହାରରେ କୁଞ୍ଜ ବିହାର ସ୍ୱତଙ୍କ ତୁ ସରିତ୍ସର ବିଭିନ୍ନ ପ୍ରକାର ସ୍ୱପଙ୍କ କହିଲେ କହୁଛି କଣ 8 ନମ୍ବର ଶ୍ଳୋକରେ ସ୍ୱପଙ୍କ କହିଲେ ପାପମ ଯୋଉ ପାପକୁ ଧୌତ କରିଦେବ, ସ୍ୱପଙ୍କ ତୁ ଜଳ ପାପକୁ ଧୌତ କରିଦେବ, ଗଙ୍ଗା ଜଳ ଏଭଳି ଭାବରେ ରହିଛି, ମହାରାଜ ଜଳ ମଧ୍ୟ ସେଭଳି ଭାବରେ ସ୍ୱପଙ୍କ ତୁ ସରିତ୍ସର ବିଭିନ୍ନ ପ୍ରକାର ନଦୀ ସବୁ ରହିଛନ୍ତି, ହ୍ରଦ ସବୁ ରହିଛନ୍ତି ଏବଂ ଅନନ୍ତ ଲିଙ୍ଗେଇ ସମଳଙ୍କୁ ଭଗବାନଙ୍କର ଅନନ୍ତ ବିଗ୍ରହ ସବୁ ରହିଛନ୍ତି, ଅନନ୍ତ ଲିଙ୍ଗ ସେମାନେ ସମାଜଙ୍କୁ ଦେଇଛି ବହୁତ ସୁନ୍ଦର ଭାବରେ ଅଳଙ୍କୃତ ହେଇକି ସେମାନେ ପୂଜିତ ହେଉଛନ୍ତି ବିଭିନ୍ନ ତୀର୍ଥ ମାନଙ୍କରେ
ଚଚାର ତୀର୍ଥ ଅନନ୍ୟ
ଅନନ୍ୟ ଭାବରେ ସେ ତୀର୍ଥାଟନ କରୁଛନ୍ତି ଯଦିଓ ସେ ଆମର ଯଦି ରାଷ୍ଟ୍ରପତି ବର୍ତ୍ତମାନ ଭୁଲିବେ କିଭଳି ଭାବରେ ଇଏ ହେଇଯିବ କେତେ ପ୍ରକାର ନ୍ୟୁଜ୍ ଫ୍ୟୁଜ୍ କରି କଣ ହେଇଯିବ ସେ ଅଲକ୍ଷ ଭାବରେ ରହିପାରିବେ କିନ୍ତୁ ଇଏ ରାଷ୍ଟ୍ରପତିଙ୍କର ଆହୁରି ପରିସ୍ଥିତିରେ ଅଛନ୍ତି ପ୍ରଧାନମନ୍ତ୍ରୀ ସମଗ୍ର ପୃଥିବୀର ପ୍ରଧାନମନ୍ତ୍ରୀ କିନ୍ତୁ ଅନନ୍ୟ କେହି ତ ଜାଣିପାରିଲେନି ପ୍ରଧାନମନ୍ତ୍ରୀ ବୋଲି କେହି ଜାଣିପାରିଲେନି ଅବଧୂତ ଦେଶ
ତେଣୁ ଚଚାର ତୀର୍ଥନିଷୁ ଅନନ୍ୟ
ଏଭଳି ଭାବରେ ଯାଉଛନ୍ତି କେହି ଜାଣିପାରିଲେ ସମଗ୍ର ପୃଥିବୀର ପ୍ରଧାନମନ୍ତ୍ରୀ କେତେ ତାଙ୍କର ପ୍ରସିଦ୍ଧି ନଥିବ କିଛି ତାଙ୍କର ଚର୍ଚ୍ଚା ନଉଥିବ କଣ ନଉଥିବ କିନ୍ତୁ କେହି ଜାଣିପାରିଲେ ନାହିଁ ପ୍ରଧାନମନ୍ତ୍ରୀ
ତେଣୁ ପ୍ରଭୁପାଦ ମହାରାଜ ଶ୍ଳୋକର ବ୍ୟାସରେ କହୁଛନ୍ତି ଆମର ଯଦି ଡାକ ବାକ୍ସ ରହିଛି
ଏ ଡାକ ବାକ୍ସର ଉଦାହରଣ ଦେଇଛନ୍ତି ପ୍ରଭୁପାଦ ମହାରାଜ ଡାକ ବାକ୍ସରେ ଯୋଉ ରହିଛି ସେଠି ଗୋଟେ ଚିଠି ପକେଇଦେବେ ସେ ଯାଇ ପହଞ୍ଚିବ ଯୋଉଠି ଲେଖା ହେଇଥିବ ଯିବା ପାଇଁ ଆଡ୍ରେସ୍ ସେଠି ପହଞ୍ଚିବ ସେଇଭଳି ଭାବରେ ଅର୍ଚ୍ଚା ବିଗ୍ରହ ଯୋଉ ରହିଛନ୍ତି ଏ ଭଗବାନଙ୍କର ଡାକ୍ତର ପୋଷ୍ଟ ଏଠି ଆମେ ରଚନା କଲେ ଭଗବାନ ଶୁଣିବେ ଯେ ସେ ଭଗବାନ ଅର୍ଚ୍ଚା ବିଗ୍ରହ ଭଗବାନ ଭିତରେ କୌଣସି କଥା ନାହିଁ ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି
ତେଣୁ ଏଇଭଳି ଭାବରେ ସବୁ ଯାଉଛନ୍ତି ପର୍ଯ୍ୟଟନ କରୁଛନ୍ତି ତୀର୍ଥ ଭ୍ରମଣ କରୁଛନ୍ତି 35 ବର୍ଷ କାଳ କରିବେ ଆମେ ଟିକେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା ବା ଭଜନ କରିବା 35 ବର୍ଷ କାଳ ଚାଲିବ
ଭଗବାନ କିଛି ଭଗବାନ ଭଜନ କରିବ
ହରେ ରାମ ହରେ ରାମ
ତୀର୍ଥାଟନ ଚାଲିଛନ୍ତି। 35 ବର୍ଷ କାଳ ତୀର୍ଥ ଭ୍ରମଣ କରିବେ। 35 ବର୍ଷ କାଳ ଆରତ ବର୍ଷରେ ଏତେ ତୀର୍ଥ ରହିଛନ୍ତି। ଆମ ଓଡ଼ିଶା ମଧ୍ୟ କମ୍ ନୁହଁ, ବହୁତ ତୀର୍ଥସ୍ଥାନ ରହିଛି। ଭଗବାନଙ୍କୁ ବିଭିନ୍ନ ପ୍ରକାର ଲୀଳା ହେଉଛି, ସେଠି ଅନେକ ଲୀଳା ହେଉଛି ଓଡ଼ିଶାରେ। ଏ କଟକରେ ମଧ୍ୟ ଏଇ ମଧ୍ୟ ଗୋଟେ ତୀର୍ଥସ୍ଥାନ, ଏଠି ମହାପ୍ରଭୁ ରହିଥିଲେ, କିଛି ଦିନ ରହିଛନ୍ତି ମହାପ୍ରଭୁ ଏଠି କଟକରେ। ଆପଣ ସାକ୍ଷୀକୁ ପାଳିଥିଲେ, ସାକ୍ଷୀକୁ ପାଳିଥିଲେ ବିଦ୍ୟାନଗରରେ ଦକ୍ଷିଣାତ୍ୟରେ। ସେଠୁ ଯେତେ ରାଜା ଯାଇକି ତାଙ୍କ ଦାକ୍ଷିଣାତ୍ୟ ଜୟ କରିକି ଆସିଲେ, ସେ ସମୟରେ ସାକ୍ଷୀ ଗୋପାଳକୁ ଆଣିକି ଏଇଠି ଜଗନ୍ନାଥ ମନ୍ଦିରରେ ରଖିଥିଲେ। ତାପରେ ସେଠୁ ଆଣିକି ଏଠିକି ଆସି କଟକରେ ରଖିଲେ। ଚୈତନ୍ୟ ମହାପ୍ରଭୁ ଆସିଥିଲେ 1510 ମସିହାରେ, ଏ କଟକରେ ସେ କିଛି ଦିନ ରହିଥିଲେ ଏଠି। ତେଣୁ ଇଏ ମଧ୍ୟ ତୀର୍ଥସ୍ଥାନ, ଗଡ଼ଗଡ଼ିଆ ଘାଟ ରହିଛି, ସେ ସବୁ ଗଢୁଥିଲେ। ସେ ଭାରତକୃଷ୍ଣ କୀର୍ତ୍ତନ କରିକି ତାଙ୍କର ପାଦ ପଦ୍ମ ରହିଛି ସେଠି ଛଅଟା। ଏବଂ ଏଠି ସାକ୍ଷୀ ଗୋପାଳ ରହିଥିଲେ, ଯୋଉ ସାକ୍ଷୀ ଗୋପାଳ ବିଷୟରେ ନିତ୍ୟାନନ୍ଦ ପ୍ରଭୁ କହୁଥିଲେ କି ସାକ୍ଷୀ ଦେବା ପାଇଁ ଆସିଥିଲେ ଭଗବାନ ବୃନ୍ଦାବନରୁ ଆସିଥିଲେ ସାକ୍ଷୀ ଗୋପାଳ। ସାକ୍ଷୀ ଗୋପାଳ ବୃନ୍ଦାବନକୁ ଯାଇଥିଲେ, ବିଦ୍ୟାନଗର ଯାଇଥିଲେ ସାକ୍ଷୀ ଦେବା ପାଇଁ। ସାକ୍ଷୀ ଦେବା ପାଇଁ ଭଗବାନ ନିଜେ ଆସିଲେ। ପ୍ରତିମା ନହେଲେ ତିନି ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ ବିପ୍ର ଲାଗି କରୁଥିବା ଅକାର୍ଯ୍ୟ କାରଣ ଯେତେ ମା ଚୈତନ୍ୟତା ମଧ୍ୟରେ ଏଠିକି ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଓଡ଼ିଶାବାସୀ ମାନଙ୍କୁ ଧନ୍ୟ କରିଛନ୍ତି, ଓଡ଼ିଶାବାସୀ ମାନଙ୍କର କେତେ ବଡ଼ ଭାଗ୍ୟ। ତେଣୁ ଏଭଳି ଭାବରେ ବିଭିନ୍ନ ତୀର୍ଥ ପର୍ଯ୍ୟନ୍ତ ଗାଁ 19 ନମ୍ବର ଶ୍ଳୋକରେ କହୁଛନ୍ତି, ଗାଁ ପର୍ଯ୍ୟଟନ ମେଧା ଅଭିଯୁକ୍ତ ବୃତ୍ତି ସଦା ପୂତୋଧ ସ୍ୱୟଂଭୂତ ଅଲକ୍ଷିତ ସ୍ୱୈରବଧୂତ ବେଶ ବ୍ରତାନ ଚେରେ ଅତ୍ୟୋଷଣାନି। ଆପଣମାନଙ୍କ ପାଖରେ ଯଦି ବହିଥାନ୍ତା ଆଉ ଦେଖିଥାନ୍ତେ ଆହୁରି ଗୋଟେ ବହୁତ ଆଶ୍ଚର୍ଯ୍ୟ କରିଥାନ୍ତେ। ନହେଲେ ଆମେ ପ୍ରୋଜେକ୍ଟରେ ଯଦି ଦେଖାଇପାରନ୍ତେ ତାହେଲେ ଆହୁରି ଗୋଟେ ବହୁତ ଆଶ୍ଚର୍ଯ୍ୟ ନେଇପାରନ୍ତା, କାରଣ ସଂସ୍କୃତ ଶବ୍ଦ ନା। ତେଣୁ ଗାଁ ପର୍ଯ୍ୟଟନ ମେଧା ବିଭିକ୍ତ ବୁଦ୍ଧି, ବିଭିନ୍ନ ପୃଥିବୀର ଗାଁ ବୋଲି ପୃଥିବୀ ପୃଥିବୀର ବିଭିନ୍ନ ସ୍ଥାନକୁ ଯାଉଥିଲେ ପର୍ଯ୍ୟଟନ କରୁଥିଲେ। ମେଧା ବିଭିକ୍ତ ବୃତ୍ତି, ବିଭିତ୍ର ବହୁତ ପବିତ୍ର ବୃତ୍ତିରେ ସେ ଜୀବନଯାପନ କରୁଥିଲେ। ଆଚାର୍ଯ୍ୟ କହୁଛନ୍ତି ଭିକ୍ଷା କରୁଥିଲେ, ପ୍ରଧାନମନ୍ତ୍ରୀ ଭିକ୍ଷା କରୁଥିଲେ, ବିରକ୍ତି ଆମେ କହୁଥିଲେ ଭାବ ଯୋଉମାନଙ୍କ ଆସିଛି ତାର ଏଇ ଗୋଟିଏ ଲକ୍ଷଣ ବିରକ୍ତିର ଅନ୍ୟତ୍ର ସାର ବିରକ୍ତି ଏର ବିଷୟରେ କହିବା ପାଇଁ ଯାଇକରି ବକ୍ର ସ୍ୱାମୀ ରୂପ ସେଠି କହୁଛନ୍ତି, ଜଣେ ରାଜା ଥିଲେ ତାଙ୍କ ନାଁ ହଉଛି ଭରତ ନା କଣ ତାଙ୍କ ନାଁ ଭରତ ଆଉ ଜଣେ, ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ କିନ୍ତୁ ସେ ଶତ୍ରୁମାନଙ୍କ ରାଜ୍ୟକୁ ଯାଉଥିଲେ ଭିକ୍ଷା କରୁଥିଲେ। ଆମର ଇସ୍କନ୍ରେ ଯେଉଁମାନେ ଆସୁଛନ୍ତି ଜୟନ କରୁଛନ୍ତି ଆଉ ଗୁରୁଦେବ ଗୋପାଳରୁ ତାଙ୍କୁ ସବୁ ଏଇ ବିରକ୍ତି ଆଚରଣ କରିବା ପାଇଁ ସବୁ ଭିକ୍ଷା କରିବାକୁ ପଠାଯାଉଛି। ଭିକ୍ଷା କରିବା ଜଣଙ୍କ ଯେଉଁମାନେ ଅଭିମାନ ଥିବ ସେଥିରେ ମୁଁ ଭିକ୍ଷା କରିବି ନାହିଁ, ଭିକ୍ଷା କରିବି ନାହିଁ, ଆମର ଅଭିମାନ ନଷ୍ଟ କରିବା ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି ଗୁରୁ ମାଧ୍ୟମରେ, ବୈଷ୍ଣବ ଗୁରୁ ସାଧୁ ଗୁରୁମାନଙ୍କ ମାଧ୍ୟମରେ ଆମର ଯେଉଁ ଅଭିମାନ ରହିଛି ତାକୁ ମନ ଭାଙ୍ଗିବ। ବିରକ୍ତି କେମିତି ଆସିବ, ଭୌତିକ ଜଗତରେ ବିରକ୍ତି କ'ଣ ଖାଲି କଥାରେ କହିଲେ ଆସିବେ, ପ୍ରାକ୍ଟିସ୍ କରିବାକୁ ପଡ଼ିବ। ତେଣୁ ଯେଉଁ ଭିକ୍ଷା କରୁଛନ୍ତି କେତେ ଦୈନ୍ୟ ଭାବରେ ଜଣେ ଭିକ୍ଷା କରିବ, ମୁଁ ଗୋଟେ ଇସ୍କନ୍ ଏତେ ବଡ଼ ରହିଛି ଗୋଟେ ଉନ୍ନତ ସ୍ଥିତିରେ ଅଛି, ମୁଁ ଯାଇ ଭିକ୍ଷା କରିବି, କଣ ଆମ ବିରକ୍ତି କୋଉଠି ଆସିବ? ସେ ଜଣେ ରାଜାଧିରେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ସେ ଖାଲି ଭିକ୍ଷା କରୁଥିଲେ ତାଙ୍କ ରାଜ୍ୟରେ ନୁହଁ, ଶତ୍ରୁମାନଙ୍କ ରାଜ୍ୟରେ ଭିକ୍ଷା କରୁଥିଲେ। ଏ ଭାବନ୍ତରୁ ଯେଉଁମାନେ ଯାଆନ୍ତି ତାଙ୍କର ଲକ୍ଷଣ ହେଉଛି ଏଇଟା, ନଅଟି ଲକ୍ଷଣ ରହିଛି ବିରକ୍ତି ଅନ୍ୟତ୍ରସା ମାନଙ୍କ ପ୍ରତି ବିରକ୍ତି ଆସିବ, ତେଣୁ ଇଏ ମଧ୍ୟ ଭିକ୍ଷା କରୁଥିଲେ ପୃଥିବୀର ପ୍ରଧାନମନ୍ତ୍ରୀ ଭିକ୍ଷା କରୁଥିଲେ, କିନ୍ତୁ କେହି ଜାଣିନାହାନ୍ତି ପ୍ରଧାନମନ୍ତ୍ରୀ ବୋଲି। କାହିଁକି ନା ସଦା କୃତୋଧ ସ୍ୱୟଂ ଅବଧୂତ ଅବଧୂତ ବେଶ ରହିଛନ୍ତି, ଅବଧୂତ ବେଶ ଅବଧୂତ ବାସ କିଭଳି ଭାବରେ ଆଚ୍ଛା ସଦା କୃତ ସବୁବେଳେ ତାଙ୍କ ଶରୀର ଓଦାହୀକି ରହୁଥିଲା କୃତ, କାହିଁକି ନା ଏଠି ସ୍ନାନ କଲେ ପୁଣି କରେ ପୁଣି ସ୍ନାନ କଲେ ପୁଣି ସେଠି ସ୍ନାନ କଲେ, ଖାଲି ଜଳ ଛିଞ୍ଚି ହେବ ନଥିଲେ ମୁଣ୍ଡ ଉଡେଇକି ସ୍ନାନ କରୁଥିଲେ, କୃତ ଶରୀର ଓଦା ହେଇକି ରହୁଥିଲା। ଏବଂ ଅଧ ଶୟନ, ଅଧ ଶୟନ କହିଲେ ଭୂମିରେ ଶୟନ କରୁଥିଲେ, ଏତେ ତାଙ୍କର ତତ୍ୱାପୂର୍ଣ୍ଣ ସୁଦୃଷ୍ଟ୍ୟ ଏସବୁ ରହିଛି, ସଡ଼କ ଶ୍ରେଣୀ ରହିଛନ୍ତି, ତୂର୍ଣ୍ଣ ବୋଲି ତ୍ୟାଗ କରିଦେଇଥିଲେ, ଶିଷ୍ୟ ମଣ୍ଡଳ ପ୍ରତି ଶ୍ରେଣୀ ସଦା ତୁଚ୍ଛ ତୁଚ୍ଛ ବୋଲି ଛାଡ଼ି ଦେଇଥିଲେ, କେତେ ତାଙ୍କର ଥିଲା ଧନ ଥିଲା। ଦେଖନ୍ତୁ ରୂପ ଗୋସ୍ୱାମୀ ଗୋଟେ ନୌକା ବୋଝେଇକରି ନେଇଥିଲେ ସ୍ୱର୍ଣ୍ଣ ମୁଦ୍ରା, ଏତିକି ସେ ପ୍ରାପ୍ତ ହୋଇଥିଲେ ପ୍ରଧାନମନ୍ତ୍ରୀ ଥିଲା ବେଳେ, କିନ୍ତୁ ଅଧା ଦେଇଥିଲେ ବ୍ରାହ୍ମଣ ମାନ ପ୍ରଭୁପାଦ ମହାରାଜ ମାନ ଯେଉଁମାନେ ଆମର ଇସ୍କନ ଆସୁଛନ୍ତି ସେମାନେ ଏଇଟାକୁ ଆଦର୍ଶକୁ ଗ୍ରହଣ କରିବେ, ଧନର ଦାନଟା କେମିତି ଧନର ପବିତ୍ରତା କେମିତି ଆସିବ, ଭାଗବତ ଦଶମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ଏସବୁ କୋଟି ଅଛନ୍ତି, ଦାନର ବିଭିନ୍ନ ବସ୍ତୁ ଯୋଉ ରହିଛି କେମିତି ପବିତ୍ର ହବ, ଦାନ କରି ଦାନ ମାଧ୍ୟମରେ ଧନଟା ପବିତ୍ର ହବ, ନହେଲେ ଧନର ଅପବିତ୍ରତା ରହିଛି, ଧନର ବିଭିନ୍ନ ପ୍ରକାର ଦୋଷ ରହିଛି, ଚଉଦଟି ନା କେତେ ଦୋଷଟି ରହିଛି ଏକା ସମୟରେ ବର୍ଣ୍ଣନା କରାଯାଇଛି, ଧନର ଅର୍ଥର ବହୁତ ପ୍ରକାର ଅନର୍ଥ ରହିଛି। ଏ ଯୋଉ ରହିଛନ୍ତି ଆମର କିଏ ଏ ଯୋଉ ରହିଛନ୍ତି ଉଜ୍ଜୟିନୀର ବ୍ରହ୍ମ ବ୍ରାହ୍ମଣ ଏଇଟାକୁ କହୁଥିଲୁ, କଥାଟି କହିଛନ୍ତି ଦଶମ ସ୍କନ୍ଧ ତେଇଶ ଅଧ୍ୟାୟ ଏକା ସ୍କନ୍ଧ ତେଇଶ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଉଦ୍ଧବଙ୍କୁ, ଏଭଳି ସବୁ ରହିଛି। ତେଣୁ ଅଲକ୍ଷିତ ଅନ୍ୟମାନଙ୍କ ତ ଛାଡ଼ନ୍ତି, ତାଙ୍କ ନିଜ ଜନମାନେ ଯେଉଁମାନେ ଥିଲେ ସେମାନେ ବି ଯାଉଥିଲେ ନା ତୀର୍ଥ କରିବା ପାଇଁ, ସେମାନେ ମଧ୍ୟ ଜାଣିପାରିଲେନି ବିଦୁର ମହାରାଜ ବୋଲି ଜାଣିପାରିଲେନି, ପ୍ରଧାନମନ୍ତ୍ରୀ ବି ଜାଣିପାରିଲେ ନାହିଁ, କାହିଁକି ନା ଅବଧୂତ ବେଶ ଏଭଳି ଭାବେ ଗାଡି ଫାଡି ସବୁ ରହିଛି, ଯେଉଁ ପାଗଳ ବ୍ୟକ୍ତିରେ ଜାଣିବେ କହିପାରିବେ ନାହିଁ ପ୍ରଧାନମନ୍ତ୍ରୀ ବୋଲି ପାଗଳ ବୋଲି ସେ କହିବେ। ସୁଖଦେବ ଗୋସ୍ୱାମୀ ଆମେ କହିଥିଲେ ସେଟା ରଥରେ ଯେତେବେଳେ ଆସିଥିଲେ ସେହି ସମୟରେ ତାଙ୍କ ପଛରେ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଯାଉଥିଲେ, ଭାବୁଥିଲେ ଇଏ ଜଣେ ପାଗଳ ବ୍ୟକ୍ତି, ଯେଉଁମାନେ ଉନ୍ନତ ସ୍ତରର ଭକ୍ତକୁ ସେମାନେ ଜାଣିପାରିବେ ନାହିଁ ପାଗଳ ନା ଉନ୍ନତ ଭକ୍ତ ବୁଝିପାରିବେ ନାହିଁ। ସେଥିପାଇଁ ମହାପ୍ରଭୁ ଯୋଉ ରହିଛନ୍ତି କାଶୀରେ ମହାମୁଖ କୀର୍ତ୍ତନକୁ ଡେଉଁଥିଲେ ପ୍ରକାଶ ନାଥ ସରସ୍ୱତୀ ଇତ୍ୟାଦି ସେମାନେ ଭାବୁଥିଲେ ଏମିତି ପାଗଳ ହେଇଯାଇଛି, ବର୍ଣ୍ଣନା କରାଯାଇଛି ମହାମନ୍ତ୍ର ହରିନାମ କୃଷ୍ଣ ନାମ ମହାମନ୍ତ୍ରର ଏଇ ତ ସ୍ୱଭାବ, ଯେ ଜପେ ତାର ମନ୍ତ୍ରେ ତାର ଉପଯୋଗ ନା ହବ ଭାବ ଆସେ ଭାବସ୍ତର କଥା ଆମେ କହୁଛୁ ନା ଭାବସ୍ତର ଭକ୍ତିର କେତେ ପ୍ରେମର ସ୍ତର ପୂର୍ବ ସ୍ତର ହେଉଛି ଭାବସ୍ତର ରତି ଏଇଟା ରତି ସ୍ତର ବୋଲି କୁହାଯାଉଛି ସେ ସ୍ତର ରହିଛି। ତେଣୁ ବ୍ରତାନି ଚେରେ ହରିତୋଷଣାନି ଯୋଉ ତୀର୍ଥ ପର୍ଯ୍ୟଟନ କରୁଛନ୍ତି ଇଏ ଗୋଟେ ବ୍ରତ, ଏଇଟା କାହିଁ କଲେ ନା ହରିତୋଷଣ ସଂସିଦ୍ଧି ହରିତୋଷଣ ଯିଏ ଯାହା କରନ୍ତୁ ଅତପୂର୍ବେ ଦ୍ୱିତୀୟ ଚେଷ୍ଟା ବର୍ଣ୍ଣାଶ୍ରମ ବିଭାଗ ସହ ସୁନୁଷ୍ଠିତ ଧର୍ମ ସହ ସଂସିଦ୍ଧି ହରିତୋଷଣ, ଆମେ ଯୋଉ ଧର୍ମ କରୁଛେ ତାର ମୁଖ୍ୟ ଉଦ୍ଦେଶ୍ୟ ହେବା କଥା କ'ଣ ନା ହରିକୁ ଆନନ୍ଦ ପ୍ରଦାନ କରିବା, ହରିକୁ କେମିତି ଆନନ୍ଦ ପ୍ରଦାନ କରିବା, ହରିକୁ କେମିତି ଆମେ ଜାଣିଛେ ଭଗବାନ କେମିତି ଆନନ୍ଦିତ ହେବେ ଗୁରୁ ମଧ୍ୟ, ଗୁରୁଙ୍କୁ ଯଦି ଆମେ ଆନନ୍ଦ ପ୍ରଦାନ କରିପାରିବା ତାହେଲେ ଭଗବାନ ଆନନ୍ଦିତ ହେବେ, ଦେଶ ପ୍ରସାଦ ଭଗବତ ପ୍ରସାଦ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। ତେଣୁ ବ୍ରତା ଆମେ ଚେରେ ହରିତୋଷଣ ଆଣି ତୀର୍ଥଯାତ୍ରାର ପ୍ରଥମ କର୍ତ୍ତବ୍ୟ ହେଉଛି ଭଗବାନ ହରିଙ୍କର ବିଧିବିଧାନ କରିବା, ଏ ହେଉଛି ତୀର୍ଥଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଏଇଟା। ତେଣୁ ସୁଦର୍ଶନ କହୁଛନ୍ତି ଆବଧୂତ କହିଲେ ଅସଂସ୍କୃତ ଦେହ
ନଥିଲେ
ଅବଧୂତ ବଡ଼କଳଧାରୀ ନାହିଁ
ବଡ଼କଳ ପ୍ରଦାନ ପରିଧାନ କରୁଥିଲେ ବିମଲ ଡ୍ରେସ ପିନ୍ଧୁଥିଲେ ବଡ଼କଳଧାରୀ
ଏବଂ ଅତଏବ ସ୍ୱୟଂ ନିଜ ଜନମାନଙ୍କ ଦ୍ୱାରା ମଧ୍ୟ ଅରକ୍ଷିତ ଏହି ଜାଣିପାରିନଥିଲେ
ଏଭଳି ଭାବରେ ସେ ପିତ ପର୍ଯ୍ୟଟନ କରୁଥିଲେ
ଆଦର୍ଶ ସବୁ ରହିଛନ୍ତି ବୈଦିକ ଇତିହାସରେ ସବୁ ଆଦର୍ଶ ସବୁ ରହିଛନ୍ତି ଆମ ପାଇଁ ଯଦି ଦାଦା ଶ୍ରେଷ୍ଠ ତତ୍ତ୍ୱଦେବ ତରଜନ
ଯେଉଁମାନେ ଶ୍ରେଷ୍ଠ ରହିଛନ୍ତି ସେମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ ଇତର ବ୍ୟକ୍ତିମାନେ ସେଟା ଗ୍ରହଣ କରିବେ କିନ୍ତୁ ଆମେ ଆମର ଆଦର୍ଶ କାହାକୁ ନଉଛେ ନା ଇତର ବ୍ୟକ୍ତିମାନେ ହେଉଛି ଆମର ଆଦର୍ଶ ଆମେ କଣ ଶିକ୍ଷା କରିବା
ତେଣୁ 20 ନମ୍ବର ଶ୍ଲୋକରେ କହୁଛନ୍ତି ଏଇଭଳି
ଭାବରେ ଆପଣମାନେ ଦେଖୁଥିବେ ସିନେମାରେ ଛୋଟ ପିଲା ଦେଖୁଥିବ ଜୁନିୟର ରୋଲ କରୁଥିବେ ସେ ଏଇ ପୁଣି ଯିବ କି
ଏଇଭଳି ଭାବରେ ବ୍ରଜନ ଭାରତ ଏକ ବର୍ଷ ଭାରତ କହିଲେ ଏକ ବର୍ଷ କହିଲେ ସମଗ୍ର ପୃଥିବୀ ଗୋଟିଏ ରାଜ୍ୟ ଗୋଟିଏ ବର୍ଷ ସମଗ୍ର ପୃଥିବୀ ଏକ ବର୍ଷ ଦେଖିଲେ ଆଉ ମହାଭାରତ ଯୁଦ୍ଧ ଶେଷ ହେଇଯାଇଛି ପାଣ୍ଡବମାନେ ଯୁଧିଷ୍ଠିର ମହାରାଜ ଏକଛତ୍ର ସମ୍ରାଟ ହେଇଛନ୍ତି ସମଗ୍ର ପୃଥିବୀର ସମ୍ରାଟ ଆମ ବୈଦିକ ଇତିହାସରେ ସେ ବର୍ଣ୍ଣନା କରାଯାଇଛି ତେଣୁ ଆମର ଏ ଦେଶର ନାମ ହେଉଛି ଭାରତ ବର୍ଷ କାହିଁକି ନା ଜଣେ ଏକଛତ୍ର ସମ୍ରାଟ ଥିଲେ ତାଙ୍କ ନାଁ ହେଉଛି ଭରତ ଇଏ ହେଉଛନ୍ତି ଋଷଭଦେବଙ୍କ ପୁତ୍ର ବିଭିନ୍ନ ପ୍ରକାର ଭରତ ରହିଛନ୍ତି ଋଷଭଦେବଙ୍କ ପୁତ୍ର ଯେ ଭରତ ତାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭରତ ଭାରତବର୍ଷ ତା ପୂର୍ବରୁ ଏଇ ଦେଶର ନାମ ଥିଲା ଅଜନାଭ ବର୍ଷ ଏଇ ଦେଶ କହିଲେ ସମଗ୍ର ପୃଥିବୀ ଅଜନାଭ ନାଭି ଏବଂ ତାଙ୍କ ପିତା ଋଷଭଦେବ ଋଷଭଦେବ ଅନୁସାରେ ଅଜନାଭ ଋଷଭ ଅଜ ଭଗବାନ ତାଙ୍କ ପିତା ହେଉଛନ୍ତି ନାଭ ନାଭି ତାଙ୍କ ନାମ ଅନୁସାରେ ଦେଶର ନାମ ଥିଲା ଅଜନାଭ ବର୍ଷ ସମଗ୍ର ପୃଥିବୀ ଆମେ ଚିନ୍ତା କରିପାରିବେ ନା ଆମକୁ କଳ୍ପନା କରିବୁ ନା ଏଇଟା ଏଥିରେ କୌଣସି ମିଥ୍ୟା ନାହିଁ ମିଥ୍ୟା ଦୋଷ ଚତୁଷ୍ଟ ବୌଦ୍ଧ ଜୀବନ ଦୋଷ ଚତୁଷ୍ଟ ରହିଛି ଭ୍ରମ ପ୍ରମାଦ ବିପ୍ରଳୀ ବିଷୟ କରୋନା ପାଠ ଏ ସବୁ ଦୋଷ ରହିଛି କିନ୍ତୁ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ହିସାବ ତାଙ୍କ ପାଖରେ ଦୋଷ ନାହିଁ ନାହିଁ ସମଗ୍ର ପୃଥିବୀର ସମ୍ରାଟ ଏବେ ଏଠି କହୁଛନ୍ତି ଏଇଟା କହୁଛନ୍ତି କିଏ ନା ସୁଖଦେବ ଗୋସ୍ୱାମୀ ପରିକୃତ ମହାରାଜ କହୁଛନ୍ତି ଏଇଟା କହୁଛନ୍ତି ବିଦୁର ଯଦି ଉଦ୍ଧବ ବିଦୁର କହୁଛନ୍ତି ବା ବିଦୁରଙ୍କ କଥା ଏଠି କୁହାଯାଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକୃତ ମହାରାଜ ତେଣୁ କଣ ନା କାଳେ ନ ଯାହା ହବ ଗତବାନ ପ୍ରଭାସନ ଏଇଭଳି ଭାବରେ 45 ବର୍ଷ କାଳ ଚାଲିଗଲା ତେଣୁ ଦେଖିଲେ ସମଗ୍ର ପୃଥିବୀ ଗୋଟିଏ ଝଣ୍ଡା ଉଠୁଛି ଗତବାନ ପ୍ରଭାସ ସେ ଯାଇକି ପ୍ରଭାସ କ୍ଷେତ୍ରରେ ପହଞ୍ଚିଗଲେ ପ୍ରଭାସ କ୍ଷେତ୍ର ଯୋଉ ଗୁଜୁରାଟ ଯୋଉ ରହିଛି ସେଠି ପ୍ରଭାସ କ୍ଷେତ୍ର ରହିଛି ଯୋଉଠି ଯଦୁବା ଯାଦବ ମାନେ ସେଠି ସବୁ ଧ୍ୱଂସ ହେଇଥିଲେ ତାବତ୍ ସଶାସ୍ତ କ୍ଷିତି ଏକ ଚକ୍ର ସେ ସମୟରେ କ୍ଷିତି କହିଲେ ପୃଥିବୀ ଗୋଟିଏ ଏକ ଚକ୍ର ଗୋଟିଏ ଚକ୍ର ଥିଲା ପୃଥିବୀରେ ଏବଂ ଏକାଧ ପାତ୍ର ଅଜିତେନ ପାର୍ଥ ସମଗ୍ର ପୃଥିବୀର ସମ୍ରାଟ ଥିଲେ ପାର୍ଥ ଯୁଧିଷ୍ଠିର ମହାରାଜ କିଭଳି ହେଲେ ଅଜିତେନ ଭଗବାନ ଭଗବାନ ଅଜିତ ତାଙ୍କୁ କେହି ଜିତିପାରିବେ ନାହିଁ ତାଙ୍କ ନାମ ହେଉଛି ଅଜିତ କିନ୍ତୁ ତାଙ୍କୁ ମଧ୍ୟ ଜଣେ ଜିତିପାରିବ ତାଙ୍କୁ ଜଣେ ଜିତିପାରିବ କିଭଳି ଭାବରେ ଭାଗବତ ଦର୍ଶନ ସଂସ୍କୃତ ଅଧ୍ୟାୟରେ ଏଇଟା କହୁଛନ୍ତି ବ୍ରହ୍ମା ଏଇଟା ମଧ୍ୟ ମହାପ୍ରଭୁ ପଚାରିଥିଲେ ଦାକ୍ଷିଣାତ୍ୟରେ ରାୟ ରାମାନନ୍ଦଙ୍କୁ
ରାୟମାନଙ୍କୁ ପଚାରିଥିଲେ କଣ ସାଧ୍ୟ ସାଧନ, ତେଣୁ ସେହି ପ୍ରସଙ୍ଗରେ ରାୟ ରାମାନନ୍ଦ ବହୁତ ପ୍ରକାର ଶାସ୍ତ୍ର ଉଦ୍ଧାର କରି କହିଥିଲେ, କିନ୍ତୁ ଏଇ ଶ୍ଳୋକଟି ଯେତେବେଳେ କହିଲେ ମହାପ୍ରଭୁ କହିଲେ ଏ ହର ସବୁ କଣ ଜ୍ଞାନୀ ପ୍ରୟାସମ ଉଦପାସ ନମାନ୍ତ, ଆମେ ସପୂର୍ଣ୍ଣ ସବୁ କହିବା ବହୁତ ସବୁ କହିଯିବ, ଯଦିଓ ଭଗବାନ ଅଜିତ ତାକୁ ସେ ଜିତିଯିବେ, ଏଇଭଳି ଜଣେ ଜିତିଯିବ ନହେଲେ କେହି ଜିତିପାରିବେନି ଭଗବାନ, ତେଣୁ ତାଙ୍କ ଗୋଟିଏ ନାମ ହେଲେ ଅଜିତ, ଭଗବାନ ଅଜିତଙ୍କ ଲୀଳା ଚାଲିଥିଲା ଷଷ୍ଠ ମନ୍ୱନ୍ତର ସମୟରେ ସମୁଦ୍ର ମନ୍ଥନ ଲୀଳା ଅଜିତ, ସମୁଦ୍ର ମନ୍ଥନ କରିଲେ ପାଞ୍ଚରୁ ବାର ଅଷ୍ଟମ ସଂଘ ପାଞ୍ଚରୁ ବାର ଏ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଇଏ ଷଷ୍ଠ ମନ୍ୱନ୍ତର ସମୟର ଲୀଳା, ତେଣୁ ଅଜିତଙ୍କ କୃପାରୁ ପାର୍ଥ ସମଗ୍ର ପୃଥିବୀର ସମ୍ରାଟ ହୋଇଥିଲେ, ଏକ ଚକ୍ରାମ ଏକାତ ପତ୍ରାମ, ଏକ ଚକ୍ରାମ ଏକାତ ପତ୍ରମ ଅର୍ଥ ହେଉଛି କଣ ନା ଏକ ଶୈବ ଚକ୍ରମ ସୈନ୍ୟ ଦଶ୍ୟା, ଚକ୍ର କହିଲେ ସୈନ୍ୟ ଗୋଟିଏ ସୈନ୍ୟ ସୈନ୍ୟବାହିନୀ ଗୋଟିଏ, ଯୁଧିଷ୍ଠିର ମହାରାଜ କମାଣ୍ଡର ଇନ୍ ଚିଫ୍ ଯୁଧିଷ୍ଠିର ମହାରାଜ, ଏବଂ ଏକ ଏକ ଏବ ରାଜଚିହ୍ନ ଶ୍ୱେତପତ୍ର ଯଶାଙ୍କା, ଗୋଟିଏ ରାଜଚିହ୍ନ ସେଟା ହଉଛି ହ୍ୱାଇଟ ଅଣ୍ଡର ଶ୍ୱେତ ଶ୍ୱେତପତ୍ର କହିଲେ ଶ୍ୱେତ ଛତା, ଏ ଗୋଟିଏ ଚିହ୍ନ ଆଉ ବିଭିନ୍ନ ପ୍ରକାର ତାଙ୍କର ସବୁ ରହିଛି ନା, ଆମେରିକାର ତାଙ୍କର ରହିଛି ନ୍ୟାସନାଲ ସିମ୍ବଲ ରହିଛି, ଆମର ଇଣ୍ଡିଆର କଣ ତିନିଟା ରଙ୍ଗ ରହିଛି ତ୍ରିରଙ୍ଗା ପତାକା ରହିଛି, ବିଭିନ୍ନ ଦେଶର ମାନଙ୍କର ବିଭିନ୍ନ ପ୍ରକାର ନ୍ୟାସନାଲ ସିମ୍ବଲ ସବୁ ରହିଛି, କିନ୍ତୁ ସେ ସମୟରେ ଗୋଟିଏ ସିମ୍ବଲ ଥିଲା ସେଟା କଣ ନା ଏକ ଏକାମ କହିଲେ ହ୍ୱାଇଟ ଆମ୍ବ୍ରେଲ, ଏ ହେଉଛି ଚିହ୍ନ ନ୍ୟାସନାଲ ଆମ୍ବ୍ରେଲ ଥିଲା, ଏକ ସମଗ୍ର ପୃଥିବୀ ଜଣେ ରାଜାଙ୍କ ସମ୍ରାଟଙ୍କର ଅଭିନେତ ଥିଲେ, ଏଭଳି ଭାବରେ ଆସି ପହଞ୍ଚିଗଲେ ପ୍ରଭାସ କ୍ଷେତ୍ରରେ, ପ୍ରଭାସ କ୍ଷେତ୍ର ପ୍ରଭୁପାଦ ମହାରାଜ କହିଲେ ବର୍ତ୍ତମାନ ମଧ୍ୟ ପୃଥିବୀର ଜାତି ସମୂହ ପୁନର୍ବାର ଏକ ରାଷ୍ଟ୍ର ଏକ ଧ୍ୱଜା ଅଧୀନରେ ରହିବା ପାଇଁ ବିଶେଷ ଆଗ୍ରହୀ, ଆମର ରହିଛି ସ୍ୱିଜରଲ୍ୟାଣ୍ଡରେ ରହିଛି ସେ ସ୍ଥାନ, ଜେନେଭାରେ ରହିଛି, ୟୁଏନ୍ର ହେଡ୍କ୍ୱାର୍ଟର ରହିଛି ସେଠି, ପ୍ରଥମ ବିଶ୍ୱଯୁଦ୍ଧ ହେଲା ଏହି ସବୁ ସମଗ୍ର ବିଶ୍ୱର ରାଷ୍ଟ୍ରମାନେ ସେ ଯୁଦ୍ଧ କରୁଥିଲେ, ତେଣୁ ବିଶ୍ୱର ଶାନ୍ତି ସ୍ଥାପନ ପାଇଁ ଏଇ ୟୁନାଇଟେଡ୍ ନେସନ ଅର୍ଗାନାଇଜେସନ ୟୁଏନ୍ଓ ସୃଷ୍ଟି ହୋଇଥିଲା, କିନ୍ତୁ ଇଏ ଚାଲୁଥିବା ସମୟରେ ସେ ସମୟ ଦ୍ୱିତୀୟ ଯୁଦ୍ଧ ଆରମ୍ଭ ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରଭୁପାଦ ମହାରାଜ କହନ୍ତି ଖାଲି ନାଁ ହେଉଛି ୟୁନାଇଟେଡ୍ ନେସନ, ଖାଲି ସଂଖ୍ୟା ବଢ଼ିଯାଉଛି, ପତାକା ବଢି ବଢିକା ଯାଉଛି, କିନ୍ତୁ ଆମର ଏ ଯୋଉ ଇସ୍କନ ହେଉଛି ପ୍ରକୃତ ୟୁନାଇଟେଡ୍ ନେସନ, ସମଗ୍ର ପୃଥିବୀର ପୃଥିବୀବାସୀ ମାନେ ଏଇ ଇସ୍କନରେ ଯୋଗଦାନ କରିଛନ୍ତି, ଆମର ଜଣେ ଭକ୍ତ କହିଛନ୍ତି ପ୍ରଭୁପାଦ ମହାରାଜ ବିଲ୍ଡ ସଚ୍ ଏ ହାଉସ୍ ୱେର୍ ଦ ହୋଲ୍ ୱାର୍ଲ୍ଡ କ୍ୟାନ୍ ଲିଭ୍ ଇନ୍, ଏଭଳି ଭାବରେ ଗୋଟିଏ ଗୃହ ନିର୍ମାଣ କରିଛନ୍ତି ପ୍ରଭୁପାଦ ମହାରାଜ ଯେଉଁ ଗୃହରେ ସମଗ୍ର ପୃଥିବୀବାସୀ ମାନେ ରହିପାରିବେ, ଏଭଳି ଭାବେ ପ୍ରଭୁପାଦ ମହାରାଜ କୃପା ଏ ୟୁନାଇଟେଡ୍ ନେସନ, ରଷିଆ ଆମେରିକା ତାଙ୍କ ପ୍ରତି ସବୁବେଳେ ବହିର କଥା ହୁଏ, କିନ୍ତୁ ଆଜି ସମସ୍ତେ ମିଶିକିରି ଜୟ ସଚିନନ୍ଦନ ଜୟ ଗୌରହରି ପାଇକିରି ନୃତ୍ୟ କରୁଛନ୍ତି, ଏଇଟା ଭବିଷ୍ୟତ ମାନେ ଦେଇଥିଲେ ଭକ୍ତିବନ ଠାକୁର, ସେ ମାୟାପୁରରେ ଭକ୍ତିବନ ବିନୋଦ ଠାକୁର କହିଲେ ସମୟ ଆସିବ ସବୁ ରାଷ୍ଟ୍ରମାନେ ତାଙ୍କର ବୈରତାକୁ ଭୁଲିକି ଜୟ ସଚିନନ୍ଦନ ଜୟ ଗୌରହରି ପାଇକିରି କୀର୍ତ୍ତନ କରିବେ, ବର୍ତ୍ତମାନ ତାହା ସମ୍ଭବ ହେଇଛି ପ୍ରଭୁପାଦ ମହାରାଜ କୃପା, ସମଗ୍ର ପୃଥିବୀର ବାସୀମାନେ ଆସିକିରି ଯୋଗଦାନ କରିଛି, କୌଣସି ବାଚ ବିଚାର ନାହିଁ ଯେ ଆମ ଧର୍ମ ସମଗ୍ର ଧର୍ମ ସମଗ୍ର ଧର୍ମ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଏସବୁ କିଛି ନାହିଁ, ଗୋଟିଏ ଧର୍ମ ଏକ ଯୋଉ ରହିଛି ଏକ ସବୁକିଛି ଏକ, ଗୀତା ମହାତ୍ମା ବର୍ଣ୍ଣନା କରାଯାଇଛି ଏକ ସହସ୍ର ଦେବପୁତ୍ର ଗୀତ ଏକ ଦେବ ଦେବପୁତ୍ର ଏକ ଏକ ମନ୍ତ୍ର ଦଶ ନାମାନି ଜାଣି କର୍ମ ବି ଏକ ଦଶ ଦେବ ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ 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 ଏ ଗୀତା ଏଭଳି ଭାବରେ ଆସି ପହଞ୍ଚିଗଲେ ପ୍ରଭାସ କ୍ଷେତ୍ରରେ, ତେଣୁ ତତ୍ରାପ ସୁଶ୍ରାବ ଶ୍ରୁହୃତ ବିନାଶ୍ରିମ ବନମ ଯଥା ବେଣୁ ବେଣୁ ବନ୍ୟ ସଂଶ୍ରୟମ ସଂସ୍ପର୍ଧୟା ଦଗ୍ଧ ମଥାନୁଶୋଚନ ସରସ୍ୱତୀ ପ୍ରତି ତୁଷ୍ଣିମ, ତେଣୁ ପ୍ରଭାସ କ୍ଷେତ୍ରରେ ଯେତେବେଳେ ପହଞ୍ଚିଗଲେ ସେ ତୀର୍ଥାଟନ କରୁଥିଲା ବେଳେ ଦେଖୁନାହାନ୍ତି ରେଡିଓ ଲଗାଉନଥିଲେ ନ୍ୟୁଜ୍ କଣ ଆଜି ଅଛି, କିନ୍ତୁ ଯେତେବେଳେ ଆସି ପହଞ୍ଚିଗଲେ ପ୍ରଭାସ କ୍ଷେତ୍ରରେ ସେତେବେଳେ ଲାକ୍ଷ ଦେଖିଲେ ସମଗ୍ର ପୃଥିବୀ ଗୋଟିଏ ସମ୍ରାଟ ଯୁଧିଷ୍ଠିର ମହାରାଜ ଜାଣିଲେ ଏବଂ ତତ୍ର ଅଥ ସୁଶ୍ରାବ ସୁହୃତ ବିନାଶ ସେ ଶୁଣିଲେ ସେଇଠି ପ୍ରଭାସ କ୍ଷେତ୍ରରେ କଥା ହଉଛନ୍ତି, ଅନ୍ୟ କଥା ହଉଛନ୍ତି, ତାଙ୍କୁ କାହିଁ ପଚାରେ କାହିଁକି ପଚାରୁନାହାନ୍ତି ନା, କଥା ଶୁଣିଲେ କଥା ହଉଛନ୍ତି ଯୁଧିଷ୍ଠିର ମହାରାଜ ଏଭଳି ରାଜ୍ୟ ଶାସନ କରୁଛନ୍ତି, ଯେମିତି ରାମ ରାଜ୍ୟ ସେଇଭଳିଆ କୃଷ୍ଣ ରାଜ୍ୟ ଯୁଧିଷ୍ଠିର ମହାଭାଗବତ ପ୍ରଥମ ଦଶମ ଅଧ୍ୟାୟ ବର୍ଣ୍ଣନା କରେ ରାମ ରାଜ୍ୟ ଭଳି କୃଷ୍ଣ ରାଜ୍ୟ, ସବୁବେଳେ ଆଲୋଚନା ହଉଛି ରାମ ରାଜ୍ୟ ଭଳି କୃଷ୍ଣ ରାଜ୍ୟ ସବୁବେଳେ ଆଲୋଚନା ହଉଛି। ପ୍ରଭାସ କ୍ଷେତ୍ରରେ ଯେତେବେଳେ ପହଞ୍ଚିଗଲେ ସେ ସମୟରେ ମାନେ କିଛି ବର୍ଷ ତଳର ଘଟଣା, ଅଳ୍ପ କିଛି ଦିନ ବର୍ଷ ନୁହଁ ଅଳ୍ପ କିଛି ଦିନ ତଳର ଘଟଣା, ଯାଦବ ମାନେ ସବୁ ଧ୍ୱଂସ ପାଇଯାଇଛନ୍ତି, ତେଣୁ ସେଠି ସବୁ ଆଲୋଚନା ହଉଛି। ଏଇଭଳି ଭାବରେ ସମଗ୍ର ପୃଥିବୀର ସମ୍ରାଟ ଅଛନ୍ତି, ଯାଦବ ମାନେ ଧ୍ୱଂସ ହେଇଗଲେ, ଏଇଭଳି ସବୁ ଆଲୋଚନା ହଉଛି ସେଟା ଶୁଣିଲେ। ତେଣୁ ଶୁଣିକିରି ବହୁତ ମନ ଦୁଃଖ ହେଲା ତାଙ୍କର, ଜାଣିଲେ ଏମାନେ କେମିତି ସବୁ ଧ୍ୱଂସ ପାଇଲେ ନା, ବେଣୁଜ ବନି ସଂଶ୍ରୟ ଯଦି ବାଉଁଶ ବସେଇକିରି ନିଆଁ ଲାଗେ ଏବଂ ସେ ନିଆଁଟା ସମଗ୍ର ଧାବା ନଳ ସମଗ୍ର କଣ ଅରଣ୍ୟକୁ ଜାଳିବେ, ସେଇଭଳି ଭାବରେ ହେଲା ଯାଦବ ମାନ କଥା ସେଇଟା ଆସିବ, ସେ କଥା ହେଲା। ଏବଂ କର ମାନ ମଧ୍ୟ ସେଇଭଳି ଭାବରେ ସଂସ୍କୃତ ହେୟା ଦଗ୍ଧ କଥା ଅନୁଶୋଚନ, ତେଣୁ ତାଙ୍କ ପାଇଁ ଅନୁଶୋଚନ କରିକିରି ସରସ୍ୱତୀ ପ୍ରତିଜ୍ଞା ତୁଷ୍ଣିମ, ତେଣୁ ଏ ସରସ୍ୱତୀ ନଦୀର ଧାରରେ ସେ ଆସି ପହଞ୍ଚିଗଲେ, କୋଉଠି ଆସି ପହଞ୍ଚନ୍ତି, ଆଚ୍ଛା ଏକୋଇଶ ନମ୍ବର ଶ୍ଳୋକରେ କୁହାଯାଉଛି ଯେ ସମଗ୍ର ପୃଥିବୀ ଏକ ବଣ ସହ ତୁଳନୀୟ, ସମଗ୍ର ପୃଥିବୀ ସଂସାର ଦାହାବା ନଳ, ସେଠି ଆମେ ସବୁଦିନ କଥା କହୁଛୁ ସଂସାର ଦାହାବା ନଳ ସବୁଠି ଚାଲିଛି, ଗଣ୍ଡଗୋଳ ଚାଲିଛି, ଆମ ମନ ଭିତରେ ମଧ୍ୟ ସେଇଭଳି ଦାହାବା ନଳ ରହିଛି। ମୁଁ କାଲି ଜଣେ ମାତା ପଚାରୁଥିଲେ ଏଭଳି ଭାବରେ ସବୁ ରହିଛି, କେମିତି ଆମେ ଇଏ କରିବା, କେମିତି ତାକୁ ଗ୍ରହଣ କରିବା, କେମିତି ତାକୁ ସହିବା, ଏସବୁ କହୁଥିଲେ ସଂସାର ଦାହାବା ନଳ ଭୌତିକ ଜଗତ ହେଉଛି ଏଇଟା ତ୍ରେଣାୟ କାରୁଣ୍ୟ ଘନା ମହତ୍ତ୍ୱ, ଦାହାବା ନଳକୁ ଫାୟାର ବ୍ରିଗେଡ୍ ବନ୍ଦ କରିପାରିବ ନାହିଁ, ଯଦି ଭୀଷଣ ବର୍ଷା ହବ ଯାଇକି ଦାବାନଳକୁ ବନ୍ଦ କରିବ, ସଂସାର କଣ ଯୋଉ ଫରେଷ୍ଟ ନିଆ ଅଗ୍ନିକୁ ଫରେଷ୍ଟ ଫାୟାରକୁ ଲିଭେଇ ପାରିବ, ତେଣୁ ସେ କେମିତି ଲିଭେଇବେ, ପ୍ରାପ୍ତ ସେ କଲ୍ୟାଣ ଗୁଣାନ୍ ଅବଶ୍ୟ, ଭଗବାନ ହେଉଛନ୍ତି ଗୁଣର ଅର୍ଣ୍ଣବ ଗୁଣର ସମୁଦ୍ର, କେତେ ଗୁଣ ଅଛି କେହି ଆଜି ପର୍ଯ୍ୟନ୍ତ କେହି କହିପାରି ନାହାନ୍ତି। ଆମର ଅନନ୍ତ ଦେବ 1000 ତାଙ୍କ ମୁଖ ରହିଛି, 1000 ମୁଖରେ ଭଗବାନଙ୍କ କଣ ରହିଛି ଗୁଣ ସବୁ ଦାନ କରୁଛନ୍ତି, କେତେ ଗୁଣ ରହିଛି ଭଗବାନଙ୍କର, କିନ୍ତୁ ଶେଷ ଅଧିନାୟକ ସମବସ୍ତି ନା ଆସି ବାହାର, ଏକ ମୁଖ ନୁହଁ, ଦୁଇ ମୁଖ ନୁହଁ, ଶହେ ମୁଖ ନୁହଁ, 200 ମୁଖ ନୁହଁ, 1000 ମୁଖରେ ଗାୟନ ଗୁଣାନ୍ଦଶତା ନଣ ଆଦି ଦେବ ଦ୍ୱିତୀୟ ସମୟ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଏକଦା ଏସବୁଟି କହୁଛନ୍ତି ନାରଦ ମୁନିକୁ, ଭଗବାନ ଗୁଣ ଏ ପର୍ଯ୍ୟନ୍ତ ସେ ସେ କହୁନାହାନ୍ତି, ଗୁଣାନ୍ନ ସିଏ ତାଙ୍କଠାରୁ କଣ ତାଙ୍କ କୃପା କିଏ ପ୍ରାପ୍ତ ହେଲେ ନା ଗୁରୁଦେବ ମନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ, ଆମେ ସବୁଦିନ ସକାଳେ ଏଇଟା ପାଠ କରୁଛେ, ଆପଣମାନଙ୍କ ଜୀବନରେ ମଧ୍ୟ ଯେଉଁମାନେ ଇଷ୍ଟଙ୍କ ଆସିପାରୁନାହାନ୍ତି ସେମାନେ ମଧ୍ୟ ଘରେ ରହିକିରି ଏଇ 4:30 ଏହି ସବୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଏହି ସମୟରେ 4:30 ଯେଉଁ ଦେଢ ଘଣ୍ଟା ହେଉଛି ସୂର୍ଯ୍ୟୋଦୟ ଦେଢ ଘଣ୍ଟା ପୂର୍ବରୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଏହି ସମୟରେ ସତ୍ୟଗୁଣର ପ୍ରାଧାନ୍ୟ ଥାଏ, ତେଣୁ ଏହି ସମୟରେ ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର, ତାଙ୍କର ଯଦି ଭଜନ କରିବା ତାର ବହୁତ ଫଳ ରହିଥାଏ, ଅନୁକୂଳ ପବନ ଭଳି ଏଇଟା ଅନୁକୂଳ ପବନ, ଆପଣ କେମିତି ଧାମ ରହିଛି ଅନୁକୂଳ ପବନ, ତେଣୁ ତାପର ଶ୍ଳୋକରେ କହୁଛନ୍ତି 22 ନମ୍ବର ଶ୍ଳୋକରେ ସରସ୍ୱତୀ ନଦୀ ତଟରେ ଯାଉଛନ୍ତି, ବିଭିନ୍ନ ତୀର୍ଥ ସବୁ ରହିଛି, କଣ କଣ ସବୁ ତୀର୍ଥ ରହିଛି ବିଭିନ୍ନ ସ୍ଥାନର ନାମ ରହିଛି, କଣ କଣ ବିଦୁର ସରସ୍ୱତୀ ନଦୀ ତୀରବର୍ତ୍ତୀ ନିମ୍ନଲିଖିତ 11 ତୀର୍ଥ ସ୍ଥାନ ଭ୍ରମଣ କଲେ, 11 ତୀର୍ଥ ସରସ୍ୱତୀ ବର୍ତ୍ତମାନ ସରସ୍ୱତୀ ନଦୀ ଲୁପ୍ତ ହେଇଯାଇଛନ୍ତି, କିନ୍ତୁ ସେତେବେଳେ ଥିଲେ ସରସ୍ୱତୀ ଦେବୀ ସରସ୍ୱତୀ ନଦୀ, ତାଙ୍କର ତୀର୍ଥ ସବୁ ରହିଛି କଣ ନା, ପ୍ରଥମେ ହେଉଛି ତ୍ରିତ, ତାପରେ ହେଉଛି ଭୂଷଣା, 3 ମନୁ, 4 ପୃଥୁ, 5 ଅଗ୍ନି,
छरे असित सातरे वायु आठ सुदास नरे बहु दस गृह गुह एगार साधदेव एगुड़ी भाव एगार तीर्थ महात्मा विद्रोह ऐसे प्रसिद्ध तीर्थ स्थान में भ्रमण करी से स्थान मान को स्थान दान प्रभुति जथा विधि सेवा करे स्नान काम सब करी सेवा करे तेणु एगुड़ी भाव सरस्वती नदी एगार तीर्थ करी तेईस नंबर श्लोक कहते कण अन्यानि देह द्विजदेव देवी कृतानि नाना एतानि विष्णु प्रत्यंग मुख्या गीतबंदिराणि जब दर्शना कृष्ण मनुस्मरति ये कौ समय घटना के कही पारे कौ समय घटना ये कौ समय घटना पांच हजार वर्ष तलर घटना पांच हजार वर्ष तले भारत वर्ष मंदिर थी प्रभु महाराज नवरात्र कौन आज के कहते मंदिर सब एवं निर्माण होते मंदिर पांच हजार वर्ष तलर कथा विद्रोह सब दर्शन करुते इतिहास एति मत इतिहास रही सर्व वेद इतिहास सारम सारम सर्वदूत भागवत कौन ना समस्त वेद समस्त इतिहास सार जिन कहतीहास हिस्ट्री भागवत कहला तरफ हिस्ट्री इन भगवत गीता मत कहट्री इन भगवत गीता इतिहास कौन देखते अन्यान चेह द्विजदेव देवे अनेक द्विजदेव ब्राह्मण मान द्वारा भगवान विभिन्न कृतानी नाना यदानी विष्णु भगवान विष्णु सब विभिन्न प्रकार मंदिर रही विष्णु आयतानी विष्णु कहले विभिन्न प्रकार विष्णु मंदिर प्रत्यंग मुख्या गीत मंदिर आने मंदिर बोले केमी जाना उपर जो रही महाप्रभु कहते हरिदास ठाकुर को हरिदास ठाकुर से जाऊन जगन्नाथ मंदिर कि मंदिर उपर जो रही नीलचक्र नीलचक्र है देख उड़ी बाना पतित भावन नाम जा रहा केवल नीलचक्र देखीदे से भगवान को दर्शन कले तो प्रत्येक मुख्या कित मंदिर आनी जब दर्शना कृष्ण मनुस्मर से नीलचक्र को जो जाने देखीदेव भगवान को देखिपर कृष्ण मनुस्मर भगवान को स्मरण आस चक्र भगवान सुदर्शन चक्र आयुध भितर कौन तफात ना भगवान अध्य ज्ञान तेणु ये श्लोक कौन श्रीकृष्ण स्मरण भवती अनुस्मरण कहले भगवान का स्मरण हो भगवान तेणु प्रभुपाद महाराज कौन नास्तिक मान मूर्खा में प्रस्तुत प्रस्तुत भ्रमपूर्ण प्रचार करती कि मंदिर गुड़िक परवर्ती काल में निर्मित होती ताठार खंडन कारण महात्मा विद्रोह यह सब मंदिर पांच हजार वर्ष पूर्वे प्रदर्शन करते पांच हजार वर्ष तलर घटना आम तथागत ऐतिहासिक मान कौन दुई हजार वर्ष तले सब आदिम मानव सब थे जान ना कि सब उदग्न ही रोते नियम व्यवहार जान ना आम से ग्रहण करे पाठ पढ़ु से पढ़ुचे तेणु वैदिक साहित्य भी माइथोलोजी सब कल्पना जिनस किभली भाव में अपप्रचार कर प्रभुपाद महाराज आसिक प्रकृत वैदिक जो रही शिक्षा को प्रदान करते बड़ प्रभुपाद मनुष्य समाज के बड़ दान तेणु एवरेस्तुति व्रज्य सुराष्ट्रम सौवीर मूजांगणस्थ कालेन ताव जमुना पेत्य तत्रोधवं भागवतं ददर्शन ऐसे कहती गले जमुना कुल जमुना तीर बनचारी को स्थान दिखे आसले तत्व्रज्य स्वराष्ट्रम वृद्धम स्वराष्ट्रम कह स्वराष्ट्र गुजरात गुजरात समृद्ध राज्य थी गुजरात किंतु गुजरात से समय समृद्ध थी सब गुर्जर हो पद्मपुराण वर्णना कर पद्मपुराण से नारद मुनि भ्रमण करुते वृंदावन देखते गोटे जन तरुणी क्रंदन कर ଏ ଭାଗବତ ମହାତ୍ମା ସେଥିରେ ବର୍ଣ୍ଣନା କରାଯାଇଛି। ତରୁଣୀ ରଞ୍ଜନ କରୁଛନ୍ତି ଏବଂ ତାଙ୍କ ପାଖରେ ଦୁଇ ଜଣ ବୃଦ୍ଧ ବ୍ୟକ୍ତି ସହନ କରିଛନ୍ତି। ତେଣୁ ନାରଦ ମୁନି ପଚାରିଲେ, ଦେବୀ ଆପଣ କିଏ, ଆଉ ଇଏ ବୃଦ୍ଧ ବ୍ୟକ୍ତି ଜଣ କିଏ, ଆପଣ ପିତା ନା ଅଜା? ସେ କହୁଛି ମୁଁ ହଉଛି ଭକ୍ତି ଦେବୀ, ଆଉ ଇଏ ଦୁଇ ଜଣ ହଉଛନ୍ତି ମୋର ପୁତ୍ର, ମୁଁ ହଉଛି ଭକ୍ତି ଦେବୀ। ଭକ୍ତି ଦେବୀ, ମୁଁ ମଧ୍ୟ ଏଇଭଳିଆ ବୃଦ୍ଧା ହେଇଯାଇଛି, କିନ୍ତୁ ମୋର ଦ୍ରାବିଡ଼ରେ ମୋର ଜନ୍ମ ହେଇଥିଲା, ତାପରେ ମୁଁ ଯୋଉଟା ଦ୍ରାବିଡ଼ରେ ଉନ୍ନତି ହେଲା ହେଇକିରି, ତାପରେ କର୍ଣ୍ଣାଟକରେ କିଛି କିଛି ରହିଲା ସ୍ଥାୟୀ ହେଲା, ତାପରେ ଯେତେବେଳେ ମହାରାଷ୍ଟ୍ରକୁ ଆସିଲି ମଧ୍ୟ କିଛି କିଛି ରହିଥିଲା, କିନ୍ତୁ ଗୁଜୁରାଟରେ ଯେତେବେଳେ ଆସିଲି ବୃଦ୍ଧରେ ହେଇଗଲି, ବୃଦ୍ଧା ହେଇଗଲେ, ଏମାନେ ମଧ୍ୟ ବୃଦ୍ଧା ହେଇଗଲେ, କିନ୍ତୁ ମୁଁ ଯେତେବେଳେ ଆସି ବୃନ୍ଦାବନ ପ୍ରବେଶ କଲି ମୁଁ ବର୍ତ୍ତମାନ ଯୁବତୀ ହେଇଯାଇଛି, ତରୁଣୀ ହେଇଯାଇଛି, କିନ୍ତୁ ଏଇ ଦୁଇ ପୁତ୍ର ଇଏ ବୃଦ୍ଧା ହେଉଛନ୍ତି, ମୁଁ ତାକୁ ବନ୍ଧନ କରୁଛି, ମୋର ପୁତ୍ର ବୃଦ୍ଧ ଆଉ ମୁଁ ତରୁଣୀ ମା। ତେଣୁ ନାରଦ ମୁନି କହିଲେ, ମୁଁ ହରିଦାସ, ମୁଁ ସାମାନ୍ୟ ବ୍ୟକ୍ତି ନୁହଁ, ମୁଁ ହରିଦାସ, ତେଣୁ ମୁଁ ପ୍ରତିଜ୍ଞା କରୁଛି ତମର ଦୁଇ ପୁତ୍ରଙ୍କୁ ମୁଁ ଯୁବକ କରାଇଦେବି। କେମିତି କରେଇବ? ସବୁ ବେଦ ଉପନିଷଦ ସେ ପାଠ କଲେ, ମହାଭାରତ ସେ ପାଠ କଲେ, କିନ୍ତୁ ସେ ଖାଲି କରଡ଼ ଉଠେଇଲେ, ଆଉ ଯୁବକ ହେବାକୁ ତମେ ଛାଡ଼ନ୍ତୁ। ତେଣୁ ନାରଦ ମୁନି ଚିନ୍ତାରେ ପଡ଼ିଗଲେ, କଣ କରାଯିବ? ସେ ସମୟରେ ଆକାଶବାଣୀ ହେଲା, ତୁମେ ସତ୍କର୍ମ କର। ସତ୍କର୍ମ କଣ ବୁଝ, କଣ ସତ୍କର୍ମ? ତେଣୁ ସେ ଗଲେ, ଚାଲିଲେ ବୃନ୍ଦାବନରୁ, ଚାଲିଲେ ବଦ୍ରିନାଥ, ଏଇଭଳିଆ ଯାଉଛନ୍ତି, ଉତ୍ତର ରଖିକରି ଯାଉଛନ୍ତି, କିଏ କହିବ ତାଙ୍କ ସତ୍କର୍ମ କଣ? ସେଇଠି ତାଙ୍କର ବଡ ଭାଇ ଦେଖା ହେଲେ, ଚାରି କୁମାର ସନତ ସନାତନ ସନମନ ସନତ କୁମାର, ଇଏ ରହିଛନ୍ତି ପାଞ୍ଚ ବର୍ଷର ବାଳକ ଯୁବ କୁଲଗ୍ନ, ଏ ସବୁଠାରୁ ବ୍ରହ୍ମାଙ୍କ ପ୍ରଥମ ପୁତ୍ର ହେଉଛନ୍ତି ଏମାନେ ଚାରି ପୁତ୍ର, ଏମାନେ ହେଉଛନ୍ତି ଭଗବାନ ଜ୍ଞାନ ଶକ୍ତିର ଅବତାର, ଛୋଟ ପିଲାବେଳେ କୁଲଗ୍ନ ବି ରହୁଛନ୍ତି, ପେଟ ପଟେ ପିନ୍ଧୁନାହାନ୍ତି। ତେଣୁ ନାରଦ ଦେଖିଲେ, ଯେତେ ନାରଦ ଏଭଳି ଭାବେ ବିବ୍ରତ ହେଇ ଯାଉଛନ୍ତି, ପଚାରିଲେ ନାରଦ ତମେ କଣ ଏଭଳି ତମ ଅବସ୍ଥା ଆଜି ହେଇଛି ନା, ଏଇଭଳି ଘଟଣା ହେଇଛି, ମୁଁ ଏମିତି କଲି ସେମିତି କଲି, କିଛି ହେଇପାରିଲାନି ନା, ତମେ ଜାଣିନି ସତ୍କର୍ମ କଣ? ନା କଣ ସତ୍କର୍ମ ନା, ଯେତେବେଳେ ବ୍ୟାସଦେବ ମୋହିତ ହେଇକି ରହିଥିଲେ ତମେ କଣ କହିଥିଲ ତାଙ୍କୁ? ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ମଧ୍ୟ ସେ ଶାନ୍ତି ପ୍ରାପ୍ତ ହେଇପାରୁନଥିଲେ, ତମେ ତାଙ୍କୁ କଣ ଉପଦେଶ ଦେଇଥିଲ? ନା ମୁଁ ତ ଭାଗବତ ତାକୁ କହିଥିଲି, ନା ସେଇଟା ସତ୍କର୍ମ, ଭାଗବତ ପାଠ ସତ୍କର୍ମ। ତେଣୁ ସେ ଆସିଲେ ହରିଦ୍ୱାରକୁ, ଆସିଲେ ବଦ୍ରିନାଥରେ ସବୁ ତାଙ୍କୁ ସେ ଦେଖା ହେଇଥିଲା, ହରିଦ୍ୱାରକୁ ଆସିକିରି ସେଇଠି ଭାଗବତ କହିଲେ, ଚାରି କୁମାର ଭାଗବତଙ୍କୁ କହିଲେ, ନାରଦ ମୁନି ମୁନିର ସୁମାନ ସବୁ ଆସି ପହଞ୍ଚିଗଲେ, ଭଗବାନ ମଧ୍ୟ ଆସିଲେ, ସୁଖଦେବ ମଧ୍ୟ ଆସିଛନ୍ତି, ପହଞ୍ଚିଥିଲେ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଏବଂ ଗଙ୍ଗା ଯୋଉ ଭକ୍ତି ଦେବୀ ତାଙ୍କ ଦୁଇ ପୁତ୍ରଙ୍କ ସହିତ ଯାଇ ସେଠି ପହଞ୍ଚିଲା, ଏଠି ଜୋସରେ ଏ ଯୋଉ କଣ ଭାଗବତ କଥା ଆରମ୍ଭ ହେଲା, ଚାଲିଲା ଭାଗବତ ମହାତ୍ମା, ଭାଗବତ ମହାତ୍ମା ଯୋଉ ଗୋକର୍ଣ୍ଣ କଥା ସବୁ ରହିଛି ଏସବୁ ଚାଲିଲା। ଏଇଭଳି ଭାବରେ ଭାଗବତ ଯେତେବେଳେ ଶେଷ ହେଲେ, ସେତେବେଳେ ମହାନଙ୍କ କୀର୍ତ୍ତନ ହେଲା ଜୋସର, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ। ଦେଖିଲା ବେଳକୁ ସେ ବୃଦ୍ଧ ଜଣ ଦୁଇ ଜଣ ଆମେ ନାହାନ୍ତି, ସେମାନେ ସବୁ ଯୁବକ ହେଇଗଲେ, ଭକ୍ତି ଦେବୀଙ୍କର ପୁତ୍ର ଦୁଇ ଜଣ ବା ବୃଦ୍ଧ ନା, ଇଏ ହେଉଛି ଜ୍ଞାନ ବୈରାଗ୍ୟ, ଆପଣ ଯଦି ଭକ୍ତି କରିବେ ଜ୍ଞାନ ବୈରାଗ୍ୟ ସ୍ୱତଃ ଆସିବ। ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୈକି ଆସୁ ବୈରାଗ୍ୟ ଜ୍ଞାନ କହିଥିବ, ଯଦି ଭଗବାନ ବାସୁଦେବଙ୍କ ପ୍ରତି ଆମେ ଭକ୍ତି କରିବା ତାହେଲେ ଅଟୋମେଟିକାଲି ଆସିବ ଏଇ ଦୁଇଟି ଜିନିଷ, ଜ୍ଞାନ ଏବଂ ବୈରାଗ୍ୟ, ତା ପାଇଁ ସ୍ୱତନ୍ତ୍ର ଚେଷ୍ଟା କରିବା ଦରକାର ନାହିଁ, ଜ୍ଞାନ ବୈରାଗ୍ୟ ସେ ଯୁଗ ପାଇଗଲେ, ପଦ୍ମପୁରାଣର ଭାଗବତ ମହାତ୍ମାରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯୋଉ କଥା ରହିଛି ସ୍ୱରାଷ୍ଟ୍ରମ, ଏଇଭଳି ଭାବରେ ସ୍ୱରାଷ୍ଟ୍ର କହିଲେ ଗୁଜୁରାଟ ସେତେବେଳେ ସମୃଦ୍ଧି ଥିଲା, ରିଧମ ସୌବୀର ମତ୍ସ୍ୟାନ କୁରୁଜାଙ୍ଗଳାଂଶ କାଳୀନ ତାବ ଯମୁନା ଉପେଦ୍ୟ। ଏଇଭଳି ଭାବରେ ବିଭିନ୍ନ ଦେଶ କରିକିରି ଅତିକ୍ରମ କରିକିରି ଆସି ପହଞ୍ଚିଗଲେ କୋଉଠି ନା ଯୋଉଠି ଯମୁନା ରହିଛନ୍ତି ଉପେଦ୍ୟ, ଆସି ପହଞ୍ଚିଗଲେ ତତ୍ର ଉଦ୍ଧବଂ ଭାଗବତ ଦଦର୍ଶ, ଉଦ୍ଧବଙ୍କୁ ଏଠି ଭାଗବତ ବୋଲି କୁହାଯାଉଛି। ଆପଣମାନେ ସମସ୍ତେ ଭାଗବତ, ମୁଁ କହିଛି ଆଗକୁ କହିଥିଲି ନା, ଆପଣମାନେ ସମସ୍ତେ ଭାଗବତ ଅଛ, କାରଣ ଆପଣମାନେ ଏଇ ଭକ୍ତି ମାର୍ଗରେ ଅଛନ୍ତି, କିନ୍ତୁ ଆମକୁ ଭାଗବତ ବିଭିନ୍ନ ସ୍ତର ରହିଛି, ପ୍ରଥମେ ହେଉଛି କନିଷ୍ଠ ସ୍ତର। ଭଗବାନ ବିଷୟରେ ଆମେ କିଛି ଜାଣିନେ, କିନ୍ତୁ ମା ମୋତେ କୀର୍ତ୍ତନ କରୁଛେ, ଜପ କରୁଛେ, ଭଗବାନ କଥା ଶୁଣୁଛେ, ଏ କନିଷ୍ଠ ସ୍ତରର ଭକ୍ତ ଭାଗବତ। ତାପରେ ଆସ୍ତେ ଆସ୍ତେ ଗୋଟେ ସ୍ତରକୁ ଆସିବା, ଆମ ମା ଭାଗବତରେ ପରିଣତ ହେଇଯିବା। ଏଭଳିଆ ଅସମତ ଅବସ୍ଥା ଆସିବ ଯଦି ଠିକ ଭାବରେ ପ୍ରଭୁପାଦ ମହାରାଜ ନିୟମ ସବୁ କହିଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଇସ୍କନ ଇଜ୍ ଏ ହସ୍ପିଟାଲ, ଆମର କଟକ ସେଣ୍ଟର ବିଭିନ୍ନ ପ୍ରକାର, ଏଠି ମଧ୍ୟ ସିଡିଏ ସେକ୍ଟର 9 ମଧ୍ୟ ବହୁତ ପ୍ରକାର ହସ୍ପିଟାଲ ସବୁ ରହିଛି, 3H ହସ୍ପିଟାଲ ପାଖରେ ରହିଛି, କେତେ ହସ୍ପିଟାଲ ରହିଛି। କିନ୍ତୁ ଜଣେ ମୃତ୍ୟୁକୁ କେମିତି ପାର ହବ ଯାହା କରିବ ସେ ହସ୍ପିଟାଲ ନାହିଁ, କିନ୍ତୁ ଆମର ଇସ୍କନ ହେଉଛି ସେ ହସ୍ପିଟାଲ, ଏମ୍ 3H ହସ୍ପିଟାଲ, 3M ହସ୍ପିଟାଲ, 4 ହସ୍ପିଟାଲ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏବଂ ସବୁ ଟ୍ରିଟମେଣ୍ଟ ହବ। ତେଣୁ ଜଣେ ମୃତ୍ୟୁକୁ ପାରି ଯାଇପାରିବ। ପ୍ରଭୁପାଦ ମହାରାଜ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ ପ୍ରେସ୍କ୍ରିପ୍ସନ୍ ଦେଇଛନ୍ତି, କଣ ସବୁ କରିବା କଣ କରିବା ନାହିଁ ଏସବୁ ସବୁ ବ୍ୟବସ୍ଥା କରିଛନ୍ତି। ଆମେ ଯଦି ସେଇଟାକୁ ଗ୍ରହଣ କରିକି ଜୀବନଯାପନ କରିବା, ତାହେଲେ ଆମେ ଏହି ଜନ୍ମରେ ମୃତ୍ୟୁକୁ ପାର ହେଇକରି ଭଗବତ ଧାମ ମିଳିବା। ପ୍ରଭୁପାଦ ମହାରାଜ ସେଟା କଣ ଗୋ ବ୍ୟାକ୍ ଟୁ ଗଡ୍ ହେଡ୍ ଇସ୍ ଭେରି ଲାଇଫ୍, ଏହି ଜନ୍ମରେ ଆମେ ଭଗବତ ଧାମ ଯାଇପାରିବା, କେତେବେଳେ ସୁଯୋଗ ପ୍ରଦାନ କରିଛନ୍ତି ପ୍ରଭୁପାଦ ମହାରାଜ। ତେଣୁ ପ୍ରଭୁପାଦ ମହାରାଜଙ୍କ ପାଖରେ ଆମେ କିଭଳି ଋଣୀ ରହିଛେ ଚିନ୍ତା କରନ୍ତୁ। ପ୍ରଭୁପାଦ ମହାରାଜ ସେଭଳି ମହାପୁରୁଷଙ୍କ ପ୍ରତି ଯଦି ଅପମାନ କରାଯିବ ତାଙ୍କର କଣ ଅବସ୍ଥା ହେବ ଚିନ୍ତା କରନ୍ତୁ, ଆମେ ଏସବୁ କହିବା ନାହିଁ। ପୁଣି ଆମ କଣ୍ଟେମ୍ପ୍ଟ ଆସିଯିବ ୟୁଟ୍ୟୁବରେ, ଏଇଟା କୁହାଯାଉଛି କଣ୍ଟେମ୍ପ୍ଟ ହେଇଯିବ ଏଇଟା, କିନ୍ତୁ ଘଟଣା ପ୍ରକୃତ ଘଟଣାଟା ସେ ବୁଝନ୍ତୁ ଆପଣ ନା କଣ ଘଟଣା। ସେ ମହାପୁରୁଷ ଯଦି ଆମେ କହିଥିବୁ ସକାଳ ଆଜି କ୍ଲାସରେ, ଯଦି ମହାପୁରୁଷ ମାନଙ୍କୁ ଯଦି ନିନ୍ଦା କରାଯାଉଛି ସତୀଦେବୀ ସେଥିପାଇଁ ଶରୀର ତ୍ୟାଗ କରିଦେବେ। ମୁଁ ସକାଳେ ପ୍ରସଙ୍ଗ ଜାଣିଛି ଭାଗବତ ଦଶମ ସଂଘ ଚତୁର୍ଥ ଅଧ୍ୟାୟରେ ସେ କୋଉଠି ଅଛନ୍ତି, ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଶିଷ୍ୟ ଏବଚ ହନ୍ତି ଶ୍ରେୟାଂଶ ସର୍ବାଣୀ ପୁଂସ ମହତ ଅତିକ୍ରମ। ଯଦି ମହତ ବ୍ୟକ୍ତିମାନଙ୍କ ଯଦି ଆମେ ପ୍ରଥମ ବୈଷ୍ଣବ ଅପରାଧ, ପ୍ରଥମ ଦଶଟି ଅପରାଧ ଭିତରେ ଗୋଟି ପ୍ରଥମ ଅପରାଧ ହେଉଛି ବୈଷ୍ଣବ ନିନ୍ଦା, ସବୁକିଛି ନଷ୍ଟ କରିଦେବ। ଆୟୁ ଶ୍ରିୟ ସୌନ୍ଦର୍ଯ୍ୟ ବା ଶୋଭା ଯଶ ଯେତିକି ସବୁ ଆଶିଷ ରହିଛି, ଯେତେ ସବୁ ରହିଛି ସବୁକିଛି ନଷ୍ଟ କରିଦେବ, ପୁଂସ ମହତ ଅତିକ୍ରମ। ଏଭଳି ଜଣେ ବ୍ୟକ୍ତି ମହାନ ବ୍ୟକ୍ତି ଏତେ ବଡ ଭାଗ୍ୟରେ ଆମେ ସେ ପ୍ରାପ୍ତ ହେଇଛେ, ଆମେ ତାଙ୍କୁ ପ୍ରାପ୍ତ ହେଇଛେ। 10,000 ବର୍ଷ ଧରିକି ଚାଲିବ ଏ କୃଷ୍ଣ ଚେତନା ଆନ୍ଦୋଳନ, 10,000 ବର୍ଷ ଧରିକି ଭବିଷ୍ୟତବାଣୀ ଦେଇଛନ୍ତି। ତେଣୁ କଟକବାସୀ ମାନଙ୍କର ବିଶେଷ ସିଡ଼ିଏବାସୀ ମାନଙ୍କର ଏ ବହୁତ ବଡ଼ ଭାଗ୍ୟ ଇସ୍କନ ସେଣ୍ଟର ଏଠି ହେଇଛି। ତେଣୁ ଇସ୍କନରେ ଯେଉଁମାନେ ମଧ୍ୟ ସେବା କରୁଛନ୍ତି ସେମାନଙ୍କର ମଧ୍ୟ କୃପାରୁ, ତାଙ୍କର କଣ ତାଙ୍କର ଅନୁଗ୍ରହରୁ ଏହି ସମସ୍ତ ସିଡ଼ିଏବାସୀ ମାନଙ୍କର କଲ୍ୟାଣ କରାଯାଉଛି। ସବୁଠୁ ବଡ଼ କଲ୍ୟାଣ ହେଉଛି ଏଇଟା, ମାନବ ସମାଜ ଭିତରେ ଶ୍ରେଷ୍ଠ ସେବା ହେଉଛି ଏଇଟା, ସେବା ଭିତରେ ଶ୍ରେଷ୍ଠ ସେବା ହେଉଛି ଏଇଟା। ଆମର ସେ ଶ୍ରେଷ୍ଠ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ହଜାର ହଜାର ହସ୍ପିଟାଲ କରାଯାଉଛି, ଆଉ ବହୁତ ପ୍ରକାର ଲୋକ ହିତକର କାର୍ଯ୍ୟ କରାଯାଉଛି, କିନ୍ତୁ ଜଣେ ଗୋଟିଏ ବ୍ୟକ୍ତିକୁ ଯଦି ଆମେ ଏହି ଭୌତିକ ଜଗତରେ ଉଦ୍ଧାର କରିପାରିବା ତାହେଲେ ସେଟାକୁ ଶ୍ରେଷ୍ଠ ସେବା ହେବା, ଶ୍ରେଷ୍ଠ ଉପକାର, ଶ୍ରେଷ୍ଠ ଉପକାର ହେଉଛି ଏଇଟା। କୋଉ ଅନାଦି କାଳରୁ ଆମେ ଭୌତିକ ଜଗତରେ ଘୁରି ବୁଲୁଛେ, ଏ ଭୌତିକ ଜଗତରେ ଉଦ୍ଧାର ପାଇବା ସହଜ କଥା ନୁହଁ। ତେଣୁ ପ୍ରଭୁପାଦ ମହାରାଜଙ୍କ ଦାନ ଯେ ପ୍ରଧାନ କିଭଳି ରହିଛି ବ୍ୟକ୍ତି ଗୋପୀମାନେ ଏଇଟାକୁ କହିଛନ୍ତି, ଗୋପୀମାନଙ୍କର ପ୍ରସଙ୍ଗରେ ଉଦ୍ଧବ କହିଛନ୍ତି ଦଶମ ସଂଘ 46 କୁହାଯାଇଛି ଗୋପୀମାନଙ୍କର କଥା, ଯାଶାନ୍ କୃଷ୍ଣ କଥା ଗୀତମ ପୁନାଦି ଭୁବନତ୍ରୟ, ଗୋପୀମାନେ ଯେଉଁ ଭଗବାନଙ୍କ ଗୁଣଗାନ କରୁଛନ୍ତି ଏ ତିନି ଭୁବନକୁ ପବିତ୍ର କରିଦେଉଛି। ତେଣୁ ସେ ଗୋପୀମାନେ ଏ କଥା କହୁଛନ୍ତି, ପ୍ରଭୁପାଦଙ୍କ ପ୍ରଶଂସା କରିଛନ୍ତି, ଗୁଣଗାନ କରିଛନ୍ତି କୋଉଥିରେ, ତବ କଥାମୃତମ ତପ୍ତ ଜୀବନମ କବି ବିରୀଡ଼ିତମ ପରମ ସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦ ମହାଦତମ ଭୂମି ଗୁଣାଞ୍ଜିତେ ଭୂରିଦାନ। ଏ ଭୂରିଦାନ ଶ୍ରେଷ୍ଠଦାନ, ମହାପୁରୁଷ ଯେତେବେଳେ ଶୁଣିଲେ ରଥଯାତ୍ରା ସମୟରେ ପୁରୀରେ ଏଇ ରାଜା ପ୍ରତାପ ଦେବୀ ଗାନ କଲେ ତାଙ୍କୁ କୁଣ୍ଡେଇ ପକେଇ ପକେ, ଭୂରିଦାନ ଶ୍ରେଷ୍ଠଦାନ। ଏ ପ୍ରଭୁପାଦ ମହାରାଜ ଭଗବାନ କଥାକୁ ଦାନ କରିଛନ୍ତି ସମଗ୍ର ପୃଥିବୀରେ, ପୃଥିବୀ ଇତିହାସରେ ଏଭଳି ବ୍ୟକ୍ତିତ୍ୱ ବିରଳ, ଏଭଳି ବ୍ୟକ୍ତିତ୍ୱ ତାଙ୍କର ଏବେ 125 ବର୍ଷ ଉପଲକ୍ଷେ ଆମର ବିଭିନ୍ନ ସ୍ଥାନରେ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଥିଲା। ଆମେ ବୁରୁଡ଼ା ତରଫରୁ ଆମେ କରିଥିଲୁ 7 ଦିନ ଧରିକି ତାଙ୍କ ବିଷୟରେ କଥା କହୁଥିଲୁ, 125 ବର୍ଷ କାଳ ତାଙ୍କର ହେଇଗଲା 1896ରୁ 21 ମସିହା କଥା 2021-22ରେ ଏଇଟା ପାଳନ କରିଥିଲୁ 125 ବର୍ଷ ତାଙ୍କର ହେଲା ଏତେ ବଡ ଦାନ ସେ ଦେଇଛନ୍ତି ମାନବ ସମାଜ ପାଇଁ 10,000 ବର୍ଷ ଧରି ସେମାନଙ୍କର ଗୁଣଗାନ କରି ପ୍ରଭୁପାଦ ମହାରାଜଙ୍କର ତେଣୁ ଯାହା ହଉ ପ୍ରଭୁପାଦ ମହାରାଜ କୃପାରୁ ଆପଣମାନେ ଏଇ ଭଗବାନ କଥା ଶୁଣୁଛନ୍ତି ସବୁଠାରୁ ଶ୍ରେଷ୍ଠ ଦାନ ହଉଛି ଏଇଟା ଦାନ ଗୋଟେ ଶ୍ରେଷ୍ଠ ଦାନ ହଉଛି ଭଗବାନ କଥା ଦାନ ଶ୍ରେଷ୍ଠ ଭୁଲ ଯାତ୍ରା ଭୁଲ ଯା ପ୍ରଭୁପାଦ ମହାରାଜ ଏଭଳି ଭାବରେ ଏତେ ବଡ ଦାନୀ ଆମେ ଚିନ୍ତା କରନ୍ତୁ ତେଣୁ ଏଇଠି ଆସିକି ମୁଁ ସେଥିପାଇଁ କହୁଛି ଆପଣମାନେ ସବୁ ଭାଗବତ କିନ୍ତୁ ଏ ଧାରାକୁ ଯଦି ବଜାୟ ରଖିବେ ଆପଣ ମଧ୍ୟ ମହାଭାଗବତ କରିନଥିବେ ସେଟା ହଉଛି କୃଷ୍ଣ ଚେତନା ସଂଘ କୃଷ୍ଣ ଚେତନା ଅର୍ଥ ହଉଛି ଏଇଟା କୃଷ୍ଣ ଚେତନା କହିଲେ ସବୁଠାରେ ଆପଣ ଭଗବାନ ଦର୍ଶନ କରିବେ ମହାଭାଗବତ ଆମ କୃଷ୍ଣଙ୍କ ବିଷୟରେ କିଛି ସମର୍ଥ କରୁଛେ କିଛି ଚେତନା ରହିଛି ବହୁତ ନିମ୍ନ ଚେତନାରେ ଅଛେ ଆମେ କିନ୍ତୁ ଏଭଳି ଗୋଟେ ଚେତନା ସ୍ତରକୁ ଯିବା ଯେଉଁଠି ଆମେ ଭଗବାନ ସବୁଠି ଦର୍ଶନ କରିବା ଏ ମହାଭାଗବତ ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହୟ ତାର ଇଷ୍ଟ ଦେବ ସ୍ଫୂର୍ତ୍ତି ଯେଉଁମାନେ ମହାଭାଗବତ ସେମାନେ ଦେଖନ୍ତି ନାହିଁ ଗଛ ଲତା ପାହାଡ଼ ପର୍ବତ ଇତ୍ୟାଦି ସେମାନେ ଦେଖନ୍ତି ଭଗବାନ ଭଗବାନ ସବୁଠି ଅଛନ୍ତି ଭଗବତ ଗୀତାରେ ଭଗବାନ କହିଲେ ବିଦ୍ୟା ଅଭିନୟ ସମ୍ପନ୍ନେ ବ୍ରାହ୍ମଣ କହିଲେ ସୁନିଚୈବ ସ୍ୱଭାବ କହିଲେ ପଣ୍ଡିତ ସମଦର୍ଶନ ସବୁଠାରୁ ସମାନ ଦେଖି ଭଗବାନ ଦର୍ଶନ କରିବେ ତା ଆତ୍ମାକୁ ଦର୍ଶନ କରିବେ ସେଇ ସ୍ତରକୁ ହେଲେ ଆପଣ ମହାଭାରତ ସ୍ତରରେ ପରିଣତ ହେଇଛି ମହାଭାରତ ହେଇଯିବେ ଏବଂ ସେଇଟା ହଉଛି କୃଷ୍ଣ ଚେତନା ସ୍ତର କୃଷ୍ଣ ଚେତନା ଇଏ ହଉଛି ସ୍ତର ହେଇଯିବ ସବୁଠାରୁ ଭଗବାନ ଦର୍ଶନ କରିବା ତାହେଲେ ଭଗବାନ ଧାମକୁ ଯିବା ସେଇ ସ୍ତର ଯାଇପାରିବା ତେଣୁ ମହାଭାଗବତ ପ୍ରସଙ୍ଗରେ ଏସବୁ ଆସିଗଲା ଦେଖିଲେ ସିଏ ଦଦର୍ଶ କଣ ଦେଖିଲେ ତତ୍ର ଉଦ୍ଧବଂ ଭାଗବତଂ ଦଦର୍ଶ ଉଦ୍ଧବ ମହାଭାଗବତ ମହାଭାଗବତଙ୍କୁ ଦର୍ଶନ କଲେ କେତେ ଗୋଟେ ଭାଗ୍ୟ ଏଭଳି ସାଧୁଙ୍କର ଦର୍ଶନ ମିଳିବ ଦର୍ଶନ ପବିତ୍ର କଲେ ଏତେ ମହାର୍ଗୁଣ ସାଧୁଙ୍କର ଦର୍ଶନ କରିଦେଲେ କାହିଁକି ପବିତ୍ର ହେଇଯିବ ଗଙ୍ଗାର ପରସ ହେଇ ପଶ୍ଚାତ ଭାବନ ଦର୍ଶନ ପବିତ୍ର କଲେ ଏତେ ମହାର୍ଗୁଣ ସାଧୁ ମହାଙ୍କର ଏଭଳି ଗୁଣ ରହିଛି ତେଣୁ ଆଜି ସେହିଭଳି ଭାବେ ଇଏ ମଧ୍ୟ ଜଣେ ସାଧୁ ଦୁଇ ଜଣ ମହାଜନଙ୍କ ବିଷୟରେ ଆଲୋଚନା ଚାଲିବ ଆମ ସମୟ ହୋଇଯାଇଛି ତେଣୁ ଏଇଠି କୁହାଯାଉଛି 40 ନମ୍ବର ଶ୍ଳୋକରେ ଆମ ଗାଡି ଠିକ୍ ସେ ଆସିବା ଚାଲିଛି ନା ଲେଟ୍ ନାହିଁ ଆମ ଗାଡି ତେଣୁ ଏଠି କୁହାଯାଉଛି ରଘୁବାଦ ମହାରାଜ କହୁଛନ୍ତି ଦାର୍ଶନିକ ମତବାଦ ଅନୁଯାୟୀ ଜଣେ କେହି ବୁଝିପାରେ ଯେ ଭଗବାନ କୃଷ୍ଣ ଏବଂ ତାଙ୍କର ସ୍ମରଣ ପୂର୍ଣ୍ଣ ଧାରାରେ ବିଦ୍ୟମାନ ଏବଂ ଶୁଦ୍ଧ ଭାଗବତ ଚେତନାରେ ବୃନ୍ଦାବନରେ ତାଙ୍କର ଭଗବାନ କୃଷ୍ଣଙ୍କର ଅନ୍ୱେଷଣ କରିବାର ବାଞ୍ଛା ଭକ୍ତଙ୍କୁ ଅଧିକ ଆନନ୍ଦ ଦିଏ କାରଣ ଭଗବାନ ସବୁଠାରେ ବୃନ୍ଦାବନ ବିଦ୍ୟମାନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ତେଣୁ ଏଠି କୁହାଯାଉଛି ବୃନ୍ଦାବନରେ ଭଗବାନଙ୍କୁ ଖୋଜିବା ଦରକାର ନାହିଁ ଅନ୍ୟ ସ୍ଥାନରେ ଭଗବାନଙ୍କୁ ଅନ୍ୱେଷଣ କରନ୍ତି କିନ୍ତୁ ବୃନ୍ଦାବନରେ ଭଗବାନଙ୍କୁ ଖୋଜିବା ଦରକାର ନାହିଁ ଭଗବାନ ପ୍ରକଟିତ ହୁଅନ୍ତି ଗୋଟେ ଶ୍ଳୋକ ଅଭିଜ୍ଞତ ଅଛି ଆପଣ ଜାଣିଥିବେ ସେଟା କସ୍ତୁରୀ ତିଲକଂ ଲଲାଟ ପଟଳେ ଲକ୍ଷ୍ୟସ୍ଥଳେ କୌଶଲଂ నాసాగరిగరుమౌతుకం భరతలే వేణుం కరికంకణం సర్వాంగయ్యది చందనం సురళిత కంఠే చ ముక్తావళి గోపస్త్రీ పరివేషణ బిజయతే గోపాలపురం. ଯେତେବେଳେ ଜଣେ ଭଗବାନ ଭକ୍ତ ଭଗବାନ ଭଗବକ୍ତା ଏଇ କଥା କହୁଥିଲେ, ଜଣେ ଚୋର ସର୍ଦ୍ଦାର ସେଠି ଥିଲେ, ସେ ସବୁବେଳେ ଚୋରି କରୁଛନ୍ତି, କୋଉଠି କିଛି ଚୋର ଧନ ପାଇବେ ଚୋରି କରିବେ, ଶୁଣିଦେଲେ ଏଇ ଶ୍ରୀପତି ଏ କଥାଟି ଶୁଣିଦେଲେ କହିଲେ ଆରେ ଏଠି ସବୁ ସେ କସ୍ତୁରୀ ତିଳକ ଲଡ଼ାଟ ପକାଳି ରକ୍ଷସ୍ତ୍ରୀ କୌସ୍ତୁଭକୁ ସମଗ୍ର ପୃଥିବୀକୁ ବିକିଦେଲେ ମଧ୍ୟ କୌସ୍ତୁଭ ମୂଲ୍ୟ ଦେଇ ହେବ ନା, ଏଭଳି ଧନ ସବୁ ରହିଛି। ତେଣୁ ଯେତେବେଳେ କଥା ସରିଲା ସେ ବକ୍ତାକୁ ଧରିଲେ ଛୁରୀ ଦେଖିଲେ କହ ସେ ଲୋକ କୋଉଠି ଅଛି ମୁଁ ଆଣିବି ଚୋରି କରିକି ତାକୁ ସେ ଧରିଲେ କଣ କହିବି ଭଗବାନ ରକ୍ଷା କରିବି ଭକ୍ତକୁ ସେ କହିଲେ ବୃନ୍ଦାବନରେ ଅଛନ୍ତି କିନ୍ତୁ ଚାଲିଲା ବୃନ୍ଦାବନକୁ ବୃନ୍ଦାବନ ଖୋଜି କୋଉଠି ସେ ବ୍ୟକ୍ତି ଜଣକ ଅଛନ୍ତି ତେଣୁ ଖୋଜି ଖୋଜି ଭଗବାନ ଦେଖି ଭଗବାନ ବୃନ୍ଦାବନ ରହିଛନ୍ତି ଦେଖିଲେ ତାଙ୍କ ଶରୀରରେ ସେଗୁଡ଼ିକ ଆଗ ସବୁ ରହିଛି ଅଳଙ୍କାର ସବୁ ରହିଛି ତେଣୁ ସେ ଜବରଦସ୍ତ ଧରିକିରି ନେବା ପାଇଁ ବସିଲେ ନା ନା ମୋ ମା ବାଡ଼େଇବ କହିକିରି ପଳେଇଲେ ଚିନ୍ତା କରିବା ଧାଉଛ ଏଇଭଳି ଭାବରେ ହେଇକିରି ଭଗବାନଙ୍କୁ କୃପା କଲା ସେ ଭଗବାନ ଭକ୍ତରେ ପରିଣତ ହେବେ ସେ ଅଛନ୍ତି ପ୍ରସିଦ୍ଧ ଚୋର ବ୍ରଜେ ପ୍ରସିଦ୍ଧ ନବନୀତ ଚୋର ଗୋପାଳ ଚୋର ଅନେକ ଜନ୍ମାର୍ଜିତ ପାପ ଚୌରଂ ଚୌରାଗ୍ରଗଣ୍ୟମ ପୁରୁଷଂ ଚୋର ସର୍ଦ୍ଦାର ଇଏ ହେଉଛି ଚୋର ସର୍ଦ୍ଦାର ବନ୍ଧୁ ହେଇଗଲେ ତାଙ୍କର ଆଉ ସେ ଧନ ପ୍ରତି ଦୌଡ଼ୁଥିଲେ ଧନ ତ ତାଙ୍କର ଆଗ୍ରହ ହେଲା ଭଗବାନ ଭକ୍ତ ହେଇଗଲେ ଶ୍ରେଷ୍ଠ ଭକ୍ତରେ ପରିଣତ ହେଇଗଲେ ଏଇଭଳିଆ ବୃନ୍ଦାବନରେ ଭଗବାନ ଦର୍ଶନ କରିବା କେତେ ଲୀଳା ରହିଛି ଦ୍ୱାଦଶ କାନ ଭଗବାନ ସବୁ ପିଲାଦିନରୁ ତାଙ୍କ କଥା ସବୁ କୁହାଯିବ ଏଇଥିରେ ମୁଁ ଏଇ ଟପିକଟା ନେଲି କିନ୍ତୁ ଭଗବାନ ପିଲା ସବୁ ବର୍ଣ୍ଣନା କରାଯାଉଛି ପିଲାଦିନ ଆପଣ ସବୁ ଆସିବ ଆମର ଗାଡ଼ି କୋଉଠି ପହଞ୍ଚିବ ମୁଁ ଜାଣିନି କିନ୍ତୁ ଆମର ରାଇଟ୍ ଟାଇମ୍ରେ ଗାଡ଼ି ଚାଲିଛି ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହୁଛନ୍ତି ଏଠି ତାଙ୍କୁ ଦେଖିଲେ 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 ତାଙ୍କୁ କେତେ ଆନନ୍ଦ ନ ହୋଇଥିବ କାରଣ ଯାଦବ ମାନେ ଆଉ କେହି ନାହାନ୍ତି ସେ ପଳେଇଗଲେ ଭଗବାନ ନାହାନ୍ତି ସେ ପଳେଇଗଲେ କୌରବ ମାନେ ଯେଉଁ ମୃତ୍ୟୁ ଯେଉଁ ଧୃତରାଷ୍ଟ୍ରପୁତ୍ର ମାନେ ସବୁ ମୃତ୍ୟୁବରଣ କରିଛନ୍ତି ଏଇଭଳି ସବୁ ଖବର ପାଇଥିଲେ ତେଣୁ ମନ ଦୁଃଖ କରୁଥିଲେ କିଏ କହିବେ ତାଙ୍କୁ ସେ ସମ୍ଭାବ କିଏ ଦେବେ ତେଣୁ ଯେତେବେଳେ ଉଦ୍ଧବଙ୍କୁ ଦେଖିଦେଲେ କେତେ ତାଙ୍କର ଆନନ୍ଦ କହିବେ ନ ସରେ ତେଣୁ ଏ ଶ୍ଳୋକଟି କହୁଛନ୍ତି ଏ ଶ୍ଳୋକରେ ଆମେ କଥା ବିଶ୍ରାମ ଦେବା ସବାସ ଦେବାନ୍ତରଂ ପ୍ରଶାନ୍ତଂ ବୃହସ୍ପତି ପ୍ରାପ୍ତନୟଂ ପତିତଂ ଆଲିଙ୍ଗ ଗାଢ଼ଂ ପ୍ରଣୟେନ ଭଦ୍ରଂ ଶ୍ୱାନଂ ଅପୃଚ୍ଛଦ ଭଗବତ ପ୍ରଧାନ ଆପଣମାନେ ଯଦି ଆପଣ ଦେଖିପାରିବେ ଏଥିରେ କେଉଁ କହିଲେ ଆପଣ ଫୋନରେ ସବୁ ବ୍ୟବସ୍ଥା ହେଇଯାଇଛି ଆପଣ ଦେଖିପାରିବେ ଶ୍ଳୋକଟି ଶ୍ଳୋକଟି ଦେଖିଲେ ଆପଣ ବୁଝିପାରିବେ ବହୁତ ଆନନ୍ଦ ଲାଗିବ ଶ୍ଳୋକ ଦେଖିଲେ ସବାସୁଦେବ ଅନୁଚର ପ୍ରଶାନ୍ତ ଉଦ୍ଧବଙ୍କର ବିଶେଷଣ ଦିଆଯାଇଛି କଣ ନା ବାସୁଦେବ ଭଗବାନ ବାସୁଦେବ ବସୁଦେବ ପୁତ୍ର ତାଙ୍କର ଅନୁଚର ଏବଂ ପ୍ରଶାନ୍ତ ଚୈତନ୍ୟ ଚରିତ୍ରାଙ୍କୁ ବର୍ଣ୍ଣନା କରାଯାଇଛି ଭକ୍ତି ମୁକ୍ତି ମୁକ୍ତି ସିଦ୍ଧିକାମୀ ସେପରି ଅଶାନ୍ତ ସମସ୍ତେ ଅଶାନ୍ତ ସ୍ତରରେ ରହିଛନ୍ତି କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ ଯଦି କୃଷ୍ଣ ଭକ୍ତଙ୍କର କୌଣସି କାମନା ନାହିଁ ତେଣୁ ସେ ଶାନ୍ତ କହିଲେ ପ୍ରଶାନ୍ତ ବୃହସ୍ପତି ପ୍ରାକ୍ ତନୟ ପ୍ରତିଦ୍ୱନ୍ଦ ଯେତେବେଳେ ଦେଖିଦେଉଛନ୍ତି ଉଦ୍ଧବଙ୍କୁ ବିଦୁର ଉଦ୍ଧବ ଦେଖିପାରି ଜାଣିପାରୁନାହାନ୍ତି ବିଦୁରଙ୍କୁ କାରଣ ସେ ଅବଧ ପ୍ରଦେଶରେ ରହିଛନ୍ତି ଉଦ୍ଧବ ମଧ୍ୟ କ୍ରନ୍ଦନ କରୁଛନ୍ତି ସେ ତାଙ୍କର ଗୋଟେ ପ୍ରକାର ପାଗଳ ଅବସ୍ଥାରେ ସେ ରହିଛନ୍ତି ମହାଭାଗବତ ମିଳନ ହେଇଛି ତେଣୁ ସେ ଦେଖିଲେ କଣ ଦେଖିଲେ ନା ବୃହସ୍ପତି ପ୍ରାକ୍ ତନୟ ପ୍ରତିଦ୍ୱନ୍ଦ ବୃହସ୍ପତି ଦେବତାମାନ ଗୁରୁ ବୃହସ୍ପତିଙ୍କର ଇଏ ହେଉଛନ୍ତି ଶିଷ୍ୟ ପ୍ରାକ୍ ତନୟ ପ୍ରତୀତ ପ୍ରସିଦ୍ଧ ପ୍ରସିଦ୍ଧ ଆମେ କହିଥିଲୁ ନା ସେ ଶ୍ଳୋକଟି ଶିଷ୍ୟ ବୃହସ୍ପତି ସାକ୍ଷାତ ପ୍ରସିଦ୍ଧ ଉଦ୍ଧବ ବିଷୟରେ କହିଲେ ଏଣୁ ତାଙ୍କୁ ଆଲିଙ୍ଗ ଗାଢ଼ ପ୍ରଣୟନ ମନ୍ତ୍ର ଗାଢ଼ ଭାବରେ ଆଲିଙ୍ଗ ପ୍ରଣୟନ ପ୍ରଣୟ ହେଉଛି କଣ ପ୍ରେମର ଉଦ୍ଧବ ସବୁ ପ୍ରଣୟ ଚୈତନ୍ୟ ଚରିତ ବର୍ଣ୍ଣନା କରାଯାଇଛି ସ୍ନେହ ମାନ ପ୍ରଣୟ ଏସବୁ ବିଭିନ୍ନ ସ୍ତର ରହିଛି ତେଣୁ ପ୍ରଣୟନ ଗାଢ଼ ବହୁତ ଜୋରରେ ତାଙ୍କ ଆଲିଙ୍ଗନ କରେ କେତେ ଆନନ୍ଦ ତାଙ୍କୁ ନ ହୋଇଥିବ ଚିନ୍ତା କରନ୍ତୁ ତେଣୁ ଭଦ୍ରମ ସ୍ୱାନାମ ଅପୃଚ୍ଛନ୍ ଭଗବତ ପ୍ରଜାନ
ତେଣୁ ତାକୁ ଦେଖିଗଲେ ପାଇଗଲେ ସେ ସବୁ ଖବର ପାଇବେ ତାକୁ କରିବ
ତେଣୁ ସ୍ୱାନାମ ସ୍ୱାନାମ କହିଲେ ଭଗବାନଙ୍କର ଅପୃଚ୍ଛତ ଭଗବତ ପ୍ରଜାନ ସ୍ୱାନାମ ତାଙ୍କର ମଧ୍ୟ ସେମାନେ ସବୁ ବନ୍ଧୁବାନ୍ଧବ ହେବେ ପରମାନେ ଯାଦବ ମାନେ ଆମର ସବୁ ବନ୍ଧୁ ସମ୍ବନ୍ଧ ରହିଛି ସ୍ୱାନାମ ଆମ ନିଜ ବ୍ୟକ୍ତି ତାଙ୍କ ବି ସ୍ୱାନାମ ଅପୃଚ୍ଛତ କଣ ହେଇଛି କହି ତାଙ୍କୁ ଆସୁ ବର୍ଣ୍ଣନା କରାଯିବ ବୁଦ୍ଧଙ୍କୁ ପଚାରିବେ ବିଦୁର ପଚାରିବେ ସିଏ ମଧ୍ୟ ପାଗଳ ଅବସ୍ଥାରେ ରହିଛନ୍ତି ବୁଦ୍ଧ ମଧ୍ୟ ପାଗଳ ଦୁଇ ପାଗଳଙ୍କ କଥା ଚାଲିଥାଏ ଆମେ ଯଦି ପାଗଳ ହବ ତାହେଲେ ବୁଝିପାରିବେ ସନାତନ ଗୋସ୍ୱାମୀଙ୍କୁ କହୁଛନ୍ତି ମହାପ୍ରଭୁ ମୁଁ ଜଣେ ପାଗଳ ତମେ ଯଦି ପାଗଳ ଆମେ ପାଗଳ କଥା କହୁଛୁ ଜଣେ ପାଗଳ ହେଲେ ଏ ଭକ୍ତିର ମର୍ମକୁ ବୁଝିପାରିବେ ନହେଲେ ବୁଝିପାରିବେ ନାହିଁ ସୁସ୍ଥ ଅବସ୍ଥାରେ ରହିଲେ ବୁଝିପାରିବେ ନାହିଁ ତେଣୁ ସେ ଦୁଇ ପାଗଳ କଥା ପାଗଳ ପ୍ରଳାପ ଆମେ ଆସନ୍ତାକାଲି କହିବା ତେଣୁ ଏହି ଶ୍ଳୋକରେ କହିଲୁ ସ୍ୱାନାମ ଅପୃଚ୍ଛତ ଭଗବତ ପ୍ରଜା ଭଗବତ ପ୍ରଜା ଭଗବତ ପ୍ରଜା କହିଲେ ଆଚାର୍ଯ୍ୟ କହୁଛନ୍ତି ଭଗବତକୁ ଯେଉଁମାନେ ପୋଷ୍ୟାଣା ଭଗବାନ ପୋଷଣ କରୁଥିଲେ ଭଗବାନଙ୍କ ଭକ୍ତଙ୍କୁ ପୋଷଣ କରନ୍ତି ଭଗବାନ ତାଙ୍କ ଭକ୍ତମାନଙ୍କୁ ପୋଷଣ କରନ୍ତି ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହୁଛନ୍ତି ବିଦୁର ଉଦ୍ଧବଙ୍କ ଅପେକ୍ଷା ଯଥେଷ୍ଟ ବୟସ୍କ ଥିଲେ ପିତା ସଦୃଶ ଥିଲେ ଏବଂ ସେଇଥିପାଇଁ ଯେତେବେଳେ ଉଭୟ ପରସ୍ପରକୁ ସାକ୍ଷାତ କଲେ ସେତେବେଳେ ଉଦ୍ଧବ ବିଦୁରଙ୍କୁ ପ୍ରଣାମ ଜଣାଇଲେ ଏବଂ ବିଦୁର ତାଙ୍କୁ ଆଲିଙ୍ଗନ କଲେ କାରଣ ଉଦ୍ଧବ ବିଦୁରଙ୍କ ଠାରୁ ସ୍ୱାନ ଥିଲେ ତାଙ୍କ ପୁତ୍ର ପିଲା ଥିଲେ ତେଣୁ ସାମାଜିକ ପ୍ରଥା ଅନୁଯାୟୀ ବିଦୁର ଉଦ୍ଧବଙ୍କ ପିତା ସଦୃଶ ଥିବା ହେତୁ ସମାନ ସ୍ପର୍ଶ ଥିଲେ ଏଇଭଳି ଭାବରେ ଉଦ୍ଧବଙ୍କୁ ପଚାରିଲେ ଜଣେ ଜଡ଼ଭରତ ହେଇଯାଇଥିଲେ ପ୍ରକୃତିରେ ସେ ଜଡ଼ ନଥିଲେ ସବୁ ଶୁଣିପାରୁଥିଲେ ସବୁ କହିପାରୁଥିଲେ ସବୁ କରିପାରୁଥିଲେ ଜଡ଼ ପରି ଆଚରଣ କରୁଥିଲେ କାରଣ ତାଙ୍କ ଦୁଇ ଜନ୍ମ ନଷ୍ଟ ହୋଇଗଲା ସମଗ୍ର ପୃଥିବୀର ସମ୍ରାଟ ଥିଲେ କୋଟିଏ ବର୍ଷ କାଳ ଶାସନ କରିଥିଲେ ପ୍ରଥମ ସଭ୍ୟ ବର୍ଣ୍ଣନା କରାଯାଇଛି କୋଟିଏ ବର୍ଷ କାଳ ଶାସନ କଲା ପରେ ମଧ୍ୟ ସେ ଯୁବକ ଅବସ୍ଥାରେ ଥିଲେ ଯୁବକ ଅବସ୍ଥାରେ ଘର ତ୍ୟାଗ କରିଦେଲେ ଇଏ ହେଉଛି କିଭଳି ଭାବରେ ବୈରାଗ୍ୟର ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି ଯହୌ ଯୁବେ ମଳବତ୍ ଉତ୍ତମ ଶ୍ଳୋକ ଆଳସା କିଭଳି ଭାବରେ ଯୁବକ ଅବସ୍ଥାରେ ତ୍ୟାଗ କରିଥିଲେ ନା ମଳକୁ ଜଣେ ତ୍ୟାଗ କଲେ ଯେଭଳି ଭାବରେ କୌଣସି ଆସକ୍ତି ନଥିଲା ଏଭଳି ଭାବରେ ତ୍ୟାଗ କରିଥିଲେ ଜଡ଼ ଭରତ ଯେତେବେଳେ ଥିଲେ ସମଗ୍ର ପୃଥିବୀର ସମ୍ରାଟ ଥିଲେ କିନ୍ତୁ ଗୋଟେ ମୃଗ ପ୍ରତି ଆସକ୍ତି ଆସିଗଲା ତେଣୁ ପର ଜନ୍ମରେ ସେ ଗୋଟେ ମୃଗ ଜନ୍ମ ପ୍ରାପ୍ତ ହେଲେ ତେଣୁ ତା ପର ଜନ୍ମରେ ଆଉ ସେ କଥା କହିଲେ ନାହିଁ ତମେ ବିଲକୁଲ କଥା କହିଲେ ସବୁ ଶୁଣୁଥିଲେ ଲୋକମାନେ ଭାବୁଥିଲେ ଜଡ଼ ପଚାରିକି କହୁଥିଲେ ତାଙ୍କୁ ସବୁ ଶୁଣୁଥିଲେ ମହାଭାଗବତ ମାନେ ବୁଝିପାରିବ ନାହିଁ ତେଣୁ ରଘୁଗଣ ସବୁ କ୍ଷମା ପ୍ରାର୍ଥନା କରିଛନ୍ତି ଏସବୁ ଆସି ପଞ୍ଚମ ସନ୍ଦେଶ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଦୁଇ ଜଣ ମହାଭାଗବତ ଭିତରେ ଆଲୋଚନା ଚାଲିଛି ପ୍ରଶ୍ନ ପଚାରୁଛନ୍ତି ଆଉ ଉତ୍ତରକୁ ଅପେକ୍ଷା କରୁନାହାନ୍ତି ଗୋଟିଏ ପ୍ରଶ୍ନ ପଚାରିଲା ମାନେ ଇଏ ଉତ୍ତର ଦେବେ ନା ପ୍ରଶ୍ନ ଚାଲିଛି ସତର ଦିନ ନା କେତେ ଶ୍ଳୋକ ଅଛି ଆମେ କାଲି କହିବା ଏହିସବୁ ପ୍ରଶ୍ନ ପଚାରୁଛନ୍ତି ଇଏ କେମିତି ଅଛନ୍ତି ସେ କେମିତି ଅଛି ପଚାରୁଛନ୍ତି କିଛି ଅପେକ୍ଷା କରୁନାହାନ୍ତି ସେ କଣ ଉତ୍ତର ଦେବେ ଉଦ୍ଧବ ଶୁଣୁଛନ୍ତି କି ନାହିଁ ସେ ଜାଣିପାରୁନାହାନ୍ତି ପ୍ରଣୟନ ପ୍ରଣୟ ଭାବରେ ବର୍ତ୍ତମାନ କହୁଛନ୍ତି ତେଣୁ ଏହିସବୁ ପ୍ରଶ୍ନ ପଚାରି ସାରିଲା ପରେ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ଭାଇ ଉତ୍ତର ଦେବେ ଏହିଭଳି ଭାବେ ଚାରୋଟି ଅଧ୍ୟାୟ ରହିଛନ୍ତି ଆମେ କୋଉଠି ପହଞ୍ଚିବା ଆମେ କହିପାରୁନେ ତେଣୁ ଆମେ କଥା ଗୋଟେ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କୀ ଜୟ ଶ୍ରୀ ଗୋପାଳ ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ସମ୍ୟକ ଗୌର ଭକ୍ତ କୀ ଜୟ ଗୌର ପ୍ରମାନନ୍ଦେ Thank you.
କାଲି ହେବ ଆପଣ ହେଇନି ବୋଧେ କାଲି ପାଖରେ ତମେ ସବୁ ଏଡିଟିଂ କରୁଛ ନା ବହୁତ ସୁନ୍ଦର ଏଡିଟିଂ ଦେଖିବି ମୋର ନାଁଟା ମୋର ତ ମୁଁ ରହିଛି ପାଦେଶନ କହିବ ସେତେବେଳେ ମାନେ ମୋର ଦେଖିଥିଲି ଆଜି ଅଧାରୁ ପାଦେଶନ କରିବ ଯାଇଛି ମୁଁ ପାଦେଶନ କରିବି ଖତ ସବୁ ଖତ ସବୁ ଆପଣ ଯିଏ କହୁଥିଲେ ସେଇଠି ବାହାର କରିବେ ଫଟୋ
ଆମେ ସେଇଠି ପାଇଲେ ଆଉ କ'ଣ ଆମେ କହୁଥିଲେ ଯେଉଁମାନେ ଟିକେ ଜାଣିଥିବେ ଆଉ ସେ ଧାମକୁ ଯାଇଥିବେ ଆମେ ସବୁ ଯାଇସାରିବୁ ସବୁବେଳେ ଆଉ ଟପିକ ଗଲେ ଆଉ ତଳେ ଆମର ଅଭ୍ୟାସ ନାହିଁ ବସି ଆମେ ବସିପାରୁନୁ ଅଫିସରେ ଏସି ଭିତରେ ବସିକି ଆସିଛୁ ଏଠି ଦେହ କିନ୍ତୁ ଗରମ ଗୋଡ଼ହାତ ବିନ୍ଧୁଛି ଯେ ବସି ପାରୁନାନି ଆଉ ଜାଗା ବି ନାହିଁ ଏଠି ଚେୟାର ପକେଇବା ପାଇଁ ଚେୟାରରେ ବସିବା ହେଲେ ବହୁତ ଶ୍ରଦ୍ଧା ହେବେ ଭଲ କି ଶୁଣିବେ ସେଇଟା ହଉଥିଲା କୋଉଠି ନା ରାଇସ୍ ବ୍ୟାରେ ସେଇ ଟପିକ ହେବ ଆରାମରେ ବସୁ ଲୋକ ସେଇଟା ଦରକାର ଆଉ ତଳେ
ଯେଉଁମାନେ ବୟସ୍କ ଲୋକ ଯୁବକ ଲୋକମାନେ ବସି କହୁଛନ୍ତି ସେମାନଙ୍କୁ ଶୁଣିବା ଇଚ୍ଛା ନାହିଁ ମିଳିବ
ଏଇସବୁ କାମ ତମର କୃଷି ମଧ୍ୟ ଆମେ କିନ୍ତୁ ଏଇଟା କରିବେ ଘରେ ଚାରିଆଡେ ବୁଲିବେ ଏଠି କଣ ରହିବେ ଅନ୍ୟ କୁଆଡେ ଯିବେ ତମେ ଯଦି ସିଷ୍ଟମାଟିକ କରିବ ଦାୟିତ୍ୱ ଦିଆ କରିଛି ଆଉ ଚକ୍ର ଇଏ ପତ୍ର ପଡ଼ିକି ତାର ଆସିବା କରିବେ ଆଗରେ ନ ବସିଲି ମୁଁ ମୋଟେ ଶୁଣିପାରିବିନି ମୋର ଅଭ୍ୟାସ ଏହା ଆଉ ସେ ପ୍ରଭୁ ଥିଲା ବେଳେ ବି ଶୁଣିଲି ଆଉ କଣ କରିବା ପ୍ରଭୁ ଦେହଟା ଟିକେ ଭଲ ପାଇଁ ଅସୁବିଧା ହେଲା ପାଣି ଅଛି ତୁ ଉଷୁମ ପାଣି ପିଉଛନ୍ତି ଉଷୁମ ପାଣି ପିଇଲେ ଅସୁବିଧା ଅଛି କିଛି ଉଷୁମ ପାଣି ପିଇଲେ ଟିକେ ଶରୀର ପୁରା ଆକ୍ଟିଭ ହେଇକି ରହିବ ସେ ଉଷୁମ ପାଣି ସେଇଥିରେ ପକେଇବା ପିଇଲେ
ଯାଇଥିଲ
ମୁଁ ତାକୁ ସବୁ ଲେଖିଲା ବେଳେ କମ୍ପ୍ୟୁଟର ଯୋଉ ଏଣ୍ଟ୍ରି ହେଲା ତାଙ୍କ ନାଁ ଲେଖିଲି ତାକୁ କରିଦେଲି ହେଲା ମାନେ ଆଉ କିଛି ଅସୁବିଧା ହବନି ଆଉ
ଯେଉଁ ଡିବେଟ୍ ମଧ୍ୟ ଆସିବ
ୟୁଟ୍ୟୁବରେ ୟୁଟ୍ୟୁବରେ
ସେମାନେ
ବୁଝିଦେଉନାହାନ୍ତି ତାକୁ ମାଗିବ
ଆପଣଙ୍କର ମାଧ୍ୟମରେ ସେ ଯୋଉ ଇଏ ଯୋଉ ୟୁପିଆଇ
ଡୋନେସନ
ବକ୍ସ ଅଛି ସେ ସାଇଡ୍ ରେ ରଖିବେ ସେଇଟା ମାରିଦେବେ
ୱିଲିୟମ୍ ପି ଫିଲିପ୍ସର ସେ ଯୋଉଟା ଡିଜିଟାଲ ଲେଖାଟା ସମସ୍ତେ